ଆଜି ସକାଳରେ ପୁଣି ଥରେ ଏହି ସ୍ପ୍ୟାନିଶ ଲୋକମାନଙ୍କ ଗହଣରେ ଆସିପାରିଥିବାରୁ ତାହା ନିଶ୍ଚିତ ଏକ ସୌଭାଗ୍ୟର ବିଷୟ ଅଟେ। ଆଉ ମୁଁ ଆଶ୍ଚର୍ଯ୍ୟ କରୁଛି ଯେ ଜିମ୍ ଏହା କରୁଛନ୍ତି କି ନାହିଁ ଓ ସେ ରେକର୍ଡିଂ କରୁଛନ୍ତି। ମୋ ପାଖରେ ଏବେ ବି ସେହି ଗୀତର ରେକର୍ଡ ଅଛି ଯାହାକି ସେ କ୍ଷୁଦ୍ର ସ୍ପ୍ୟାନିଶ ଗାୟନ ମଣ୍ଡଳୀ ପ୍ରସ୍ତୁତ କରିଥିଲେ ଯେତେବେଳେ ମୁଁ ଏଠାକୁ ଭାଇ ଗାର୍ସିଆଙ୍କ ସହିତ ପୂର୍ବେ ଆସିଥିଲି। ଆଉ ମୁଁ ସେହି ଛୋଟ ଗୀତଟି ଭୁଲି ଯାଉଛି ଯାହାକି ସେମାନେ ମୋ ପାଇଁ ଗାଉଥିଲେ, ମାତ୍ର ଓହ ମୁଁ ତା କେତେ ପସନ୍ଦ କରୁଥିଲି। ଆଉ ସେହି ପିଲାମାନେ ବର୍ତ୍ତମାନ ସବୁ ବଡ଼ ହୋଇ ବିବାହିତ ହୋଇଗଲେଣି। ମୁଁ ବେଳେବେଳେ ସେମାନଙ୍କ ସହିତ କଥାବାର୍ତ୍ତା ହୁଏ। ଆଉ ମୁଁ ଏହି ସକାଳରେ ଭିତରକୁ ଆସିଲି ଓ ସାନ ଜୋସେଫଙ୍କୁ ଦେଖିଲି। ଆଉ ତେବେ ଏହା ବାସ୍ତବରେ ମୋତେ କିଛି ଗୋଟାଏ କରିଥିଲା ଏବଂ ମୁଁ ତୁମକୁ ଦେଖି ନିଶ୍ଚିତରେ ଆନନ୍ଦିତ ଅଟେ। ଆଉ ବର୍ତ୍ତମାନ ମୋତେ ସ୍ପ୍ୟାନିଶ ଭାଷାରେ ଗୋଟିଏ ଶବ୍ଦ ଆସେ ଯାହାକି ମୁଁ କହିପାରେ, କଣ ଆପଣମାନେ ତାହା ଶୁଣିବାକୁ ଚାହିଁବେ? ହାଲେଲୁୟା। ମୁଁ କେବେ ବି ସେହି ଶବ୍ଦକୁ ଭୁଲିବି ନାହିଁ ଯେତେବେଳେ କି ଥରେ ମୁଁ ଜଣେ ବଧିର ସ୍ତ୍ରୀ ଲୋକକୁ ମୋତେ ଶୁଣିପାରନ୍ତୁ ବୋଲି ଚେଷ୍ଟା କରୁଥିଲି, ତେବେ ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଭୁଲ କହିପାରେ, ଆପଣମାନେ ଦେଖନ୍ତୁ। ମାତ୍ର ମୋତେ ଯେତିକି ସବୁଠୁ ଭଲ ଭାବରେ ମନେ ଅଛି ତାହା ଥିଲା, ଓଏ କଣ ତାହା ଠିକ ଅଟେ? ମୋତେ ଶୁଣନ୍ତୁ ଶୁଣନ୍ତୁ ଓଏ, ଆଉ ତାପରେ କେବେ ବି ଭୁଲି ପାରିବି ନାହିଁ। ଗ୍ଲୋରିଆ ଡିଓସ୍, କେତେ ଅଦ୍ଭୁତ। ଓ ମୋତେ ସୁଯୋଗ ମିଳିଥିଲା ଯେ ସେଠାରେ ତଳେ ସେଠାକାର ରାଜଧାନୀ ମେକ୍ସିକୋ ସିଟିକୁ ଯାଏ ଓ ସେଠାରେ ସେମାନଙ୍କ ସହିତ କଥାବାର୍ତ୍ତା ହୁଏ। ମୁଁ କେତେ ଆନନ୍ଦିତ ଥିଲି। ଆଉ ମୁଁ କରୁଥିଲି, ମୁଁ ଏଠାରେ ରହିବା ପରେ ମୁଁ ଫିନଲ୍ୟାଣ୍ଡରେ ଥିଲି, ଆଉ ତାହା ମୋତେ ସଦାବେଳେ ଜଣେ ଫିନିସ୍ ମହିଳା ସହିତ କଥା ହେଉଥିବା ବିଷୟ ମନେ ପଡ଼ିଯାଏ। ସେମାନେ ମୋତେ ଏପରି ଏକ ସ୍ଥାନକୁ ନେଇଗଲେ ଯାହାକୁ ସେମାନେ ଏକ ବେଥନୀ ବୋଲି କୁହନ୍ତି। ପ୍ରତ୍ୟେକ ରାଷ୍ଟ୍ରର ତାଙ୍କର ନିଜସ୍ୱ ଧାରଣା ରହିଅଛି। ମୁଁ କଣ ଆପଣ ମୋର କଥାକୁ ଦୁଇଥର ଶୁଣୁଛନ୍ତି? ମୁଁ ତାର ଅତି ନିକଟରେ ଅଛି କି? କଣ ଆପଣମାନେ ଠିକ୍ ଶୁଣିପାରୁଛନ୍ତି? ତାହା ହିଁ ଅଟେ। ଏହି ଛୋଟ ମହିଳା ଜଣକ ସେ ଜଣେ ଅତି ପ୍ରିୟ ସାନ ବ୍ୟକ୍ତି ଥିଲେ, ମାତ୍ର ସେ ମୋ ପରି ଥିଲେ। ସେ ବହୁତ ଅଧିକ କଥା କହିବାକୁ ଭଲ ପାଉଥିଲେ। ଆଉ ସେ ଅନୁବାଦକ, ସେଇ ମହିଳାଟି ପ୍ରକୃତରେ ବହୁତ ଶୀଘ୍ର କଥା କହୁଥିଲେ। ଓ ସେ ଅନୁବାଦକ ତାହା ସେତିକି ଶୀଘ୍ର କହିପାରୁନଥିଲେ ଯାହାକି ସେଇ ମହିଳାଟି କହିବା ପାଇଁ ଚାହୁଁଥିଲେ। ଆଉ ସେଇ ମହିଳାଟି ସେଠାରେ ଛିଡ଼ା ହୁଅନ୍ତି ଏବଂ ତାଙ୍କର ମୁହଁ ଲାଲ ହୋଇଯାଏ। ସେ କହନ୍ତି, ମୁଁ ଏହାକୁ ବାବିଲୋନରେ ଥିବା ସେହି ବ୍ୟକ୍ତିଙ୍କ ପାଇଁ ରଖିଅଛି। ମାତ୍ର ଆପଣ ଜାଣନ୍ତି, ମୁଁ ଲକ୍ଷ୍ୟ କରିଛି ଯେ ସମସ୍ତ ପକ୍ଷୀମାନେ ସମସ୍ତେ ଇଂରାଜୀରେ ଗୀତ ଗାଆନ୍ତି, କୁକୁରମାନେ ଇଂରାଜୀରେ ଭୁକନ୍ତି, ଶିଶୁମାନେ ଇଂରାଜୀରେ କାନ୍ଦନ୍ତି। ମୁଁ ଆଶ୍ଚର୍ଯ୍ୟ କରେ ଯେ ସେ ଯାହା କିଛି ହେଉ ଆମ ସହିତ କି ମାମଲା ଅଟେ। ମାତ୍ର ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଏହା ଭାବନ୍ତି ଯେ ଆମର ଭାଷା ଅବଶ୍ୟ ହିଁ ସହସ୍ରାବ୍ଦୀର ଭାଷା ହେବ। ମାତ୍ର ଆମେମାନେ ଯେଉଁମାନେ କି ପବିତ୍ର ଆତ୍ମା ପାଇଅଛୁ ଏହା ଜାଣୁ ଯେ ତାହା ସତ୍ୟ ଅଟେ, କାରଣ ଆମର ଏକ ସ୍ୱର୍ଗୀୟ ଭାଷା ଅଛି। ଆଜି ସକାଳରେ ଆମମାନଙ୍କ ସହିତ ଏଠାରେ ଭାଇ ରୋବେ ଅଛନ୍ତି, ୱାଶିଂଟନରୁ ଆସିଥିବା ଜଣେ କୂଟନୀତିଜ୍ଞ। ମୁଁ ଭାବୁଛି ଯେ ସେ 5 କିମ୍ବା 6 ରାଷ୍ଟ୍ରପତି 7 ଜଣ ରାଷ୍ଟ୍ରପତିଙ୍କ ଅଧୀନରେ ତାଙ୍କର ସେବା ପ୍ରଦାନ କରିଥିଲେ। ଆଉ ଆପଣମାନେ ଜାଣନ୍ତି ଯେ ମୁଁ କିପରି ଅନୁଭବ କରିଥାଏ ଏହି ମଞ୍ଚ ଉପରେ ଏପରି ଭାବରେ ଛିଡ଼ା ହୋଇ କଥା କହିବାକୁ, ଯେତେବେଳେ କି ସେହିପରି ଜଣେ ବ୍ୟକ୍ତି ମୋ ପଛରେ ବସି ରହିଥାନ୍ତି। ମାତ୍ର ତାହାଙ୍କର ସାକ୍ଷ୍ୟ ମୋ ପାଇଁ ସଦାସର୍ବଦା ଏପରି ଉଲ୍ଲେଖନୀୟ ରହିଥିଲା, ପୁଣି ବିଶେଷ କରି ଯେତେବେଳେ ସେ, ମୁଁ ବିଶ୍ୱାସ କରେ ଯେ ସେ ଲୁଥରାନ୍ ଥିଲେ ଯଦି ମୁଁ ଭୁଲ କରୁନାହିଁ, କିମ୍ବା କ୍ୟାଥୋଲିକ ଅବା ଲୁଥରାନ୍ ଲୁଥରାନ୍ ଥିଲେ। ଆଉ ସେ କହୁଥିଲେ ଯେ ସେ ଏକ ପେଣ୍ଟିକଷ୍ଟାଲ ସଭାରେ ଗୋଟେ ତମ୍ବୁ ତଳେ ଗୁରୁଣ୍ଡି ହୋଇ ଯିବା ବିଷୟରେ କିଛି ଗୋଟାଏ କହୁଥିଲେ ଏବଂ ସେ ଉଠିଲେ। ଅବଶେଷରେ ସେ ଯାଇ ବେଦୀ ନିକଟରେ ପହଞ୍ଚିଲେ, ଆଉ ଯେତେବେଳେ ସେ ତାହା କଲେ ପ୍ରଭୁ ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ତାହାଙ୍କୁ ଏତେ ଅଧିକ ଆଶୀର୍ବାଦ କଲେ ଯେ ମୁଁ ଭାବୁଛି ଯେ ସେ ପ୍ରାୟ 7ଟି ଭିନ୍ନ ଭିନ୍ନ ଭାଷାରେ କଥା କହିପାରନ୍ତି। ଆଉ କହୁଥିଲେ ଯେ ସେ ଥରେ ଗୋଟିଏ ଚେଷ୍ଟା କଲେ ତାହା କାମ ଦେଲା ନାହିଁ, ତାପରେ ଅନ୍ୟଟି ଚେଷ୍ଟା କଲେ ତାହା କାମ ଦେଲା ନାହିଁ। ଆଉ ମୁଁ ଅନୁମାନ କରେ ଯେ ସେ ସ୍ପ୍ୟାନିଶ ଠିକ୍ ସେହି ସମାନ ଭାବରେ କହିପାରନ୍ତି ଯେତିକି ଆପଣ ସମସ୍ତେ କହିପାରନ୍ତି, ଏଣୁ ସେ ତାହା ମଧ୍ୟରୁ ସବୁକିଛିକୁ ଚେଷ୍ଟା କଲେ ଆଉ ତାହା କାମ ଦେଲା ନାହିଁ। ଆଉ ଦେଖନ୍ତୁ ଯେ ଜାଣିଛନ୍ତି କଣ, ପରମେଶ୍ୱର ଏତେ ଭଲ ଅଟନ୍ତି, ସେ ଓହ୍ଲାଇ ଆସିଲେ ଓ ତାହାଙ୍କୁ ଏପରି ଏକ ଭାଷା ଦେଲେ ଯାହାକି ସେ ଆଗରୁ କେବେ ଚେଷ୍ଟା କରିନଥିଲେ। ସେ କହିଲେ ତାହା କାମ ଦେଲା, ତାହା ଠିକ୍ ଅଟେ। ମୁଁ ଭାବୁଛି ଯେ ତାହା ଆରପଟରେ ଠିକ୍ ସେହିପରି ହିଁ ହେବ। ଅନେକ ସ୍ମୃତି ମୁଁ ସେହି ଉପରେ ଥିବା ଛୋଟ ଗୀର୍ଜାର ମୋ ହୃଦୟରେ ରଖିଛି, ମୁଁ ଏହା ବିଶ୍ୱାସ କରେ। ଓହ, ମୁଁ ଭୁଲି ଯାଉଛି ଯେ ତାହା କେଉଁଠାରେ ଥିଲା। ତାହା ଏଠାରେ କେଉଁଠାରେ ଟଣ୍ଟୋ ଷ୍ଟ୍ରିଟ୍ ନିକଟରେ ଅଛି, ଆଉ ମୋର ତାହା ମନେ ଅଛି। ମୁଁ ସେହି ଶବ୍ଦ ଟଣ୍ଟୋ ଷ୍ଟ୍ରିଟ୍ ବିଷୟରେ ଚିନ୍ତା କରିପାରେ ଯେଉଁଠାରେ କି ସେହି ସ୍ପ୍ୟାନିଶ ଆପୋଷ୍ଟୋଲିକ ଗୀର୍ଜା ଅବସ୍ଥିତ ଥିଲା। ମୁଁ ପାଳକ ମହୋଦୟଙ୍କୁ କହୁଥିଲି ଏକ ଉଦ୍ଦୀପନା ସଭା କରିବା ନିମନ୍ତେ ଏହା ଏକ ମହାନ ସ୍ଥାନ ହେବ, ପ୍ରଚୁର ସଂଖ୍ୟାରେ କୋଠରୀମାନ, ନୂତନ ଗୀର୍ଜାଘର, ଉତ୍ତମ ଲୋକମାନେ। ଏଣୁ ମୁଁ ଭାବୁଛି ଯେ ତାହା କୌଣସି ଏକ ଦିନ ଏକ ଉଦ୍ଦୀପନା ସଭା ନିମନ୍ତେ ପ୍ରସ୍ତୁତ ହୋଇ ରହିବ। ଆପଣମାନେ ତାହା ପାଇଁ ପ୍ରାର୍ଥନା କରନ୍ତୁ। ଆପଣମାନେ ଆସନ୍ତୁ ଓ ଏକ ଉଦ୍ଦୀପନା ସଭା କରନ୍ତୁ। ତେବେ ମୁଁ ଆଶା କରେ ଯେ ଏହା କେବଳ ତାର ଏକ ପୁନରାବୃତ୍ତି ହୁଏ ଯାହାକି ଆମେମାନେ ଅନ୍ୟ ଗୀର୍ଜା ଘରେ କରିଥିଲୁ। ମୋର ମନେ ଅଛି ଯେ ପ୍ରାଙ୍ଗଣରେ ଛିଡ଼ା ହୋଇ ବାଡ଼ ଉପରେ ଆଉଜି ହୋଇ ରାସ୍ତା ଉପରକୁ ଓ ତଳକୁ ହୋଇ ରାତିର ଏକ ସମୟରେ ସେଠାରୁ ଚାଲିଯିବାକୁ ଚେଷ୍ଟା କରୁଥିଲି। ଏହା ନିଶ୍ଚିତରେ ଏକ ରୋମାଞ୍ଚକାରୀ ବିଷୟ ଥିଲା ଯାହାକି ମୁଁ କଦାପି ଭୁଲି ନାହିଁ। ଆଉ ମୋ ପାଖରେ ଏକ ରେକର୍ଡ ଅଛି ସେହି ସାନ ସାନ ମହିଳାମାନଙ୍କର, ସେହି ଯୁବତୀମାନଙ୍କର ଓ ସେହି ଭାଇମାନଙ୍କର ଯେଉଁମାନେ କି ଗୀତ ଗାଇଥିଲେ ଓ ଏକ ରେକର୍ଡ ପ୍ରସ୍ତୁତ କରିଥିଲେ। ଆଉ ସେମାନେ ଓନ୍ଲି ବିଲିଭ୍ ଗୀତକୁ ଗାଇବାକୁ ଚେଷ୍ଟା କରିଥିଲେ। ଆଉ ଆପଣମାନେ ଜାଣନ୍ତି ସେମାନେ ତା ଠିକ୍ ଭାବରେ ଗାଇପାରି ନଥିଲେ। ସେମାନେ ଓନ୍ଲି ବିଲିଭ୍ କହିବା ବଦଳରେ କହୁଥିଲେ, ସେମାନେ ଉଚ୍ଚାରଣ କରୁଥିଲେ ୟୋନିଆ ବିଲିଭ୍ ଦେଖନ୍ତୁ। ଆଉ ମୋର ମନେ ଅଛି ମୋ ଝିଅ ରେବେକା ଓ ସାରା, ଆଉ ତଥାପି ସେମାନେ କହୁଥିଲେ ବାପା ଗାଓ, ସେ ସାନ ଲୋକମାନଙ୍କର ସେଇ ଛୋଟ ଗୀତଟି ରେକର୍ଡଟି ବଜାଅ। ସ୍ପ୍ୟାନିଶ କହିବା ବଦଳରେ ସେମାନେ ସେଇ ଶବ୍ଦ କହିପାରୁନଥିଲେ, ସେମାନେ କହୁଥିଲେ ସ୍ପିନିଶ ଝିଅମାନେ, ସାନ ସ୍ପିନିଶ ଝିଅମାନେ ଗାଇଥିବା ଓନ୍ଲି ବିଲିଭ୍। ତେବେ ମୋର ମନେ ଅଛି ସେମାନେ ସଭାକୁ ଅନୁସରଣ କରିଥିଲେ, ଉଦ୍ଦୀପନା ସେତେବେଳେ ଜାରି ରହିଥିଲା ଆଉ ସେମାନେ ସମଗ୍ର ପଶ୍ଚିମ ଉପକୂଳ ଯାଏ ସଭାକୁ ଅନୁସରଣ କରିଥିଲେ। ଆଉ ମୁଁ ଏକ ଛୋଟ ବିଷୟ ମୋ ହୃଦୟ ଭିତରେ ଲଙ୍ଗର ଦେଇଥିଲା ଯେତେବେଳେ ଆମେ କାଲିଫର୍ଣ୍ଣିଆ ଛାଡ଼ିଥିଲୁ। ଭାଇ ମୁର୍ ଓ ମୁଁ ଏବଂ ଭାଇ ବ୍ରାଉନ୍ ଉପର କ୍ୟାପିଟାଲ ଭବନରେ ଥିଲୁ। ଆଉ ଯେତେବେଳେ ମୁଁ ସେଇ ରାତ୍ରି ସେଇ ଭବନରେ ତଳକୁ ଗଲି, ସେଠାରେ ସେଇ ସାନ ପିଲାମାନେ ଛିଡ଼ା ହୋଇ ସେଇ ଗୀତ ଗାଉଥିଲେ, ସେ ତୁମର ଯତ୍ନ ନିଅନ୍ତି। ଆପଣମାନେ ତାହା ଶୁଣିଛନ୍ତି, ସୂର୍ଯ୍ୟ କିରଣ ହେଉ କିମ୍ବା ଛାଇ ହେଉ, ସେ ତୁମର ଯତ୍ନ ନିଅନ୍ତି। ଅନେକ ଥର ବିଦେଶୀ ରାଷ୍ଟ୍ରମାନଙ୍କରେ ବିଶ୍ୱ ବିବାଦର ସଂଘର୍ଷ ଭୂମିରେ ଖ୍ରୀଷ୍ଟଙ୍କ ବାର୍ତ୍ତା ଆଣିବାକୁ ଚେଷ୍ଟା କରୁଥିବା ବେଳେ ସେଇ ଝିଅ ଓ ପୁଅମାନେ ମୋ ପ୍ରତି ଗାଇଥିବା ସେ ଗୀତଟି ମୋର ମନେ ପଡ଼ିଯାଏ, ସେ ତୁମର ଯତ୍ନ ନିଅନ୍ତି। ସୂର୍ଯ୍ୟକିରଣ ହେଉ କି ଅବା ଛାଇ ହେଉ, ସେ ତଥାପି ତୁମର ଯତ୍ନ ନିଅନ୍ତି। ଏଣୁକରି ତାହା ଏକ ବହୁତ ବଡ଼ ପ୍ରେରଣା, ଏକ ସାହାଯ୍ୟ ରହିଆସିଛି। ଆପଣଙ୍କର ଅତି ଉତ୍ତମ ପାଳକଙ୍କୁ ସାକ୍ଷାତ କରି ଓ ଏହା ଦେଖି ଯେ ମଣ୍ଡଳୀ ଜୀବନ୍ତ ଅଛି, ବହୁତ ଖୁସି ଲାଗୁଛି। ପୁଣି ଆପଣଙ୍କର ଏଠାରେ ଏତେ ବଡ଼ ସୁନ୍ଦର ଏହି ଭବନଟି ଅଛି, ସବୁକିଛି ସୁବ୍ୟବସ୍ଥିତ ଅଛି, ଯାନବାହନ ରଖିବା ନିମନ୍ତେ ପ୍ରଚୁର ପାର୍କିଂ ସ୍ଥାନ ଅଛି। ପବିତ୍ର ଆତ୍ମାଙ୍କ ହସ୍ତରେ କେବଳ ଏକ ବାସ୍ତବିକ ସ୍ଥାନ, ଯଦି ଆମେମାନେ କେବଳ ତାହାଙ୍କୁ ଏହା ଦେଖିବା ନିମନ୍ତେ ଓ ଜାଣିବା ନିମନ୍ତେ ପାଇପାରିବା ଯେ ଆମେମାନେ ଏକ ଉଦ୍ଦୀପନା ପାଇଁ ଡାକ ଦେଉଅଛୁ, ସେ ମୁଁ ବିଶ୍ୱାସ କରେ ଯେ ସେ ଆମମାନଙ୍କୁ ଗୋଟିଏ ଦେବେ। ତେବେ ଆଜି ରାତ୍ରି ଆମେମାନେ ଆରପଟରେ ଭାଇ ଆଉଟଲଙ୍କ ମଣ୍ଡଳୀ ଜିଜସ୍ ନେମ୍ ମଣ୍ଡଳୀର ଅଛୁ। ଆଉ ଭାଇ ଆଉଟଲ ମୁଁ ବିଶ୍ୱାସ କରେ ଯେ ମଧ୍ୟ ଆପୋଷ୍ଟୋଲିକ ମଣ୍ଡଳୀର ଅଟନ୍ତି। ମୁଁ ଭାବୁଛି ସେ କେବଳ ତାହାର ନାମ ମଣ୍ଡଳୀର ନାମ ଜିଜସ୍ ନେମ୍ ବୋଲି ଡାକନ୍ତି। ମୁଁ ଭାବେ ସେ ବିଶ୍ୱାସରେ ପ୍ରେରିତିକ ଅଟନ୍ତି। ଆଉ ତେଣୁକରି ଆମମାନଙ୍କୁ ଆଜି ରାତ୍ରି ସେଠାରେ ରହିବାର ଅଛି। ପୁଣି ବର୍ତ୍ତମାନ ଆମେ ଏହା ସ୍ପେନିଶ ମଣ୍ଡଳୀକୁ କହୁନାହୁଁ ଯେ ତେବେ ସେଠାକୁ ପଳାଇ ଆସ, କାରଣ ଆପଣମାନେ ଆପଣଙ୍କର କାର୍ଯ୍ୟ ଦାୟିତ୍ୱରେ ରହିଥାନ୍ତି। ଏବଂ ତାପରେ ଗୁରୁବାର ଠାରୁ ଖ୍ରୀଷ୍ଟିଆନ ବିଜନେସମ୍ୟାନ ଏକ ବିରାଟ ସମାବେଶ ହେବାକୁ ଯାଉଅଛି। ଗୁରୁବାର ଦିନ ଅନ୍ୟ ମଣ୍ଡଳୀ ଗୁଡ଼ିକର ସେବା ସମାପ୍ତ ହୋଇସାରିବା ପରେ ଆଉ ଏହି ସଭାରେ ସେମାନେ ଅତି ଉତ୍ତମ ବକ୍ତାମାନଙ୍କୁ ପାଇବାକୁ ଯାଉଅଛନ୍ତି। ଆଉ ଯେପରିକି ଓରାଲ ରବର୍ଟସ ଓ କୌଣସି ଜଣେ ମେଥଡିଷ୍ଟ ଭାଇ ଯିଏକି ଅଳ୍ପ ଦିନ ହେଲା ଉଦ୍ଧାର ପାଇଛନ୍ତି, ଆଉ ସେମାନେ ଏହା ଦାବି କରନ୍ତି ଯେ ସେ ଜଣେ ଶକ୍ତିଶାଳୀ ବକ୍ତା ଅଟନ୍ତି। ଆଉ ମୁଁ ସୁନିଶ୍ଚିତ ଅଟେ ଯେ ଆପଣମାନେ ଏହି ସଭାଗୁଡ଼ିକୁ ଉପଭୋଗ କରିବେ। ଏବଂ ତୁମେ କିଶୋରବସ୍ଥାର ପିଲାମାନେ ସେମାନେ ସେଠାରେ କିଶୋରବସ୍ଥାଙ୍କ ପାଇଁ ମଧ୍ୟ ଏକ ସମାବେଶ ରଖିଛନ୍ତି, ଯେପରିକି ଭାଇ ବର୍ତ୍ତମାନ ଘୋଷଣା କଲେ। ମୁଁ ମଧ୍ୟ ମୋର ପିଲାମାନଙ୍କୁ ସେଠାକୁ ନେଇକି ଯାଉଅଛି, ଯେପରିକି ସେମାନେ ଏହାକୁ ଉପଭୋଗ କରିପାରନ୍ତି। ଆଉ ତେଣୁକରି ବର୍ତ୍ତମାନ ସେଠାକୁ ଆସନ୍ତୁ, ଆମେମାନେ ଆପଣମାନଙ୍କ ପାଇଁ ଆନନ୍ଦିତ ହେବୁ। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ବର୍ତ୍ତମାନ ମୁଁ ବାଇବେଲକୁ ଖୋଲିବାକୁ ଚାହେଁ ଓ ତାହାଙ୍କର ଆଶିଷିତ ବାକ୍ୟରୁ କିଛି ପାଠ କରିବାକୁ ଚାହେଁ। ଏବଂ ମୁଁ ଆଜି ସକାଳେ କିଛି ପାଠ ବାଛିଛି ଅଳ୍ପ ସମୟ ପାଇଁ, ମୁଁ ଆପଣମାନଙ୍କୁ ଅଧିକ ସମୟ ଧରି ରଖିବାକୁ ଚାହେଁ ନାହିଁ। ତହିଁରୁ ଗୋଟିଏ ମିଳେ ପ୍ରଥମ ସାମୁଏଲରେ, ଅନ୍ୟଟି ମିଳେ ଯିଶାୟରେ। ଆଉ ମୁଁ ପ୍ରଥମେ ଯିଶାୟରୁ ପାଠ କରିବାକୁ ଚାହେଁ। ଆଉ ମୁଁ କଣ ଆପଣମାନେ ସମସ୍ତେ ଚାରିଆଡ଼େ ଠିକ୍ ଭାବେ ଶୁଣିପାରୁଛନ୍ତି? ଏହି ମାଇକ୍ ଗୁଡ଼ିକ ମଧ୍ୟରେ ମନେ ହୁଏ ସେମାନେ ମୋ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଟନ୍ତି, ମୁଁ ଜାଣେ ନାହିଁ କାହିଁକି। ଆପଣମାନେ ସେଠାରେ ଭଲ ଭାବେ ଶୁଣିପାରୁଛନ୍ତି? ନିଜର ହାତ ଉଠାନ୍ତୁ। ଉତ୍ତମ, ଭଲ। ବର୍ତ୍ତମାନ ମୋର ଗଳା ଟିକେ କର୍କଶ ଶୁଭାଯାଉଛି, ଅବଶ୍ୟ ତା ବହୁତ ଅଧିକ କଥା କହିବା ଯୋଗୁଁ ଅଟେ। ଆଉ ଯେବେଠୁ ମୁଁ ଏହି ସ୍ପେନିଶ ଭାଇ ଭଉଣୀମାନଙ୍କ ସହିତ ଏଠାରେ ରହିଥିଲି, ମୁଁ ଅନୁମାନ କରେ ଯେ ପ୍ରାୟ 16 ବର୍ଷ ପୂର୍ବେ ହୋଇପାରେ, ଯେ 16 କିମ୍ବା 17 ବର୍ଷ ପୂର୍ବେ, ତେବେ ସେହିଦିନଠାରୁ ମୁଁ ପ୍ରଚାର କରି ଆସୁଅଛି। ତେବେ ମୁଁ ସେତେବେଳେ କହିଥିଲି ଯେ ମୁଁ ଥକି ଯାଇଥିଲି, ପୁଣି ଆଜି ମଧ୍ୟ ମୁଁ ଥକି ଯାଇଛି, ମାତ୍ର ପରମେଶ୍ୱରଙ୍କ ଅନୁଗ୍ରହରୁ ତଥାପି ମୁଁ ଅଗ୍ରସର ହୋଇଚାଲିଛି। ବର୍ତ୍ତମାନ ଆସନ୍ତୁ ଯିଶାଇୟ 40କୁ ଯିବା। ଯିଶାଇୟର 40ତମ ପର୍ବ ଆଉ ପ୍ରଥମ ସାମୁଏଲର 1ମ ପର୍ବ ଅବା 3ୟ ପର୍ବ। ପୁଣି ଯେତେବେଳେ କି ଆମେମାନେ ବାକ୍ୟ ପଠନ କରିବା ହେତୁ ସେହି ଅଂଶର ସ୍ଥାନଗୁଡ଼ିକୁ ଧରିଅଛୁ, ମୁଁ ଚାହେଁ ଯେ ଆମେମାନେ ବର୍ତ୍ତମାନ ଏକ ପ୍ରାର୍ଥନା ନିମନ୍ତେ ଅଳ୍ପକ୍ଷଣ ନିଜର ମସ୍ତକ ଗୁଡ଼ିକୁ ନତ କରିବା। ଆମମାନଙ୍କର ସ୍ୱର୍ଗସ୍ଥ ପିତା, ଆମେମାନେ ଆଜି ଏହି ସୁନ୍ଦର ଆରାଧନାଳୟରେ ଛିଡ଼ା ହେବାର ସୌଭାଗ୍ୟ ପାଇଥିବା ହେତୁ କୃତଜ୍ଞ ଅଟୁ, ଯାହାକି ପରମେଶ୍ୱର ଓ ତାହାଙ୍କର କାର୍ଯ୍ୟ ହେତୁ ସମର୍ପିତ ଅଟେ। ଆଉ ଯେପରିକି ଆମେମାନେ ଜାଣୁ ଯେ ତୁମର ଦାସମାନେ ଏଠାରେ ଅନେକ ଥର ଏହି ମଞ୍ଚ ଅବା ଏହି ବେଦୀ ପଛରେ ପୁଣି ତୁମର ସେବା ହେତୁ ଏକ ସମର୍ପିତ ଜୀବନ ସହିତରେ ଛିଡ଼ା ହୋଇଥାନ୍ତି, ଆଉ ଯେ ଏହି ସକାଳ ସେ ସ୍ମୃତି ଗୁଡ଼ିକୁ ଫେରାଇ ଆଣେ, ଏପରି ଏକ ଉଦ୍ଦୀପନାର ସ୍ମୃତି ଗୁଡ଼ିକୁ ଆଣିଦିଏ ଯାହାକି ଠିକ ଆରମ୍ଭ ହିଁ ହୋଇଥିଲା, ପୁଣି ପବିତ୍ର ଆତ୍ମାଙ୍କ ସହିତ ଯିଏକି ଅଗ୍ନିସ୍ତମ୍ଭ ସଦୃଶ ଏକ ବଡ ଆଲୋକ ପିଣ୍ଡ ରୂପରେ ତଳକୁ ଓହ୍ଲାଇ ଆସିଥିଲେ, ଆଉ ତାହା ଏହା କହିଲେ ଯେ ସେହି ବାର୍ତ୍ତାଟି ସମଗ୍ର ପୃଥିବୀକୁ ବ୍ୟାପ୍ତ ହୋଇଯିବ। ଆଉ ବର୍ତ୍ତମାନ ତାହା ଆଜି ଇତିହାସ ଅଟେ। ସେହି ବାର୍ତ୍ତାଟି ଆଜି ମହାନ ଲୋକମାନଙ୍କ ଜରିଆରେ ନିଆଁ ଧରି ଦେଇଅଛି। ଏହା ଦେଖିବା ପରେ ଯଥା ଓରାଲ ରବର୍ଟସ ଓ ଟମି ଅସବର୍ନ ସଦୃଶ ଏବଂ ଟମି ହିକ୍ସ ଓ ଅନ୍ୟାନ୍ୟ କେତେକେ, ଆଉ ସେହି ପ୍ରୟାସ ଗୁଡ଼ିକ ଜରିଆରେ ଯାହାକି ଆମେମାନେ ସମସ୍ତେ ଏକାଠି କରିଅଛୁ, ଆମେମାନେ ଦେଖୁଅଛୁ ଯେ ସେହି ବାର୍ତ୍ତା ପେଣ୍ଟିକଷ୍ଟାଲର ସେହି ବାର୍ତ୍ତାଟି ଆକାଶ ତଳେ ପ୍ରତ୍ୟେକ ରାଷ୍ଟ୍ରରେ ଉଦ୍ଦୀପନାର ନିଆଁକୁ ଲଗାଇ ଦେଇଅଛି। ହେ ସର୍ବଶକ୍ତିମାନ ପରମେଶ୍ୱର, ଏହା ପାଇଁ ଆମେ ତୁମକୁ ଧନ୍ୟବାଦ ଓ ପ୍ରଶଂସା କରୁଅଛୁ। ପୁଣି ବର୍ତ୍ତମାନ ଆଜି ଆମେମାନେ ପ୍ରାର୍ଥନା କରୁଅଛୁ ଯେ ତୁମେ ଆମର ହୃଦୟ ଗୁଡ଼ିକୁ ସୁବ୍ୟବସ୍ଥିତ କରିବ, ଏକ ମହାନ ସ୍ୱର୍ଗାରୋହଣ ନିମନ୍ତେ ପ୍ରସ୍ତୁତ କରିବ, ଯାହାକି ଆମେମାନେ ବିଶ୍ୱାସ କରୁ ଯେ ତାହା ଅତି ଶୀଘ୍ର ଘଟିତ ହେବ। ଆଉ ଯଦି ଆମମାନଙ୍କର ହୃଦୟ ଗୁଡ଼ିକ ତାହା ପାଇଁ ସୁବ୍ୟବସ୍ଥିତ ନଥାଏ କି ଅବା ଅନ୍ୟ କୌଣସି ବିଷୟ ନିମନ୍ତେ ସୁବ୍ୟବସ୍ଥିତ ନଥାଏ ଯାହାକି ତୁମେ ଆମମାନଙ୍କ ପାଇଁ ଗଚ୍ଛିତ କରି ରଖିଅଛ, ତେବେ ଆମେମାନେ ପ୍ରାର୍ଥନା କରୁଅଛୁ ଯେ ତୁମେ ଆମମାନଙ୍କର ଦୁର୍ବଳତା ଗୁଡ଼ିକୁ କ୍ଷମା କରିଦେବ ଓ ଆଜି ତୁମେ ତୁମର ବାକ୍ୟ ଦେଇ ଆମ ସହିତ କଥା କହିବ। ଏହି ମଣ୍ଡଳୀର ପାଳକଙ୍କୁ, ତାଙ୍କର ଦିକନ ମାନଙ୍କୁ, ଟ୍ରଷ୍ଟି ମାନଙ୍କୁ ଏବଂ ସମସ୍ତ ମଣ୍ଡଳୀକୁ, ତାଙ୍କର ସଦସ୍ୟମାନଙ୍କୁ ଆଶୀର୍ବାଦ କର। ଏହି ଛୋଟ ଗାୟନ ମଣ୍ଡଳୀକୁ ଏବଂ ପିଆନୋ ବାଦକଙ୍କୁ, ସମସ୍ତ ସଙ୍ଗୀତଜ୍ଞମାନଙ୍କୁ ଆଶୀର୍ବାଦ କର। ସମଗ୍ରକୁ ନେଇ ସେ ସମସ୍ତଙ୍କୁ ଆଶୀର୍ବାଦ କର ଯେଉଁମାନେ କି ଏହି ସ୍ଥାନର ଦ୍ୱାର ଦେଇ ଭିତରକୁ ପ୍ରବେଶ କରନ୍ତି। ଏହା ହେଉ ଯେ ସେମାନେ ପ୍ରତ୍ୟେକ ଥର ପରିବର୍ତ୍ତିତ ହୋଇ ବାହାରକୁ ଆସନ୍ତୁ, ତୁମର ଟିକେ ଅଧିକ ନିକଟବର୍ତ୍ତୀ ହୁଅନ୍ତୁ ଯେତିକି ସେମାନେ ଭିତରକୁ ଆସିବା ବେଳେ ଥିଲେ। ଏହା ପ୍ରଦାନ କର, ଆଉ ଏପରିକି ତା ଏହି ସକାଳରେ ଠିକ ସେହିପରି ହେଉ, କାରଣ ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ବର୍ତ୍ତମାନ ଯିଶାୟଙ୍କ ପୁସ୍ତକ ନିକଟକୁ ଯିବା, ତାର 40ତମ ପର୍ବ ଆମେମାନେ ପାଠ କରିବା। ମୋ ଲୋକମାନଙ୍କୁ ସାନ୍ତ୍ୱନା କର, ସାନ୍ତ୍ୱନା କର, ପରମେଶ୍ୱର ଏହା କହନ୍ତି, ତୁମ୍ଭେମାନେ ଜେରୁସାଲମକୁ ଚିତ୍ତ ପ୍ରବୋଧକ କଥା କୁହ, ଆଉ ତାହାର ସଂଗ୍ରାମ ସମାପ୍ତ ହେଲା ବୋଲି ତାହା ନିକଟରେ ପ୍ରଚାର କର, ତାହାର ଅପରାଧ କ୍ଷମା ହେଲା, ସେ ସଦାପ୍ରଭୁଙ୍କ ହସ୍ତରୁ ଆପଣାର ପାପ ହେତୁ 2 ଗୁଣ ପାଇଅଛି। ଏକ ଜଣର ରବ ପ୍ରଚାର କରି ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପଥ ପ୍ରସ୍ତୁତ କର, ମରୁଭୂମି ମଧ୍ୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ରାଜପଥ ସଳଖ କର। ପ୍ରତ୍ୟେକ ଉପତ୍ୟକା ଉଚ୍ଚ କରାଯିବ, ପ୍ରତ୍ୟେକ ପର୍ବତ ଉପପର୍ବତ ନୀଚ କରାଯିବ ଓ ବକ୍ର ସଳଖ କରାଯିବ, ଆଉ ରଗଡ଼ା ସ୍ଥାନ ସବୁ ସମାନ କରାଯିବ। ପୁଣି ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ ଓ ଯାବତୀୟ ମର୍ତ୍ତ ଏକତ୍ର ତାହା ଦେଖିବେ, କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି। ବର୍ତ୍ତମାନ ସାମୁଏଲଙ୍କ ପୁସ୍ତକରେ 1ସାମୁଏଲ 3ୟ ପର୍ବ ମୁଁ ତାର 1, 2 ଏବଂ 19 ପଦ ପାଠ କରିବାକୁ ଚାହେଁ। ସେ ସମୟରେ ବାଳକ ସାମୁଏଲ ଏଲିଙ୍କ ସମ୍ମୁଖରେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲେ। ସେ କାଳରେ ସଦାପ୍ରଭୁଙ୍କ ବାକ୍ୟ ଦୁର୍ଲଭ ଥିଲା, ପ୍ରକାଶ୍ୟ ଦର୍ଶନ ନଥିଲା। ଏହି ସମୟରେ ଏଲିଙ୍କ ଚକ୍ଷୁ ଧନ୍ଦଳା ହେବାକୁ ଲାଗିଲା, ଏଣୁ ସେ ଦେଖିପାରିଲେ ନାହିଁ। ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ ଓ ପରମେଶ୍ୱରଙ୍କ ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏପରି ସଦାପ୍ରଭୁଙ୍କ ମନ୍ଦିରରେ ପରମେଶ୍ୱରଙ୍କ ପ୍ରଦୀପ ଲିଭିବା, ଯେତେବେଳେ ସାମୁଏଲ ଶୋଇଥିଲେ ସେତେବେଳେ ସଦାପ୍ରଭୁ ଡାକିଲେ, ସେ କହିଲେ ମୁଁ ଏଠାରେ ଅଛି। ତେବେ 19 ପଦ ଅନନ୍ତର ସାମୁଏଲ ବଢ଼ିଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ଥାଇ ତାଙ୍କର କୌଣସି କଥାକୁ ସେ ତଳେ ପଡ଼ିବାକୁ ଦେଲେ ନାହିଁ। ତାହା ତ ଯଥେଷ୍ଟ ମୂଳ ପାଠ ହେବ ଯାହାକୁ ଆମେ ଏଠାରେ ଗୋଟିଏ ମାସ ପାଇଁ କହିପାରିବା, ଏବଂ ଏହି ଗୌରବମୟ ମୂଳ ପାଠରୁ ଆମେ ଅନେକ ପ୍ରସଙ୍ଗ ନେଇପାରିବା। ମାତ୍ର ଆଜି ସକାଳରେ ଆଉ ଆମ ପାଖରେ ଆମ ସମୟଠାରୁ ଉଚିତ ସମୟରେ ବାହାରି ଯିବା ପାଇଁ ପ୍ରାୟ 20 ମିନିଟ୍ ଅଛି। ମୁଁ ଅନୁମାନ କରେ ଯେ ରବିବାର ଶ୍ରେଣୀ ସମାପ୍ତ ହୋଇଯାଇଛି କିମ୍ବା ତା ବୋଧହୁଏ ଏହା ପରେ ଆରମ୍ଭ ହେବ, ମୁଁ ଜାଣେ ନାହିଁ। ମାତ୍ର ଯାହା ବି ହଉ, ମୁଁ ଏହି ମୂଳ ପାଠକୁ ବ୍ୟବହାର କରିବା ପାଇଁ ଚାହେଁ, ଏହି ଶେଷ ଦିନ ମାନଙ୍କରେ ପରମେଶ୍ୱରଙ୍କର ରବ। ଏହା ଏକ ଅତ୍ୟନ୍ତ ଉଲ୍ଲେଖନୀୟ ସମୟ ଅଟେ। ଆମେମାନେ ଏହା ଅନୁଭବ କରୁ ଯେ ଶାସ୍ତ୍ରର କେଉଁ ଅଂଶ ଗୁଡ଼ିକରୁ ଆମେ ତାହା କହୁଅଛୁ, ଯାହାକି ଏହା ବ୍ୟକ୍ତ କରେ ସାମୁଏଲଙ୍କ ଦିନମାନରେ ପ୍ରକାଶ୍ୟ ଦର୍ଶନ ନଥିଲା। ଏଣୁକରି ଯେଉଁଠାରେ କୌଣସି ଦର୍ଶନ ନଥାଏ, ବାଇବଲ କହେ ଲୋକମାନେ ବିନଷ୍ଟ ହୁଅନ୍ତି। ଆମମାନଙ୍କର ଏକ ଦର୍ଶନ ରହିବା ଉଚିତ, ଆଉ ଦର୍ଶନ ଗୁଡ଼ିକ ଭବିଷ୍ୟବକ୍ତାମାନଙ୍କ ପାଖକୁ ଆସିଥାଏ, ଆଉ ଏହା ପ୍ରଭୁଙ୍କର ବାକ୍ୟ ଅଟେ ଯାହା ସେମାନଙ୍କୁ କୁହାଯାଇଥାଏ। ଆଉ ଆମେମାନେ ଏହା ପାଉ ଯେ ଏଲି ଜଣେ ଭବିଷ୍ୟବକ୍ତା ନଥିଲେ, ଏଲି ଜଣେ ଯାଜକ ଥିଲେ, ଆଉ ସେ ବୃଦ୍ଧ ହେଉଥିଲେ ଏବଂ ତାଙ୍କର ଚକ୍ଷୁ ଧନ୍ଦଳା ହେଉଥିଲା ଓ ସେ ତାଙ୍କର ଚାରିପାଖରେ ବୁଲି ଦେଖିପାରୁନଥିଲେ। ଜଣେ ବହୁତ ଓଜନିଆ ଲୋକ ଥିଲେ, ଆଉ ସେ ପ୍ରଭୁଙ୍କ କାର୍ଯ୍ୟକୁ ସେହିପରି ଭାବରେ ଅସମ୍ପୂର୍ଣ୍ଣ ଛାଡ଼ିଦେବାକୁ ଆରମ୍ଭ କରିଦେଇଥିଲେ। ଆଉ ତାହା କିଛି ଗୋଟାଏ ଆଜି ପରିକା ଅଟେ। ମୁଁ ଭାବୁଛି ଯେ ମଣ୍ଡଳୀ, ସଂଗଠନ ଏବଂ ନାମଧାରୀ ସଂସ୍ଥାମାନ ସେମାନେ ଦୀର୍ଘ ସମୟ ହେଲାଣି ପ୍ରଚାର କ୍ଷେତ୍ରରେ ରହିଆସିଛନ୍ତି ଏବଂ ସେମାନେ ହୁଗୁଳା ହେବାକୁ ଲାଗିଲେଣି। ଆଉ ପ୍ରଭୁଙ୍କ କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବେ ଛଡ଼ାଯାଉଅଛି ସତ୍ୟର ସେହି ବାକ୍ୟ, କାରଣ ମଣ୍ଡଳୀ ନିଜେ ସ୍ୱୟଂ ଧନ୍ଦଳା ଦୃଷ୍ଟି ବିଶିଷ୍ଟ ହୋଇଯାଇଅଛି। ଆଉ ଆଜି ଆମମାନଙ୍କୁ ପ୍ରୟୋଜନ ଅଛି ଯେ ପରମେଶ୍ୱରଙ୍କ ସେହି ରବ ଆମମାନଙ୍କ ମଧ୍ୟରେ କଥା କହୁ, ଆମମାନଙ୍କୁ ଫେରାଇ ଆଣୁ। ଆଉ ଦେଖନ୍ତୁ, ଏଲି ଶୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ବିଫଳ ହୋଇଥିଲା। ସେ ଜଣେ ଯାଜକ ଥିଲେ ଏବଂ ସେମାନଙ୍କଠାରେ ପ୍ରଭୁଙ୍କଠାରୁ କୌଣସି ପ୍ରକାଶ୍ୟ ଦର୍ଶନ ନଥିଲା। ଆଉ ସେହି ମହାନ ପ୍ରୟୋଜନ ବିଷୟ ପୁଣି ପରମେଶ୍ୱର ସମୟର ପ୍ରୟୋଜନକୁ ପୂରଣ କରିବାକୁ ପ୍ରତିଜ୍ଞା କରିଅଛନ୍ତି, ସେ ସଦାସର୍ବଦା ତାହା କରିଥାନ୍ତି। ଆଉ ଆଜି ଆମେମାନେ ପରମେଶ୍ୱରଙ୍କ ରବର ପ୍ରୟୋଜନ କରୁ, ଯେପରିକି ସମୟର ଆବଶ୍ୟକତାକୁ ପୂରଣ କରାଯାଏ, ଆମେ ରହୁଥିବା ସମୟର ଆବଶ୍ୟକତାକୁ ପୂରଣ କରେ। ପୁଣି ସେ ଏହା ପ୍ରତିଜ୍ଞା କରିଥିବା ପରେ ଆମେ ଏଥିରେ ସୁନିଶ୍ଚିତ ହୋଇପାରୁ ଯେ ସେ ତାହାଙ୍କର ପ୍ରତିଜ୍ଞାକୁ ରକ୍ଷା କରିବେ। ଏହା ହିଁ ସେହି ଭରସା ଯାହାକି ଜଣେ ବିଶ୍ୱାସୀର ତାହାର ସୃଷ୍ଟିକର୍ତ୍ତାଙ୍କ ଉପରେ ରହିଥାଏ, ଯେ ସେ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିଜ୍ଞା କରିଅଛନ୍ତି। ଆଉ ଆଜି ସେହି ଗୋଟିଏ କାରଣ ଯେ ମଣ୍ଡଳୀ ସେହିପରି ଅବସ୍ଥାରେ ରହିଛି, ତାହା ହେଲା ଅନେକ ଗୁଡ଼ିଏ ରବମାନ ଅଛନ୍ତି। ମଣ୍ଡଳୀକୁ ପରମେଶ୍ୱରଙ୍କ ରବଠାରୁ ଆକର୍ଷିତ କରି ଅନ୍ୟତ୍ର ନେଇଯିବା ପାଇଁ ଅନ୍ୟାନ୍ୟ କେତେ ଗୁଡ଼ିଏ ରବ ଅଛି, ଏପରିକି ତାହା ଅତ୍ୟନ୍ତ ସନ୍ଦେହଜନକ ଯେ ଅନେକ ପରମେଶ୍ୱରଙ୍କ ସେହି ରବକୁ ଶୁଣିବେ, ଯଦିଓ ତା ଠିକ ସେମାନଙ୍କ ମଧ୍ୟରେ କୁହାଯାଇଥାଏ, ସେମାନେ ବୋଧହୁଏ ଏହାକୁ ବୁଝିବେ ସୁଦ୍ଧା ନାହିଁ, କାରଣ ଏହା ସେମାନଙ୍କ ପାଇଁ ଏକ ଅଜଣା ବିଷୟ ହେବ। ସେମାନେ ତ ଆପଣାକୁ ସେହି ଦିନର ରୋଗଗୁଡ଼ିକ ଉପରେ ଏତେ ଅଧିକ କେନ୍ଦ୍ରିତ କରି ନେଇଥାନ୍ତି। ଆଉ ଯଦି ଆମେମାନେ ଲକ୍ଷ୍ୟ କରିବା ଆମମାନଙ୍କ ଶାସ୍ତ୍ର ପଠନରେ ଯେ ପରମେଶ୍ୱରଙ୍କ ରବ ସେମାନଙ୍କ ପାଇଁ ଅଜଣା ଥିଲା, ଆଉ ତାହା ଆଜି ପୁଣି ଥରେ ସେହିପରି ହୋଇଯାଇଅଛି ଯେ ପରମେଶ୍ୱରଙ୍କ ରବ ଅନ୍ୟାନ୍ୟ କେତେ ଗୁଡ଼ିଏ ରବମାନ ଅଛି। ପୁଣି ତାପରେ ଯଦି ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ତାହା ପ୍ରଦାନ କରିବେ, ଆଉ ଅନ୍ୟାନ୍ୟ ରବ ଗୁଡ଼ିକ ଯଦି ପରମେଶ୍ୱରଙ୍କ ରବର ବିରୋଧାଭାସୀ ଅଟେ, ତାହେଲେ ତ ଏହା ନିଶ୍ଚିତ ଭାବରେ ଆମ ଶତ୍ରୁ ରବ ହୋଇଥିବା ଉଚିତ, ଯେ ଆମକୁ ବିଭ୍ରାନ୍ତ କରେ, ଯେପରିକି ଆମେ ପରମେଶ୍ୱରଙ୍କ ରବକୁ ନ ବୁଝିପାରୁ ଯେତେବେଳେ ତାହା କୁହାଯାଇଥାଏ। ଆଉ ଆମେ ଏହା ଲକ୍ଷ୍ୟ କରୁ ଯେ ତାହା ଏଲି ଏବଂ ସାମୁଏଲଙ୍କ ସହିତ ଥିବା ପରି କିଛି ଗୋଟିଏ ସମାନ ବିଷୟ ଥିଲା। ମାତ୍ର ଏଲି ସଙ୍ଗେ ସଙ୍ଗେ ଏହା ଜାଣିପାରିଲେ ଯେ ତାହା ପରମେଶ୍ୱର ଥିଲା, ଏବଂ ତାହା ସମ୍ପୂର୍ଣ୍ଣ ଭାବରେ ଏଲିଙ୍କ ଉପରେ ଏକ ଈଶ୍ୱର ନିନ୍ଦାର ବିଷୟ ଥିଲା। କାରଣ ପରମେଶ୍ୱରଙ୍କ ରବ ସାମୁଏଲ ସହିତ କଥା ହେବା ବେଳେ ତାଙ୍କୁ ଏଲିଙ୍କର ଭୁଲ କାମ ବିଷୟରେ କହିଥିଲେ, କାରଣ ସେ ତାଙ୍କର ପୁତ୍ରମାନଙ୍କୁ ଅତିଶୟ ପ୍ରେମ ଓ ଯତ୍ନ ସହକାରେ ରଖିଥିଲେ, ଏବଂ ସେମାନେ ଧନ ସଂଗ୍ରହ କରୁଥିଲେ ଓ ନୈବେଦ୍ୟରୁ ମାଂସ ଗ୍ରହଣ କରୁଥିଲେ। ତାହା ଠିକ ନଥିଲା, ଏବଂ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ ଭୁଲ କାର୍ଯ୍ୟ ସବୁ କରୁଥିଲେ। ଆଉ ସାମୁଏଲଙ୍କ ପାଖରେ ଥିଲା ଗୋଟିଏ ବିଷୟ କେବଳ, ଯାହା ସାମିଲ କରିପାରିଥାନ୍ତି ତାହା ହେଲା ଅବିକଳ ଭାବେ ସବୁ ବିଷୟ କହିବା, ଆଉ ସେ ଏହା କହିବାକୁ ଟିକେ ଅନିଚ୍ଛା ପ୍ରକାଶ କଲେ, କାରଣ ଏହା ତ ଠିକ ସେହି ସ୍ଥାନର ବିରୁଦ୍ଧରେ ଥିଲା ଯେଉଁ ସ୍ଥାନକୁ ତାଙ୍କୁ ଲାଳନ ପାଳନ କରାଯିବା ହେତୁ ପଠାଯାଇଥିଲା ଏଲିଙ୍କ ପାଖକୁ ଏବଂ ମନ୍ଦିରରେ। ମାତ୍ର ଏଲି କହିଲେ କୁହ, ବୁଝିଲେ, ଆଉ ସେ ତାହାଙ୍କୁ ଅବିକଳ ତାହା କହିଲେ ଯାହା ଘଟିବାକୁ ଯାଉଥିଲା, ଯେ ସାମୁଏଲ କିମ୍ବା ଯାଜକ ଭାବରେ ଏଲିଙ୍କ ଦିନ ସମାପ୍ତ ହେଲାଣି, କାରଣ ପରମେଶ୍ୱର ତାହା କହିଥିଲେ। ଆଉ ପରମେଶ୍ୱର ନିଜର ବାର୍ତ୍ତା ସାମୁଏଲ ଭବିଷ୍ୟତବକ୍ତାଙ୍କ ଜରିଆରେ ପଠାଉଥିଲେ। ଅତି ବିଚିତ୍ର ଜନ୍ମ, ଏକ ଶିଶୁ ବେଳଠୁ ହିଁ ପ୍ରଭୁଙ୍କ ପ୍ରତି ସମର୍ପିତ, ପରମେଶ୍ୱର ତାଙ୍କୁ ପିଲାଟି ବେଳଠୁ କଥା କହିଥିଲେ ଏବଂ ତାଙ୍କୁ ଆଗାମୀ ଏକ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରୁଥିଲେ। ପୁଣି ଏଲିଙ୍କ ସମୟ ସମାପ୍ତ ହେଉଥିଲା।
There is so many voices in the earth today that it is absolutely a hard thing.
ଆଜି ପୃଥିବୀରେ ଅନେକ ଗୁଡ଼ିଏ ରବମାନ ଅଛି, ଯାହା ଏକ ସମ୍ପୂର୍ଣ୍ଣ କଠିନ ବିଷୟ ଅଟେ, କାରଣ ଏହା ପରମ ଅଲୌକିକ ରବକୁ ମୃତ ପ୍ରାୟ ନିଶବ୍ଦ କରିଦେଇଥାଏ।
There is so many intellectual voices.
ସେଠାରେ ଏତେ ଅଧିକ ବୌଦ୍ଧିକ ରବମାନ ଅଛି, ଶକ୍ତିଶାଳୀ ବ୍ୟକ୍ତିମାନଙ୍କର ମହାନ ରବମାନ ଅଛି, ଯେଉଁମାନେ କି ବୁଦ୍ଧିଜୀବୀ ଅଟନ୍ତି, ଯେ ସେମାନଙ୍କର ବୌଦ୍ଧିକ ଅବସ୍ଥାରେ ସେମାନେ ରାଷ୍ଟ୍ରଗୁଡ଼ିକୁ ସୁଦ୍ଧା କମ୍ପିତ କରିଦିଅନ୍ତି। ସେମାନେ କେବଳ ଗୋଟିଏ ରାତ୍ରିରେ ଫୁଟିଥିବା ଲୋକ ପରି ନୁହନ୍ତି, ମାତ୍ର ସେମାନେ ତ ରାଷ୍ଟ୍ରଗୁଡ଼ିକୁ କମ୍ପାଇ ଦିଅନ୍ତି, ବଡ଼ ବଡ଼ ସଂଗଠନ ଗୁଡ଼ିକୁ ଏକାଠି କରି ଆଣନ୍ତି, ବଡ଼ ବଡ଼ ଅଭିଯାନ ମାନ ଥାଏ, ସୁନ୍ଦର ମନୋହର ବିଷୟଗୁଡ଼ିକୁ ସାଧନ କରନ୍ତି। ଆଉ ଜଣେ ବ୍ୟକ୍ତି ଟିକେ ଦ୍ୱନ୍ଦ୍ୱରେ ପଡ଼ିଯିବ, ଏହା ସେମାନଙ୍କୁ ଭ୍ରମିତ କରିବା ପାଇଁ ଯଥେଷ୍ଟ ଅଟେ ଯେ ଏହି ବିଷୟଗୁଡ଼ିକ କିପରି ଭାବରେ ଚାଲୁଅଛି ଏବଂ ସମୃଦ୍ଧ ହେଉଅଛି। ଆଉ ସେଠାରେ ରବଗୁଡ଼ିକ ଥାଏ ଯାହାକି ଉଠିଥାଏ ଓ ଏହିସବୁ ବିଷୟଗୁଡ଼ିକୁ ସାଧନ କରିଥାଏ, ପୁଣି ତା ପରମେଶ୍ୱରଙ୍କ ରବକୁ, ପରମେଶ୍ୱରଙ୍କ ପ୍ରକୃତ ରବକୁ ପଛରେ ଗୋଟାଏ କେଉଁ ସ୍ଥାନକୁ ଠେଲି ଦେଇଥାଏ। ଆଉ ପରମେଶ୍ୱରଙ୍କ ରବ ସେମାନେ କହନ୍ତି, ଆମେ କିପରି ଜାଣିବା ଯେ ତାହା ପରମେଶ୍ୱରଙ୍କ ରବ ଅଟେ, କାରଣ ଆଜି ପାଇଁ ସେତେବେଳେ ତ ତାହା ଏକ ସୁପ୍ରମାଣିତ ଭବିଷ୍ୟତବକ୍ତାଙ୍କ ଠାରେ ଥିଲା। ତେବେ ଆଜି ଆମେମାନେ କିପରି ଜାଣିବା ଯେ ତାହା ପରମେଶ୍ୱରଙ୍କ ରବ ଅଟେ, କାରଣ ତାହା ତ ଭବିଷ୍ୟତବକ୍ତାଙ୍କ ବାକ୍ୟର ପ୍ରକଟୀକରଣ ଅଟେ। ଏହା ହେଉଛନ୍ତି ପରମେଶ୍ୱରଙ୍କ ଭବିଷ୍ୟତବକ୍ତା, ଏବଂ ପରମେଶ୍ୱରଙ୍କ ଜଣେ ପ୍ରକୃତ ରବ କେବଳ ସେହି ବାସ୍ତବିକ ଜୀବନ୍ତ ପରମ ଅଲୌକିକ ପରମେଶ୍ୱରଙ୍କୁ ଫେରାଇ ଆଣିଥାଏ, ତାହାଙ୍କର ପରମ ଅଲୌକିକ ବାକ୍ୟ ସହିତ, ସତ୍ୟ ବାକ୍ୟର ପରମ ଅଲୌକିକ ପ୍ରକଟୀକରଣ ସହିତ ଫେରାଇ ଆଣିଥାଏ। ତାପରେ ଆମେ ଜାଣୁ ଯେ ତାହା ପରମେଶ୍ୱରଙ୍କ ରବ ଅଟେ, ଯେହେତୁ ପୁଣି ସେହି ଅଲୌକିକ ଅନ୍ୟାନ୍ୟ ପରିସର ମାନଙ୍କରେ ଏପରି ବହୁତ କିଛି ବିଷୟମାନ ଅଛି ଯାହାକି ତାକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ମୃତ କରିଦେଇଥାଏ। ମାତ୍ର ମନେ ରଖନ୍ତୁ, ଏହା ଚମକିବ, ଏହା ବାହାରି ଆସିବ, ଏହା ତା ସାଧନ କରିବ। ତେବେ ଆଜି ରାଜନୀତି ଜଗତରେ ତାହା ଏକ ରବ ଅଛି, ତାହା ଏକ ମହାନ ରବ ଅଟେ, ଆଉ ଲୋକମାନେ ସମ୍ପୂର୍ଣ୍ଣ ଭାବେ ରାଜନୀତିର ଏହି ମହାନ ଦିନରେ ସେମାନେ କରିବେ। ଏହା ସବୁକିଛି ସେମାନଙ୍କର ମଣ୍ଡଳୀ ଗୁଡ଼ିକରେ ଓ ସମସ୍ତ କିଛି ବିଷୟରେ ମିଶ୍ରିତ ହୋଇଯାଇଅଛି। ପୁଣି ଅନେକ ଥର ଯାହାକି ଆମେମାନେ ବର୍ତ୍ତମାନ ହିଁ ନିକଟ ସମୟରେ ଦେଖିଅଛୁ ଯେ ରାଜନୀତିର ରବଟା ପ୍ରକୃତରେ ମଣ୍ଡଳୀ ଗୁଡ଼ିକରେ ରହିଥିବା ସେହି ପରମେଶ୍ୱରଙ୍କ ରବଠାରୁ ଅଧିକ ଶକ୍ତିଶାଳୀ ଅଟେ, ନହେଲେ ଆମେରିକୀୟ ଲୋକମାନେ ତାହା କଦାପି କରିନଥାନ୍ତେ ଯାହାକି ସେମାନେ ବର୍ତ୍ତମାନ କଲେ। ବୁଝିଲେ, ସେମାନେ ତାହା କଦାପି କରିନଥାନ୍ତେ। ଯଦି ପରମେଶ୍ୱରଙ୍କ ରବକୁ ମଣ୍ଡଳୀରେ ଜୀବନ୍ତ ରଖାଯାଇଥାନ୍ତା ତାହେଲେ ସେମାନେ ସେହି ଭୁଲ ଗୁଡ଼ିକୁ କେବେ ବି କରିନଥାନ୍ତେ। କିନ୍ତୁ ଆଜି ପୃଥିବୀରେ ରାଜନୀତିର ରବଟା ପରମେଶ୍ୱରଙ୍କ ରବ ଅପେକ୍ଷା ଏତେ ଅଧିକ ଶକ୍ତିଶାଳୀ ଅଟେ ଯେ ଏପରିକି ଲୋକମାନେ ସେମାନଙ୍କର ଖ୍ରୀଷ୍ଟୀୟ ଜନ୍ମସିଦ୍ଧ ଅଧିକାରକୁ ଲୋକପ୍ରିୟତା, ଶିକ୍ଷା ଓ ରାଜନୈତିକ କ୍ଷମତାର ଏକ ବିଶୃଙ୍ଖଳା ନିମନ୍ତେ ବିକ୍ରୟ କରିଦେଇଛନ୍ତି। ଏହା ଦେଖିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ଅଟେ। ଠିକ ଯେଉଁ ବିଷୟ ଉପରେ ଆଧାର କରି ଆମର ରାଷ୍ଟ୍ର ନିର୍ମିତ ହୋଇଥିଲା, ଯାହା ଉପରେ ଏହା ନିର୍ମାଣ ହୋଇଅଛି, ଲୋକମାନେ ଠିକ ପଛକୁ ବୁଲି ପଡି ଫେରି ଯାଇଛନ୍ତି ଓ ସେହି ବିଷୟକୁ ନିର୍ବାଚିତ କରି ବାଛି ନେଇଛନ୍ତି ଯାହା ପାଇଁ ଆମେ ଅନ୍ୟ ଦେଶ ଛାଡିକି ଆସିଥିଲୁ। ପୁଣି ସେହି ପ୍ଲାଇମାଉଥ ରକ୍ ଏବଂ ମେ ଫ୍ଲାୱାର ଓ ସେଗୁଡ଼ିକ ଏଠାକୁ ଆସି ଯାଇଛନ୍ତି ଓ ଏହି ମହାନ ଅର୍ଥ ବ୍ୟବସ୍ଥାକୁ ଯାହାକି ଆମମାନଙ୍କ ପାଖରେ ରହିଛି ସ୍ଥାପନା କରିଛନ୍ତି। ଠିକ ଯେଉଁ ବିଷୟରୁ ବାହାରି ଆସିବା ପାଇଁ ଆମେ ଏତେ କଠିନ ସଂଘର୍ଷ କଲୁ, ଆମେ ମାନେ ପୁଣି ଥରେ ନିଜକୁ ଠିକ ସେହି ବିଷୟର କବଳରେ କରିଦେଇଅଛୁ। କାରଣ ବାଇବଲ କହେ ଯେ ଏହା ସେହିପରି ହିଁ ହେବ ଏବଂ ଏଲିର ସେହି ବ୍ୟବସ୍ଥା ଜଣେ ଭବିଷ୍ୟତ ବକ୍ତାଙ୍କ ବଦଳରେ ଜଣେ ଯାଜକ, ଭବିଷ୍ୟତ ବକ୍ତା ତ ହେଉଛନ୍ତି ବାକ୍ୟ ଆଉ ଯାଜକ ହେଲେ ମଣ୍ଡଳୀ, ଆଉ ତାହା ଏମିତି ଏକ ସ୍ଥାନରେ ପହଞ୍ଚିଅଛି ଯେ ଏପରିକି ତାହା ଏତେ ହୁଗୁଳା ହେବା ଆରମ୍ଭ ହୋଇଯାଇଛି ଯେ ସେହି ବାକ୍ୟ ଲୋକମାନଙ୍କ ପାଇଁ ଅଜଣା ଅଟେ। ସେମାନେ ତାହା ବୁଝୁନାହାନ୍ତି, ତେବେ ଆପଣ ତାହା କହିପାରନ୍ତି ଓ ସେମାନେ ତାହା ବୁଝନ୍ତି ନାହିଁ, କାରଣ ସେମାନେ ତାହା ପାଇଁ ପ୍ରଶିକ୍ଷିତ ନୁହନ୍ତି। ପାଉଲ କହିଲେ, ଯଦି ତୁରି ଏକ ଅସ୍ପଷ୍ଟ ଧ୍ୱନି ଦିଏ ତେବେ କିଏ ଆପଣଙ୍କୁ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ କରିବାକୁ ଜାଣିବ। ଲୋକମାନେ ତ ଏକ ମଣ୍ଡଳୀର ରବ, ଏକ ମଣ୍ଡଳୀର ତୁରି ପ୍ରତି ପ୍ରଶିକ୍ଷିତ ଅଟନ୍ତି। ଆମମାନଙ୍କର ରବିବାର ଶ୍ରେଣୀର ଶିକ୍ଷାରେ ଅବଶିଷ୍ଟ ସମସ୍ତଙ୍କ ତୁଳନାରେ ଆମର ଅଧିକ ଲୋକ ଅଛନ୍ତି, ତାହାର କୌଣସି ଅର୍ଥ ହିଁ ନାହିଁ। ଆମମାନଙ୍କର ନାମଧାରୀ ସଂସ୍ଥାରେ ଅବଶିଷ୍ଟ ସମସ୍ତଙ୍କ ତୁଳନାରେ ଅଧିକ ଲୋକ ଅଛନ୍ତି, ଆମେମାନେ ନାମଧାରୀ ସଂସ୍ଥାମାନଙ୍କ ମଧ୍ୟରେ ସବୁଠୁ ବଡ଼ ଅଟୁ। ଦେଖନ୍ତୁ, ସେହି ପ୍ରକାରର ଏକ ରବ ନିମନ୍ତେ ଲୋକମାନେ ପ୍ରଶିକ୍ଷିତ ଅଟନ୍ତି। ରାସ୍ତାରେ ସେମାନେ ଲୋକମାନଙ୍କୁ ଆଣିବାକୁ ବାହାରି ଯାଆନ୍ତି ଓ ସେମାନଙ୍କୁ ଭିତରକୁ ନେଇ ଆସନ୍ତି, ହଜାର ହଜାର ଲକ୍ଷ ଲକ୍ଷ ଲୋକମାନଙ୍କୁ ବଡ଼ ଅଭିଯାନରେ ସେମାନଙ୍କୁ ଭିତରକୁ ନେଇ ଆସନ୍ତି। ସେମାନେ କେଉଁ ବିଷୟ ପ୍ରତି ଆଗ୍ରହୀ ଅଟନ୍ତି? ଆମମାନଙ୍କର ସବୁଠୁ ବଡ଼ ଗୀର୍ଜାଘର ଅଛି, ଆମମାନଙ୍କର ସବୁଠୁ ବଡ଼ ମଣ୍ଡଳୀ ଅଛି, ଆମମାନଙ୍କ ପାଖରେ ରବିବାର ଶ୍ରେଣୀର ସବୁଠୁ ଅଧିକ ସଂଖ୍ୟକ ସଦସ୍ୟ ଅଛନ୍ତି, ଆମ ସହରର ନଗରାଧ୍ୟକ୍ଷ ଆମ ଗୀର୍ଜାକୁ ଆସନ୍ତି। ତାହା ସବୁ ଭଲ ହୋଇଥାଇପାରେ, ମାତ୍ର ଯଦି ସେ ସମାନ ମଣ୍ଡଳୀ ପରମେଶ୍ୱରଙ୍କ ରବ ପ୍ରତି ସୁସମାଚାର ତୁରି ପ୍ରତି ପ୍ରଶିକ୍ଷିତ ନଥାଏ ତେବେ ତାହାର କି ଲାଭ ଅଟେ। ଆଉ ଯେତେବେଳେ କୌଣସି ଏକ ବିଷୟ ଉଠି ଆସିଥାଏ, ଯେପରିକି ତା ଠିକ ଆମ ସରକାର ମଧ୍ୟରେ ଉଠି ଆସିଥିଲା, ତେବେ କଣ ଘଟିଲା? ସେ ମଣ୍ଡଳୀ ତୁରିର ରବ ଜାଣିନଥିଲା ଆଉ ସେମାନେ ଏହା ଜାଣିନଥିଲେ ଯେ କଣ କରିବାକୁ ଥିଲା। ସମୃଦ୍ଧିର ସେହି ମହାନ ପ୍ରତିଜ୍ଞା, ଜଣେ ବୁଦ୍ଧିଜୀବୀ ମହାତ୍ମା ଆସିଲେ ଏବଂ ବାଇବେଲ ଯାହା ଭବିଷ୍ୟତବାଣୀ କରିଥିଲା ଠିକ ସେହି ବିଷୟର ଉର୍ଦ୍ଧ୍ୱରେ ଯାଇ ସେମାନେ ତାହାକୁ ଭିତରକୁ ନେଇ ଆସିଲେ। ଦେଖନ୍ତୁ, ଏକ ରାଜନୈତିକ ରବ, ଆଉ ତାହା ଏହା ପ୍ରମାଣିତ କଲା ଯେ ତାହା ସେହି ଧାର୍ମିକ ରବକୁ ଅତିକ୍ରମ କରିଥିଲା, ନଚେତ ସେମାନେ ତାହା କଦାପି କରିନଥାନ୍ତେ ଯାହା ସେମାନେ ସେହି ସୁସମାଚାର ରବ ସହିତ କଲେ। କାରଣ ଆମକୁ ଅନେକ ବିଷୟର ପ୍ରତିଶ୍ରୁତି ଦିଆଯାଇଅଛି, ଆମକୁ ସମୃଦ୍ଧିର ପ୍ରତିଶ୍ରୁତି ଦିଆଯାଇଅଛି ଏବଂ ନିଃସନ୍ଦେହ ତ ମାତ୍ର ଆମେମାନେ ତାହା ପାଇବୁ। ମାତ୍ର ତଥାପି ଏହାର ଜଣେ ବିଶ୍ୱାସୀ ପାଇଁ କିଛି ହେଲେ ଅର୍ଥ ନାହିଁ। ଏଭ୍ରି ପୁସ୍ତକକୁ ଆସନ୍ତୁ, ତାର ଏକାଦଶ ଅଧ୍ୟାୟରେ ସାଧୁ ପାଉଲ ଯାହା କହୁଛନ୍ତି ଶୁଣନ୍ତୁ, ଯେ ସେହି ଦିନ ମାନଙ୍କରେ ସେମାନେ କିପରି ମେଷଚର୍ମ ଏବଂ ଛାଗ ଚର୍ମ ପିନ୍ଧି ଏଣେ ତେଣେ ଭ୍ରମଣ କରୁଥିଲେ, କୌଣସି ସ୍ଥାନ ନଥିଲା, କୌଣସି ନଗରକୁ ପ୍ରବେଶ କରିପାରୁନଥିଲେ। ମୁଁ ନାଇସିଆ ପରିଷଦ ବିଷୟରେ ପାଠ କରୁଥିଲି ଯେତେବେଳେ ନାଇସିଆ ରୋମ୍ଠାରେ ବଡ଼ ପ୍ରସଙ୍ଗମାନ ଆସିଥିଲା ଖ୍ରୀଷ୍ଟଙ୍କ ମୃତ୍ୟୁର 300 ବର୍ଷ ପରେ ସେହି ମହାନ ନାଇସିଆ ପରିଷଦରେ। ଯେତେବେଳେ ସେହି ମହାନ ମଣ୍ଡଳୀ ଯାହାକି ଠିକ ପାଇଁ ଛିଡ଼ା ହୋଇଥିଲା ସେମାନେ ବାଇବଲ ଚାହିଁଥିଲେ ଏବଂ ରୋମର ପ୍ରଥମ ମଣ୍ଡଳୀର ରୋମାନ ମନଫେରଣକାରୀମାନେ ଶିକ୍ଷା ସିଦ୍ଧାନ୍ତ ଗୁଡ଼ିକୁ ଯୋଗ କରିଦେଇଥିଲେ କହିବାକୁ ଲାଗିଲେ ଉଦାହରଣ ସ୍ୱରୂପ ଯେପରିକି ଆମମାନଙ୍କର ଖ୍ରୀଷ୍ଟମାସ ରହିଛି ଖ୍ରୀଷ୍ଟମାସ ଖ୍ରୀଷ୍ଟ ଡିସେମ୍ବର ମାସର 25ତମ ଦିନରେ ତାହାଠାରୁ ଅଧିକ ସେତିକି ଜନ୍ମ ହୋଇନଥିଲେ ଯେତିକି ମୁଁ ଜନ୍ମ ହୋଇଥିଲି କାହିଁକି ଯିହୁଦାର ପର୍ବତ ଗୁଡ଼ିକ ତ ତୁଷାରରେ ପରିପୂର୍ଣ୍ଣ ଥିଲା ପୁଣି ସେ ଏହା ତ ବାଇବଲର ଅନ୍ୟ ସମସ୍ତ ଭବିଷ୍ୟତବାଣୀ ଗୁଡ଼ିକର ବିରୋଧାଭାସୀ ଅଟେ ସେ ତ ବସନ୍ତ ଋତୁରେ ଜନ୍ମ ହୋଇଥିଲେ ଯେପରିକି ସମସ୍ତ ମେଷ ଶାବକମାନେ ଜନ୍ମ ହୋଇଥାନ୍ତି କାହିଁକି ସେ ଏକ ଘର ପରିବର୍ତ୍ତେ ଏକ ଗୁହାଳ ଘରେ ଜନ୍ମ ନେଲେ ସେ ଏକ ମେଷ ଶାବକ ଥିଲେ କାହିଁକି ସେ ସେହି ବେଦୀ ନିକଟକୁ କିଏ ବା ତାଙ୍କର ବେଦୀ ନିକଟକୁ ଯେଉଁଠାରେ କି ତାଙ୍କୁ ସେହି କୃଷରେ କଣ୍ଟା ବିଦ୍ଧ କରାଯାଇଥିଲା କେବଳ ଦୌଡ଼ିଗଲେ ନାହିଁ ତାଙ୍କୁ ତ କୃଷ ନିକଟକୁ କଢ଼ାଇ ନିଆଗଲା ଆପଣ ମେଷମାନଙ୍କୁ କଢ଼ାଇ ନିଅନ୍ତି ଯେ ସେ ବଧ କରାଯିବେ ସେ ଏକ ମେଷ ଶାବକ ଥିଲେ ତାହେଲେ ସେ ସେତେବେଳେ ଜନ୍ମ ହେଲେ ଯେତେବେଳେ ମେଷ ଶାବକମାନେ ଜନ୍ମ ହୋଇଥାନ୍ତି ମାତ୍ର ଆପଣମାନେ ଦେଖନ୍ତୁ ତାହା କରିବାକୁ ହେଲେ ସେମାନଙ୍କ ପାଖରେ ସୂର୍ଯ୍ୟ ଦେବତାର ଜନ୍ମଦିନ ରହିଥିଲା ଯାହାକି ସୌରଜଗତରେ ସେହି ସୂର୍ଯ୍ୟ ସେହି ପାଞ୍ଚ ଦିନରେ December 20ରୁ ନେଇ December 25ତମ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟର ଗତି ଅତିଶୟ ମନ୍ଥର ଥାଏ ତାହା ପ୍ରତ୍ୟେକ ଦିନ ଟିକେ ଟିକେ ବଦଳିଥାଏ ତାହା ଦିନଗୁଡ଼ିକ ଟିକେ ଲମ୍ବା ଓ ଆଉ ଟିକେ ଲମ୍ବା ଓ ପୁଣି ଆଉ ଟିକେ ଲମ୍ବା ହୋଇ ଚାଲିଥାଏ ଯେପର୍ଯ୍ୟନ୍ତ କି ତାହା ଜୁଲାଇରେ ତାହାର ଦୀର୍ଘତମ ଦିନକୁ ନ ଆସିଯାଏ ଆଉ ତାପରେ ଡିସେମ୍ବରରେ ତାର ସବୁଠୁ ଛୋଟ ଦିନ ଆସେ ଆଉ ତେବେ ସେହି 25ତମର ସେହି କ୍ଷୁଦ୍ର ସମୟଟି 20ରୁ 25ତମ ପର୍ଯ୍ୟନ୍ତ ସେମାନଙ୍କର ରୋମାନ ସର୍କସ୍ ଆମୋଦ ପ୍ରମୋଦଜନକ କ୍ରୀଡ଼ାମାନ ରହିଥିଲା ଏବଂ ସୂର୍ଯ୍ୟ ଦେବତାର ଜନ୍ମଦିବସ ପାଳନ ବିଷୟ ରହିଥିଲା ତାପରେ ପୁଣି ବୃହସ୍ପତି ଯାହାକି ଜଣେ ରୋମାନ ଦେବତା ଥିଲେ ଆଉ ସେମାନେ ତାହାକୁ ଏହା ସହିତ ଏହାକୁ ଯୋଗ କରିଦେଲେ ଯେ ଆମେମାନେ ପରମେଶ୍ୱରଙ୍କ ପୁତ୍ର ଓ ସୂର୍ଯ୍ୟ ଦେବତାର ଜନ୍ମଦିବସକୁ ଗ୍ରହଣ କରିନେବା ସେମାନଙ୍କୁ ଏକାଠି ଏକ ସଙ୍ଗରେ କରି ଏକ ମହାନ ଉତ୍ସବ ରୂପେ ପାଳନ କରିବା ତାହା ତ ବିରୋଧାଭାସୀ ଅଟେ ଏବଂ ଓହ ସେ ଅନେକ ଯୋଗ କରିଥିବା ବିଷୟମାନ ଯାହାକି ସେମାନେ ସେଠାରେ ତହିଁରେ ରଖିଥିଲେ ତାପରେ ଯେତେବେଳେ ସେହି ପରମେଶ୍ୱରଙ୍କ ବାସ୍ତବିକ ଲୋକମାନେ ଯେଉଁମାନେ କି ବାକ୍ୟ ସହିତ ରହିବାକୁ ଚାହିଁଲେ ଯେପରିକି ପଲିକାର୍ପ ଇରେନିୟସ୍ ମାର୍ଟିନ୍ ସେହି ମହାନ ପ୍ରାରମ୍ଭିକ ସାଧୁ ବ୍ୟକ୍ତିମାନେ ଯେଉଁମାନେ କି ସତ୍ୟ ସହିତ ରହିବାକୁ ଚାହିଁଲେ ଆଉ ଯେତେବେଳେ ସେମାନଙ୍କୁ ନାଇସିଆ ପରିଷଦ ମଧ୍ୟରେ ଅଣାଗଲା ସେହି ଲୋକମାନଙ୍କ ମଧ୍ୟରୁ କେତେକଙ୍କୁ ଏପରି ଭାବରେ ପ୍ରତ୍ୟାଖ୍ୟାନ କରାଯାଇଥିଲା ଯେ ଏପରିକି ଭବିଷ୍ୟତ ବକ୍ତାମାନେ ବିନା କୌଣସି ବସ୍ତ୍ରରେ ମାତ୍ର ଖଣ୍ଡେ ମେଷ ଛାଲ କେବଳ ଗୁଡ଼େଇ ହୋଇ ସେହି ପରିଷଦରେ ବସିବା ପାଇଁ ଜଙ୍ଗଲରୁ ବାହାରି ଆସିଥିଲେ ମାତ୍ର ସେମାନେ ପ୍ରଭୁଙ୍କର ବାକ୍ୟ ଜାଣିଥିଲେ କିନ୍ତୁ ଲୋକପ୍ରିୟତା ସେହି 15 ଦିନର ଅତି ନିମ୍ନ ସ୍ତର ରାଜନୀତି ଆଉ ତାହା ଏହାକୁ ଅଧିକାର କରିଥିଲା ଦେଖନ୍ତୁ ତାପରେ ଆମର 1000 ବର୍ଷର ଅନ୍ଧକାର ଯୁଗ ରହିଥିଲା ମାତ୍ର ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ ସେହି ତୁରି ପୁଣି ଥରେ ଧ୍ୱନି କରିବ ସର୍ବଦା ଲୋକମାନେ ବାକ୍ୟର ପ୍ରକୃତ ରୂପକୁ ଶୁଣିଥାନ୍ତି ମାତ୍ର ସର୍ବଦା ଏହା ପରୀକ୍ଷା କରନ୍ତୁ ଯେ ଆପଣ ସେହି ବାକ୍ୟ ଦ୍ୱାରା କଣ କରନ୍ତି ରାଜନୀତିର ରବ ଆଉ ଆମେରିକାରେ ଆମମାନଙ୍କର ଓ ଅବଶିଷ୍ଟ ବିଶ୍ୱର ରାଷ୍ଟ୍ରଗୁଡ଼ିକରେ ଆଜି ଏକ ଉଚ୍ଚ ସ୍ୱରରେ କହୁଥିବା ରବଟି ଅଛି ଏବଂ ତାହା ହେଉଛି ଇଂରାଜୀ ସିନେମା ଜଗତ ହଲିଉଡ୍ର ରବ ଏହା ବିଶ୍ୱକୁ କାବୁ କରି ନେଇଛି ହଲିଉଡ୍ରେ କାହାରି କିଛି ନୂତନ ବିଷୟ ନେଇ ଆସିବାକୁ ଦିଅନ୍ତୁ ଆପଣ ତାହାକୁ ସମଗ୍ର ରାଷ୍ଟ୍ରରେ ପାଇବେ ତେବେ ଆମେମାନେ ଲକ୍ଷ୍ୟ କରୁ ଯେ ସେମାନେ ଆମମାନଙ୍କର ମହିଳାମାନଙ୍କ ପାଇଁ ସେମାନଙ୍କର ପୋଷାକ ପିନ୍ଧିବା ବିଷୟରେ ସେମାନଙ୍କର କେଶ ବିନ୍ୟାସ ଶୈଳୀ ବିଷୟରେ ଏକ ଆଦର୍ଶକୁ ପ୍ରସ୍ତୁତ କରିଅଛନ୍ତି ସେମାନେ ସେହି ପୋଷାକକୁ ସ୍ଥିର କରନ୍ତି ମଣ୍ଡଳୀକୁ ତ ତାହା ବିଷୟରେ ପରମେଶ୍ୱରଙ୍କ ତୁରୀର ରବ ଜାଣିବା ଉଚିତ ଅଟେ ମାତ୍ର ସେଠାରେ ଏତେ ଅଧିକ ଦ୍ୱନ୍ଦ୍ୱ ଅଛି କାରଣ ଆପଣ ଅନ୍ୟମାନଙ୍କୁ ଉଦାହରଣ ସ୍ୱରୂପେ ସେହିପରି କରୁଥିବାର ଦେଖନ୍ତି ଆପଣ କେବେ ବି ନିଜର ଆଦର୍ଶ ନିମନ୍ତେ ସେହି ପ୍ରକାରର ଏକ ଉଦାହରଣକୁ ଗ୍ରହଣ କରନ୍ତୁ ନାହିଁ କାରଣ ତାହା ତ ନଷ୍ଟକଳ୍ପ ଅଟେ ସର୍ବଦା ପରମେଶ୍ୱରଙ୍କ ରବ ଶୁଣନ୍ତୁ ଏହା ବିଷୟରେ ଯାହା ସେ କହିଛନ୍ତି ଆଉ ତାପରେ ଆମେମାନେ ଲକ୍ଷ୍ୟ କରୁ ଯେ ହଲିଉଡ୍ରେ ସେମାନେ ବିଷୟଗୁଡ଼ିକୁ ଉଠାନ୍ତି ଆଉ ଆମେମାନେ ଆଗକୁ ଯିବା ପୂର୍ବରୁ ମୋତେ ଅଳ୍ପ କିଛି କ୍ଷଣ ଏହା ଉପରେ ଟିକେ କହିବାକୁ ଦିଅନ୍ତୁ ଅଧିକ ଦିନ ହୋଇନାହିଁ ସେଠାରେ ଗୋଟିଏ କିଛି ବିଷୟ ବାହାରି ଆସିଥିଲା ଯେ ହଲିଉଡ୍ରେ ଜଣେ ବ୍ୟକ୍ତି ବର୍ତ୍ତମାନ ସେ ବ୍ୟକ୍ତିଙ୍କ ବିରୁଦ୍ଧରେ କିଛି ନାହିଁ ସେ ତ ଜଣେ ମରଣଶୀଳ ବ୍ୟକ୍ତି ଅଟନ୍ତି ଯାହାଙ୍କ ପାଇଁ ଖ୍ରୀଷ୍ଟ ମରିଥିଲେ ମାତ୍ର କେବଳ ଆପଣଙ୍କୁ ଦର୍ଶାଇବା ପାଇଁ ସେମାନେ ଏକ ଛୋଟ ଜିନିଷ କିଛି ଉଦ୍ଭାବନ କଲେ ଯାହାକି ପିଲାମାନେ ବ୍ୟବହାର କରନ୍ତି ତାହାକୁ ହୁଲାହୁପ୍ କିମ୍ବା ସେପରି କିଛି କୁହାଯାଏ ଆଉ ଯଦି ଆପଣ କେବେ ତାହାର ପଛରେ ଆସୁଥିବା ସେହି ଅଶ୍ଳୀଳତା ଓ ସେ ବିଷୟଗୁଡ଼ିକୁ ଲକ୍ଷ୍ୟ କରିବେ ଯାହାକି ସେହି ଛୋଟ ପିଲାମାନଙ୍କ ମଧ୍ୟରେ ରହିଥାଏ, ତାହା ଠିକ୍ ନୁହେଁ। ତେବେ ହଲିଉଡ୍ ସେହି ବନ୍ଧୁକଧାରୀ ଯୋଦ୍ଧାମାନଙ୍କରେ ପରିପୂର୍ଣ୍ଣ ଅଟେ। ବର୍ତ୍ତମାନ ଯିଏ କି ଇତିହାସ ଜାଣେ ଏହା ଜାଣେ ଯେ ସେହି ପୁରୁଣା ଦିନମାନଙ୍କରେ ସେଠାରେ ଥିବା ସେହି ଲୋକମାନେ ଯେଉଁମାନେ କି ସେହି ଭିନ୍ନ ଲୋକମାନଙ୍କ ସଦୃଶ ବନ୍ଧୁକଧାରୀ ଯୋଦ୍ଧାମାନ ଥିଲେ, ସେମାନେ ଭଲ ନାଗରିକ ନଥିଲେ, ସେମାନେ ତ ବିଦ୍ରୋହୀମାନେ ଥିଲେ। ସେମାନେ ଆଲକାପୋନ୍ ଓ ଡିଲିଙ୍ଗର ପରି ଥିଲେ। ସେମାନଙ୍କ ପାଖରେ ଏକ ହଲିଉଡ୍ ନାଟକ ଅଛି ଯାହାକି ସେମାନେ ଟେଲିଭିଜନରେ ଦେଖାନ୍ତି, ଯାହାକୁ କହନ୍ତି, ସେମାନେ ଡାକନ୍ତି ବନ୍ଧୁକର ଧୂଆଁ। ଅନ୍ୟ ଏକ ଦିନ ମୁଁ ମନିଟରରେ ଶୁଣିଲି ଯେ ସେହି ବ୍ୟକ୍ତି ଯିଏକି ଏହାକୁ ଅଭିନୟ କରିଛନ୍ତି ଆର୍ନେସ୍ କିମ୍ବା ସେପରି କିଛି, ଅବା ଆର୍ନେସ୍ କିଏ ବା ତାହାର ନାମ କଣ ମୁଁ ଭୁଲି ଯାଉଛି, ଆଉ ତାହାଙ୍କୁ କରିବାକୁ ଥିଲା ସେ ମ୍ୟାଟ୍ ଡିଲନ୍ ନାମକ ଚରିତ୍ରକୁ ଅଭିନୟ କରନ୍ତି, ଯିଏକି କାନ୍ସାସ୍ ସହରରେ ଜଣେ ଆଇନ ଆରକ୍ଷୀ ଥିଲେ। ଆଉ ମ୍ୟାଟ୍ ଡିଲନ୍ ଜଣେ ଅତି ଭୀରୁ ଲୋକ ଥିଲେ। ସେ ଡୋଜ୍ ସହର ବାହାରେ ଯାଇ ଏକ ବୁଦା ପଛରେ ଅପେକ୍ଷା କରି 28 ଜଣ ନିରୀହ ଲୋକଙ୍କୁ ପିଠି ପଛରେ ଗୁଳି କରିଥିଲେ। ଆଉ ଯେତେବେଳେ ଜଣେ ଲୋକ ଆସନ୍ତି, କେହି ଜଣେ ତାଙ୍କୁ ଡାକ ଦିଏ ଓ ତାଙ୍କୁ କୁହେ ଯେ ସେଠାରେ ଜଣେ ନିର୍ଦ୍ଦିଷ୍ଟ ଦୁଷ୍ଟ ବ୍ୟକ୍ତି ଆସୁଅଛି, ତେବେ ସେଠାରେ ଛପି କରି ରହିଥାନ୍ତି ଏବଂ ଯେତେବେଳେ ସେ ବ୍ୟକ୍ତି ଆସେ ସେ ତାକୁ ପଛପଟୁ ଗୁଳି କରିଦିଅନ୍ତି। ତେବେ ଆମେମାନେ ପାଉ ଯେ ସେ ସେହି ବଡ଼ ଲୋକ ଅଟନ୍ତି ଯିଏକି ଅନ୍ୟ ଅତ୍ୟାଚାର ବିରୁଦ୍ଧରେ ଲଢ଼ନ୍ତି। କାହିଁକି? ତାହା ତ ସମ୍ପୂର୍ଣ୍ଣ ଭାବେ ପାପକୁ ମହିମାମଣ୍ଡନ କରିବା ବିଷୟ ଅଟେ। ମାତ୍ର ଆମ ଦେଶର ଛୋଟ ଛୋଟ ପିଲାମାନେ ଆପଣଙ୍କୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କହିପାରିବା ତୁଳନାରେ କହି ଅଧିକ ଆପଣଙ୍କୁ ମ୍ୟାଟ୍ ଡିଲନ୍ ବିଷୟରେ କହିପାରିବେ। ସେହି ଷ୍ଟୋର୍ ଗୁଡିକ, ସେହି 10 cent ଷ୍ଟୋର୍ ଗୁଡିକ ଏବଂ ପୋଷାକ ବିଭାଗ ଛୋଟ ଖେଳନା ବନ୍ଧୁକ ଗୁଡିକରେ ପରିପୂର୍ଣ୍ଣ ହୋଇ ଝୁଲି ରହିଅଛି ଓ ଛୋଟ ଛୋଟ ଟୋପି ଗୁଡିକ ସହିତ, ଯାହାକି ଆପଣ କେଉଁଠାରେ ହେଲେ କିଣିପାରିବେ, ତାକୁ ପିନ୍ଧିବାଟା ଠିକ ଅଟେ। ମାତ୍ର ମୁଁ ଆପଣମାନଙ୍କୁ କେବଳ କହୁଅଛି, ଆପଣ ଦେଖନ୍ତୁ। ତାପରେ ସେମାନେ ସେହି ବାଣିଜ୍ୟିକ ଜଗତ ସେହି ବିଷୟକୁ ଉଠାଇ ନିଏ ଓ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରେ। ଆମମାନଙ୍କ ପାଖରେ ତାହା ରହିଛି ଯାହାକୁ ଆମେମାନେ କହିଥାଉ ସେଣ୍ଟ ପ୍ୟାଟ୍ରିକ୍ ଦିବସ। ଆମ ପାଖରେ ତାହା ରହିଛି ଯାହାକୁ ଆମେମାନେ ଧାର୍ମିକ ଛୁଟି ଦିନ ବୋଲି କହିଥାଉ। ଆଉ ବାଣିଜ୍ୟିକ ଜଗତ ଏହାକୁ ଉଠାଇ ନେଇଛି ଏବଂ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ମାତୃଦିବସ, ଫୁଲତୋଡ଼ା, କାହିଁକି? ପ୍ରତ୍ୟେକ ଦିନ ତ ମା ପାଇଁ ଏକ ସମ୍ମାନଜନକ ଦିନ ହେବା ଉଚିତ ଅଟେ। ସେ କୌଣସି ଗୋଟାଏ ସ୍ଥାନରେ ରହୁଛନ୍ତି ବୃଦ୍ଧ ଅବସ୍ଥାରେ, ଯାଇ ତାଙ୍କୁ ଦେଖା କର, ତାହା ତ ତୁମେ ତାଙ୍କୁ ପଠାଇଥିବା ସମସ୍ତ ଫୁଲଠାରୁ କିମ୍ବା ଅନ୍ୟ କୌଣସି ବିଷୟଠାରୁ ଅଧିକ ମୂଲ୍ୟବାନ ହେବ। ଦେଖନ୍ତୁ, ମାତ୍ର ସେମାନେ ଏହାକୁ ଉଠାଇ ନିଅନ୍ତି। ଏହା ତ ଏକ ରବ ଅଟେ, ଆଉ ଆମେ ତାହା ସହିତ ଠିକ୍ ମିଶି ଯାଇଥାଉ। ଏହା ପ୍ରକୃତରେ ଠିକ୍ ନୁହେଁ। ମାତ୍ର ଆପଣ କଣ କରିବାକୁ ଯାଉଛନ୍ତି? ଦେଖନ୍ତୁ, ଆମେ ତ କେବଳ ମୁଁ ଆପଣମାନଙ୍କୁ କିଛି ଗୋଟାଏ ବିଷୟ କହିବା ପାଇଁ ଏଠାରେ ଏକ ବିନ୍ଦୁଠାରେ ପହଞ୍ଚିବାକୁ ଚେଷ୍ଟା କରୁଅଛି, ଯାହା ମୁଁ ବିଶ୍ୱାସ କରେ ସେହି ରବ ପରମେଶ୍ୱରଙ୍କ ରବ ବିରଳ ଅଟେ। ବର୍ତ୍ତମାନ ଆମେମାନେ ପାଉ ଯେ ସେମାନେ ଗତିକୁ ନିର୍ଦ୍ଧାରଣ କରନ୍ତି। ପୁଣି କଣ ଆପଣମାନେ କେବେ ଧ୍ୟାନ ଦେଲେ କି ଆମ ଯୁବପିଲାମାନେ ରିକି ଏବଂ ଏଲଭିସ୍ ହୋଇଯାଇଛନ୍ତି? ଆପଣଙ୍କର ଯଦି ଶିଶୁଟିଏ ସେହି ନାମରେ ଅଛି, ତାହାକୁ ଯଥାଶୀଘ୍ର ପରିବର୍ତ୍ତନ କରିଦିଅନ୍ତୁ। ତାକୁ ସଂଖ୍ୟା 1 କିମ୍ବା 2 ଅବା ସେପରି କିଛି ଡାକନ୍ତୁ। ସେପରି କରନ୍ତୁ ନା, ତାହା ଏକ ଭୟଙ୍କର ଅଟେ। ଆପଣ କହନ୍ତି, ନାମରେ କି ଫରକ କରେ? କାହିଁକି? ନିଶ୍ଚିତରେ ତାହାର କିଛି ଅର୍ଥ ଅଛି। ଆପଣଙ୍କର ନାମ ଆପଣଙ୍କର ଜୀବନକୁ ଚରିତ୍ରାର୍ଥ କରେ। ତେବେ ଭାଇ ବ୍ରାନହମ, ଆପଣ ତ ସଂଖ୍ୟା ଜ୍ଞାନରେ ଅଛନ୍ତି। ନା, ମୁଁ ନୁହେଁ, ମୁଁ ତ ସଦାପ୍ରଭୁ ଏହି କଥା କୁହନ୍ତି ଉପରେ ଅଛି। କାହିଁକି ତେବେ ତାହା ଥିଲା ଯେତେବେଳେ କି ଯାକୁବ ତାଙ୍କ ନାମ ପ୍ରତି କୃତାର୍ଥ ଥିଲେ, ଯଥା ପ୍ରତାରଣାକାରୀ, ଛଳନାକାରୀ ଯାକୁବ। ଆଉ ଯେତେବେଳେ ପରମେଶ୍ୱର ତାଙ୍କୁ ପରିବର୍ତ୍ତନ କଲେ, ସେ ତାଙ୍କର ନାମକୁ ପରିବର୍ତ୍ତନ କଲେ। ପରମେଶ୍ୱର ସାଉଲଙ୍କୁ ପରିବର୍ତ୍ତନ କରି ପାଉଲ କଲେ, ସିମୋନଙ୍କୁ ପରିବର୍ତ୍ତନ କଲେ ପିତର କଲେ। ନିଶ୍ଚିତ ଭାବରେ ଏହାର କିଛି ଅଛି। ଆଉ ରିକି ଏବଂ ଏଲଭିସ୍ ଓ ସେହିପରି ନାମଗୁଡିକ ପ୍ରଭୃତି, ଏହା ହେଉଛି ଆଧୁନିକ ଆମେରିକା ନାମ, ଯାହାକି ଗୋଟିଏ ଶିଶୁକୁ ସ୍ୱତଃ ହିଁ ଠିକ ସେହି ଅବସ୍ଥା ଭିତରକୁ ପକାଇ ଦିଏ। କଣ ମୋର କହିବାର ଅର୍ଥ ବୁଝୁଛନ୍ତି? ତେବେ ମୁଁ ଆଶା କରୁଛି ଯେ ମୁଁ କରୁନାହିଁ, ଉତ୍ତମ ହେବ ଯେ ମୁଁ ଫେରି ଆସେ ଓ ଏଠାରେ ଗୋଟିଏ ଡାଳ ଧରି ଯେପରି ଅଧିକ ଦୂରକୁ ଚାଲିଯାଏ ନାହିଁ, ଯାହାକି ଆପଣମାନେ ନ ବୁଝନ୍ତି। କଣ ମୋର କହିବାର ଅର୍ଥ ବୁଝୁଛନ୍ତି? ମାତ୍ର ଏହିସବୁ ବିଷୟ ତ ସାଧାରଣ ଲୋକ ସୁଦ୍ଧା ବୁଝନ୍ତି ନାହିଁ। ସେମାନେ ଏହାକୁ ବୁଝନ୍ତି ନାହିଁ, କାରଣ ସେମାନେ ଗୋଟିଏ ଧାରା ଧରିଛନ୍ତି। ସେମାନେ କେବଳ ତାହା ହିଁ ସବୁ ଶୁଣନ୍ତି, ସେ ରବ ଗୁଡିକୁ ଶୁଣନ୍ତି। ସେଠାରେ ଦାର୍ଶନିକମାନଙ୍କର ସାମ୍ୟବାଦର ଏକ ରବ ଅଛି, ଯାହାକି ଏପରି କିଛି ପ୍ରତିଜ୍ଞା କରିଥାଏ ଯାହା ସହିତ ସେମାନେ ଛିଡ଼ା ରହିପାରନ୍ତି
ନାହିଁ।
ଏବଂ ତଥାପି ଆମେରିକୀୟ ଲୋକମାନଙ୍କର ଏକ ବହୁତ ବଡ଼ ପ୍ରତିଶତ ସାମ୍ୟବାଦରେ ଆବଦ୍ଧ ଅଟେ। ତେବେ ମୁଁ ସାମ୍ୟବାଦରେ ରହିଅଛି, ସାମ୍ୟବାଦର ଅଞ୍ଚଳମାନଙ୍କରେ ରହିଅଛି, ବରଂ ଜର୍ମାନୀର ବର୍ଲିନ ସହରର ପୂର୍ବ ପାର୍ଶ୍ୱରେ ରହିଅଛି। ସେମାନଙ୍କ ପାଖରେ ବାହାରୁ ଦେଖାଇବା ପାଇଁ ବଡ଼ ବଡ଼ ଘରଗୁଡ଼ିକ ରହିଥିଲା। ଆପଣଙ୍କୁ ସେଗୁଡ଼ିକର ଭିତରେ ପ୍ରବେଶ କରିବା ଉଚିତ। ସେଗୁଡ଼ିକ ତ ସମ୍ପୂର୍ଣ୍ଣ ସୁଧା ହୋଇନଥାଏ, ଏହା ତ ଏକ ଭଣ୍ଡ ଅର୍ଥ ବ୍ୟବସ୍ଥା ଅଟେ। ସେମାନେ କିଛି ବିଷୟକୁ ବାଧ୍ୟତାମୂଳକ ଲାଦିଦେବାକୁ ଚେଷ୍ଟା କରୁଛନ୍ତି। ଏବଂ ରୁଷରେ, ଯାହାକି ସାମ୍ୟବାଦର ଜନ୍ମସ୍ଥାନ ଅଟେ, ଯାହାକି ବହୁତ ବର୍ଷ ପୂର୍ବେ, ଯେତେବେଳେ କି ମୁଁ ଏକ ବାଳକ ପ୍ରଚାରକ ହିଁ ଥିଲି, ମୁଁ କହିବି 33 ବର୍ଷ ପୂର୍ବେ, ଯେତେବେଳେ ନାଜିବାଦ, ଫାସିବାଦ ଏବଂ ସାମ୍ୟବାଦ ବୃଦ୍ଧି ପାଉଥିଲା, ମୁଁ କହିଥିଲି ମୁଁ ପ୍ରଭୁଙ୍କ ନାମରେ କହୁଅଛି ସେମାନେ ସମସ୍ତେ ସାମ୍ୟବାଦରେ ବିଲୀନ ହୋଇଯିବେ। ମାତ୍ର କଣ ଆପଣ କେବେ ଭାବିଛନ୍ତି କି ଯେ ପରମେଶ୍ୱର ଆମମାନଙ୍କ ପାଇଁ ଏକ ରାସ୍ତା ଛାଡ଼ିଦେଇ ଅଛନ୍ତି ଯଦି ଆମେ କେବଳ ତାହାକୁ ଗ୍ରହଣ କରିବା? ରୁଷର କେବଳ 1% ହିଁ ସାମ୍ୟବାଦୀ ଅଟନ୍ତି, 1% ମାତ୍ର ସେମାନେ ହିଁ ସେହି ନିୟନ୍ତ୍ରଣକାରୀ ଶତକଡ଼ା ଅଟନ୍ତି। ସାମ୍ୟବାଦର 1%, ବରଂ ରୁଷର 1% ହେଉଛନ୍ତି ସାମ୍ୟବାଦ, ମାତ୍ର ସେମାନେ ନିୟନ୍ତ୍ରଣ କରନ୍ତି। ଆଉ ସେ ସମାନ ବିଷୟ, ହଲିଉଡ୍ ହେଉଛି ଗୋଟିଏ ସ୍ଥାନ, ମାତ୍ର ସେମାନେ ନିୟନ୍ତ୍ରଣରେ ରଖିଛନ୍ତି। ଯୁକ୍ତରାଷ୍ଟ୍ରର ଜନସଂଖ୍ୟାର ପ୍ରାୟ 1/3 କିମ୍ବା 2/3 ଗୀର୍ଜାକୁ ଯାଆନ୍ତି ଏବଂ ଗୀର୍ଜାର ସଦସ୍ୟମାନେ ଅଟନ୍ତି, ମାତ୍ର ସେମାନେ ସେହି ନାମଧାରୀ ସଂସ୍ଥାମାନଙ୍କରେ ନିୟନ୍ତ୍ରଣ କରନ୍ତି। ସେଠାରେ ସେ ସାମ୍ୟବାଦ ଯାହା ଆବଶ୍ୟକ କରେ ତାହା ହେଲା ପରମେଶ୍ୱରଙ୍କ ରବ ସେମାନଙ୍କ ମଧ୍ୟରେ ଉଠୁ, ଆଉ ତାହା ଏହାକୁ ଏକ ଲଜ୍ଜାଜନକ ବିଷୟ କରିଦେବ। ଫିନଲ୍ୟାଣ୍ଡରେ ସେହିଦିନ ଯେତେବେଳେ ସେହି ଛୋଟ ବାଳକଟି ମୃତ୍ୟୁରୁ ପୁନରୁଦ୍ଧିତ କରାଗଲା ଏବଂ ସେମାନେ ମୋତେ 3 ବର୍ଗ ଦୂରକୁ ଆଣୁଥିଲେ, ଯେଉଁଠାରେ କି ମୃତ ଛୋଟ ପିଲାଟି ପୁନରୁଦ୍ଧିତ ହୋଇଥିଲା, ସାମ୍ୟବାଦୀ ସୈନିକମାନେ, ରୁଷର ଲୋକମାନେ ସେଠାରେ ରୁଷୀୟ ଅଭିବାଦନ ସହିତ ଛିଡ଼ା ହୋଇଥିଲେ ଓ ସେମାନଙ୍କ ଗାଲରୁ ଲୁହ ଝରି ଆସୁଥିଲା। ସେମାନେ କହିଲେ, ଆମେମାନେ ଏପରି ଏକ ପରମେଶ୍ୱରଙ୍କୁ ଗ୍ରହଣ କରିବୁ ଯିଏକି ମୃତମାନଙ୍କୁ ପୁନରୁଦ୍ଧିତ କରିପାରନ୍ତି। ଏହା କ୍ୟାଥଲିକ ମଣ୍ଡଳୀର ଓ ଲୁଥରାନ ମଣ୍ଡଳୀର ଏବଂ ସେ ସମସ୍ତ ନାମଧାରୀ ସଂସ୍ଥାମାନଙ୍କର ଅବହେଳା ଅଟେ। ଆଉ ସେମାନେ ସମସ୍ତ ଟଙ୍କାକୁ ନେଉଅଛନ୍ତି ଓ ସଂସ୍ଥାମାନ ଗଠନ କରୁଅଛନ୍ତି, ପୁଣି ଲୋକମାନଙ୍କୁ କିଛି ହେଲେ ଦେଉନାହାନ୍ତି। ସେମାନେ ଅନ୍ୟମାନଙ୍କ ପରି ଜୀବନଯାପନ କରିଥାନ୍ତି। ସେଠାରେ ରହିବା ରୁଷ ଯାହା ପ୍ରୟୋଜନ କରେ ତାହା ହେଉଛି ପ୍ରଭୁଙ୍କର ବାକ୍ୟ ସହିତ ଜଣେ ଭବିଷ୍ୟତ ବକ୍ତାଙ୍କର ଦୃଶ୍ୟପଟରେ ଉଠିବା, ଯିଏକି ପାରନ୍ତି ପାଟି ବନ୍ଦ କରିପାରନ୍ତି, ତେବେ ଯାଇ ସେ 90% ଅଧିକାର କରିବେ। ଆମେରିକା ଯାହା ପ୍ରୟୋଜନ କରେ ତାହା ହେଉଛି ପରମେଶ୍ୱରଙ୍କ ଭବିଷ୍ୟତବକ୍ତାଙ୍କର ଏକ ରବ, ଯିଏକି ଛିଡ଼ା ହୋଇପାରିବେ ଓ ହଲିଉଡ୍କୁ ନିନ୍ଦା କରିପାରିବେ ଏବଂ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହିସବୁ ବିଷୟକୁ ନିନ୍ଦା କରିପାରିବେ, ତେବେ ଯାଇ ପବିତ୍ର ଆତ୍ମା ମଣ୍ଡଳୀ ଉପରେ ଅଧିକାର ଗ୍ରହଣ କରିବ। ଏତେ ଅଧିକ ଦ୍ୱନ୍ଦ୍ୱ, ଦେଖନ୍ତୁ ଏହା ବିରୁଦ୍ଧରେ ଅନେକ ବିରୋଧାତ୍ମକ ରବ ଗୁଡ଼ିକ ଅଛି। ମଣ୍ଡଳୀ ତାହାର ନିଜର ରବ, ପ୍ରତ୍ୟେକ ଅଧିକ ସଦସ୍ୟମାନେ ଚାହୁଁଛନ୍ତି, ବାପ୍ଟିଷ୍ଟ ଏହାକୁ ସବୁ ଚାହୁଁଛନ୍ତି, ମେଥଡିଷ୍ଟ ଏହାକୁ ସବୁ ଚାହୁଁଛନ୍ତି, ପ୍ରେସବିଟେରିଆନ, ଆମ ସମସ୍ତଙ୍କ ପାଖରେ ଏହିସବୁ ରହିଛି। ପୁଣି ଏହିପରି ଦିଶେ ଯେ କ୍ୟାଥଲିକ ମାନେ ଏହିସବୁ କିଛିକୁ ଅଧିକାର କରିନେବାକୁ ଯାଉଛନ୍ତି ଏବଂ ସେମାନେ ତାହା କରିବେ। ଏହା ତ ଅବିକଳ ଏହି ବାଇବଲରୁ ବାହାରିଥିବା ପରମେଶ୍ୱରଙ୍କ ରବ ଅଟେ, ସେମାନେ ଶାସନ କରିବେ। ମାତ୍ର ଅବଶେଷରେ ସର୍ବପରିସ୍ଥ ପରମେଶ୍ୱର ହିଁ ଶାସନ କରିବେ। ସାଧୁସନ୍ତମାନେ ଦିନେ ଅଧିକାର କରିବେ, ବାଇବେଲ ତାହା ହିଁ ବ୍ୟକ୍ତ କରେ, ସେମାନେ ଅଧିକାର କରିବେ। ଏତେ ଅଧିକ ଭୟଙ୍କର ରବ ଗୁଡ଼ିକ, ତାପରେ ପୁଣି ସେଠାରେ ଭଣ୍ଡ ଭବିଷ୍ୟତ ବକ୍ତାଙ୍କର ରବ ଅଛି, ତାହା ଏକ ଭୟଙ୍କର ରବ ଅଟେ। ଏପରି ଜଣେ ବ୍ୟକ୍ତି ଯିଏକି ନିଜକୁ ଭବିଷ୍ୟତବକ୍ତା ବୋଲି କହିଥାଏ, ଜଣେ ଭବିଷ୍ୟତ ବକ୍ତା ଅବଶ୍ୟ ଜଣେ ପ୍ରଚାରକ ଅଟନ୍ତି। ସେହି ଆଧୁନିକ ଶବ୍ଦ ଭବିଷ୍ୟତ ବକ୍ତାର ସମ୍ପୂର୍ଣ୍ଣ ଅର୍ଥ ହେଲା ଜଣେ ବ୍ୟକ୍ତି ଯିଏକି ପ୍ରେରଣାର ଅଧୀନରେ ପ୍ରଚାର କରନ୍ତି। ଏପରି ଜଣେ ବ୍ୟକ୍ତି ଯିଏକି ଛିଡ଼ା ହୁଅନ୍ତି ଓ ନିଜକୁ ଭବିଷ୍ୟତ ବକ୍ତା ବୋଲି କହନ୍ତି, ପୁଣି ପରମେଶ୍ୱରଙ୍କ ରବକୁ, ପରମେଶ୍ୱରଙ୍କ ସତ୍ୟକୁ ଅସ୍ୱୀକାର କରନ୍ତି। ସେଠାରେ ଅନେକ ଗୁଡ଼ିଏ ରବମାନ ଅଛି। ଅଳ୍ପ କିଛି ସମୟ ପୂର୍ବରୁ ସେଠାରେ ଜଣେ ଭାଇ ଥିଲେ ଯିଏକି ମୋତେ ଏଠାକୁ କେଉଁଠାରୁ ଆସିବାକୁ ଅଛି ତାହାର ନିର୍ଦ୍ଦେଶ ଦେଉଥିଲେ, ମାତ୍ର ମୁଁ ଅନୁମାନ କରେ ଯେ ସେ ବୋଧହୁଏ ଆଶ୍ଚର୍ଯ୍ୟ କଲେ ଯେ ମୁଁ କାହିଁକି ସେହି ରାସ୍ତାରେ ଉପରକୁ ଗଲି ଏବଂ ବୁଲି କରି ଫେରି ଆସିଲି। ଯଦି ଆପଣ ଏଠାରେ ଅଛନ୍ତି ଭାଇ, ମୁଁ କିଛି ଗୋଟାଏ ବିଷୟକୁ ଶୁଣୁଥିଲି, ତାହା ଥିଲା ଆମର ଅଶ୍ୱେତ ବନ୍ଧୁମାନେ ନିଗ୍ରୋ ମାନେ, ସେମାନଙ୍କର ଏଠାରେ ଏକ ମନ୍ଦିର ଅଛି ଆଉ ସେମାନେ ଏହାକୁ କୁହନ୍ତି ଏଲିଓ ମହମ୍ମଦ କିମ୍ବା ସେପରି କିଛି, ଯୁବା ଏଲିଓ ମହମ୍ମଦ, ଏକ ରବ ସହିତ ଉପରକୁ ଉଠୁଛନ୍ତି ଓ କହୁଛନ୍ତି ଯେ ସେମାନେ ସେହି ରବ ଅଟନ୍ତି ଯିଏକି ଏହି ବିଶୃଙ୍ଖଳାରୁ ସେହି ଅଶ୍ୱେତ ଜାତିକୁ ବାହାର ଆଣିବାକୁ ଯାଉଛନ୍ତି। ଯାହାକି ଆପଣମାନେ ଦେଖନ୍ତୁ ଠିକ ସେହି ବିଷୟ ସେମାନଙ୍କର ମସଜିଦ ଏଠାରେ ଅଛି, ସେମାନଙ୍କର ମସଜିଦ। କାହିଁକି କଣ ଆପଣମାନେ ଦେଖୁନାହାନ୍ତି କି ଯେ ତାହାର ସେହି ମୂଳ ପୃଷ୍ଠଭୂମି ହିଁ ତାହା ଭୁଲ ଅଟେ। ସେହି ଅଶ୍ୱେତ ଲୋକମାନେ ଠିକ ସେହି ଶ୍ୱେତ ବର୍ଣ୍ଣର ଲୋକ, ବାଦାମୀ ବର୍ଣ୍ଣର ଲୋକ ଏବଂ ହଳଦିଆ ବର୍ଣ୍ଣର ଲୋକମାନଙ୍କ ପରି ଫେରିଯାଉ ନାହିଁ, ମହମ୍ମଦୀୟ ଧର୍ମକୁ ଫେରିଯାଉ ନାହିଁ, ମାତ୍ର ଖ୍ରୀଷ୍ଟଙ୍କ ନିକଟକୁ ଫେରିଆସ, ସେହି ମୂଳ ଆଦର୍ଶ ଗୁଡିକ ପାଖକୁ ଫେରିଆସ ଯାହା ବାଇବେଲ ଶିକ୍ଷା ଦିଏ। ମହମ୍ମଦ ବାଦ ବାକ୍ୟ ବିରୁଦ୍ଧରେ ଅଟେ। ତେବେ ଥରେ ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ ମୋତେ 10,000 ମୁସଲମାନ ମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ନେବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। ଏହା ମନୋବିଜ୍ଞାନ ବ୍ୟତୀତ ଆଉ କିଛି ଉତ୍ପନ୍ନ କରେ ନାହିଁ ଏବଂ ମନୋବିଜ୍ଞାନ ସେ ପର୍ଯ୍ୟନ୍ତ ସବୁ ଠିକ ଅଟେ ଯେପର୍ଯ୍ୟନ୍ତ କି ମନୋବିଜ୍ଞାନ ବାକ୍ୟକୁ ଅସ୍ୱୀକାର କରେ ନାହିଁ। ମାତ୍ର ଯେତେବେଳେ ମନୋବିଜ୍ଞାନ ବାକ୍ୟକୁ ଅସ୍ୱୀକାର କରେ ସେତେବେଳେ ମନୋବିଜ୍ଞାନ ଭୁଲ ଅଟେ। ଏହା ଏକ ଅସ୍ପଷ୍ଟ ଧ୍ୱନି ଦେଇଥାଏ। ସେଠାରେ ଅଛି ଅନ୍ୟ ସବୁକିଛି ଲୋପ ପାଇଯିବ, ମାତ୍ର ପରମେଶ୍ୱରଙ୍କ ବାକ୍ୟ ନୁହେଁ, ଯୀଶୁ ଏହା କହିଛନ୍ତି। ସ୍ୱର୍ଗ ଓ ପୃଥିବୀ ଲୋପ ପାଇଯିବ, ମାତ୍ର ମୋହର ବାକ୍ୟ କେବେ ବି ଲୋପ ପାଇବ ନାହିଁ। ଏଣୁ ଆପଣମାନେ ଦେଖନ୍ତୁ ଯେ ଆମକୁ ବାକ୍ୟ ସହିତ ସେ ରବ ସହିତ ରହିବା ଉଚିତ। ଅନେକ ବିଭ୍ରାନ୍ତିକର ବିଷୟମାନ ରହିଛି, ଲୋକମାନେ ଉଠନ୍ତି, ସେମାନେ ବାକ୍ୟ ଜାଣିନଥାନ୍ତି ଆଉ ସେମାନେ କିଛି କୁହନ୍ତି ଏବଂ ହୋଇପାରେ ଯେ ତାହା ଅତ୍ୟନ୍ତ ଯୁକ୍ତିଯୁକ୍ତ ଲାଗୁଥାଇପାରେ। ସାମ୍ୟବାଦ ଏକ ଅତ୍ୟନ୍ତ ଯୁକ୍ତିଯୁକ୍ତ ବିଷୟ ଅଟେ। ସମସ୍ତେ ସମାନ ଅଟନ୍ତି ଆଉ ଅଧିକ କେହି ପୁଞ୍ଜିପତି ନାହାନ୍ତି, ସେମାନେ ସମସ୍ତେ ସାମ୍ୟବାଦୀ ଅଟନ୍ତି। କଣ ଆପଣ କେବେ ଏହା ଚିନ୍ତା କରିବା ନିମନ୍ତେ ଅଟକିଲେ କି ସାମ୍ୟବାଦ ଏକ ଭଣ୍ଡ ଉଦ୍ଦୀପନା ଅଟେ ଏବଂ ଅବଶେଷରେ ସେ ଏହାକୁ କେଉଁ ନମୁନା ଉପରେ ନକଲ କରିଥିଲେ? ସେହି ଯୀଶୁ କହିଲେ ସେହି ଦୁଇଟି ଆତ୍ମା ଏତେ ନିକଟତର ହେବେ ଯଦି ସମ୍ଭବ ହୁଏ ତେବେ ଏହା ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ। ପୁଣି ସମସ୍ତ କିଛି ଯାହା ଶୈତାନ ପାଖରେ ଅଛି ଏହା ତ ପରମେଶ୍ୱର ଯାହା ସୃଷ୍ଟି କରିଛନ୍ତି ତାହାର ଏକ ବିକୃତି ଅଟେ। ପାପ ହେଉଛି ଧାର୍ମିକତାର ଏକ ବିକୃତ ରୂପ। ଗୋଟିଏ ମିଥ୍ୟା ହେଉଛି ସତ୍ୟକୁ ଭୁଲ ଭାବରେ ଉପସ୍ଥାପନା କରିବା। ବ୍ୟଭିଚାର ହେଉଛି ଏପରି ଏକ କାର୍ଯ୍ୟ ଯାହା ପରମେଶ୍ୱର ଆମମାନଙ୍କୁ ନିରୂପଣ କରିଅଛନ୍ତି ତାହାର ବିକୃତ ରୂପ। ସମସ୍ତ ଅବିଶ୍ୱାସ ହେଉଛି ବିଶ୍ୱାସର ବିକୃତ ରୂପ। ଆପଣଙ୍କୁ ସେହି ବିକୃତିକୁ ଗ୍ରହଣ କରିବାକୁ ହେଲେ ସତ୍ୟକୁ ଅସ୍ୱୀକାର କରିବାକୁ ପଡିବ। ଦେଖନ୍ତୁ ଏହି ରବ ଗୁଡିକୁ ସଳଖ କରନ୍ତୁ, ବାକ୍ୟ ଦ୍ୱାରା ସେଗୁଡିକୁ ପରୀକ୍ଷା କରନ୍ତୁ ଓ ଦେଖନ୍ତୁ ଯେ ତାହା ସତ୍ୟ କି ନୁହେଁ। ଓ ଆଜିର ଏହି ରବ ଗୁଡିକ ବିଷୟରେ ଆମେ କିପରି ଭାବରେ ଆହୁରି ଓ ପୁଣି ଆହୁରି କହିପାରିବା, ମାତ୍ର ଆମର ସମୟ ଶେଷ ହୋଇଯାଇଛି। ମାତ୍ର ଏତେ ଗୁଡିଏ ରବମାନ ଅଛି ଯେ ଲୋକମାନେ ଜାଣନ୍ତି ନାହିଁ ଯେ କଣ କରିବେ। ମେଥଡିଷ୍ଟ ଅବଶେଷରେ ଜଣେ ବ୍ୟାପ୍ଟିଷ୍ଟ ପ୍ରଚାରକୁ ଶୁଣିବେ, ସେମାନେ ସେଠାକୁ ଯିବେ, ସେମାନେ ସେଠାରେ କିଛି ସମୟ ରହିବେ ଆଉ ତାପରେ ସେମାନେ ଲୁଥରାନ ନିକଟକୁ ଯିବେ। ଆଉ ପେଣ୍ଟିକଷ୍ଟାଲ ମାନଙ୍କର ସେମାନଙ୍କର ତ ଭିନ୍ନ ଭିନ୍ନ ଗୋଷ୍ଠୀ ଗୁଡିକ ଥାଏ, ଜଣେ ଗୋଟିଏ ପାଖକୁ ଏବଂ ଅନ୍ୟ ଜଣେ ଆଉ ଗୋଟିଏ ପାଖକୁ, ତାପରେ ପଛକୁ ଆଗକୁ ଦୌଡ଼ିଯିବେ। ଏହା ଦର୍ଶାଏ ଯେ ଆପଣ ସ୍ଥିର ନୁହନ୍ତି, ତାଙ୍କର ରବ ଶୁଣନ୍ତୁ, କାଗଜରେ ଏଠାରେ ତାର ଲେଖା ହୋଇଅଛି। ସେହି ରବ ତେବେ ସ୍ଥିରୀକୃତ ହେବ ଯଦି ତାହା ସତ୍ୟ ଅଟେ। ମାଣ୍ଡଳିକ ଜଗତ ଏହା ଜାଣେ ନାହିଁ ଯେ କଣ କରିବେ। ରାଜନୈତିକ ଜଗତ ବିଶୃଙ୍ଖଳା ଭିତରେ ଅଛି, ସବୁକିଛି ବିଶୃଙ୍ଖଳା ଭିତରେ ଥିବା ପରି ମନେ ହୁଏ। ବ୍ୟକ୍ତିମାନେ ଏଠାରୁ ଦୌଡ଼ି ଯାଆନ୍ତି, ଅନ୍ୟ କିଛି ବିଷୟ ଉଠି ଆସେ, କୌଣସି ଜ୍ୟାକେଟ, କୌଣସି କୋଟ। ଯେତେବେଳେ ମୁଁ ରୋମ୍ରେ ଥିଲି ସେମାନଙ୍କ ପାଖରେ 19 ଭିନ୍ନ ଭିନ୍ନ ସୁପ୍ରମାଣିତ କଣ୍ଟା ଗୁଡିକ ଥିଲା ଯାହାକି ଯୀଶୁଙ୍କ ହାତରେ ବିନ୍ଧା ଯାଇଥିଲା। ଆଉ ସେଠାରେ ତ କେବଳ 3 ଅଛି, ମାତ୍ର ତଥାପି ସେମାନଙ୍କ ପାଖରେ ଏହା ନଥିପତ୍ରରେ ଅଛି ଯେ 19 ଭିନ୍ନ ଭିନ୍ନ କଣ୍ଟା ମାନ ଥିଲା। ତେବେ ଏଥିରେ କଣ ଫରକ ପଡେ ଯେ କାହା ପାଖରେ ସେ କଣ୍ଟା ଗୁଡିକ ଅଛି? ଖ୍ରୀଷ୍ଟ ଆମମାନଙ୍କ ପାଇଁ ଉପାସନା କରିବା ହେତୁ କେବେ ବି କଣ୍ଟା ଛାଡି ଯାଇ ନାହାନ୍ତି। ସେ ତାହାଙ୍କର ବାକ୍ୟ ଦ୍ୱାରା ଆମମାନଙ୍କ ପାଇଁ ପବିତ୍ର ଆତ୍ମା ଛାଡି ଯାଇଅଛନ୍ତି। ଏହି ଚିହ୍ନ ଗୁଡିକ ସେମାନଙ୍କର ଅନୁବର୍ତ୍ତୀ ହେବ। ଯେଉଁମାନେ କି ବିଶ୍ୱାସ କରିବେ ସେମାନଙ୍କ ପାଖରେ ସେହି ମୂଳ କଣ୍ଟା ରହିବ, ସେମାନଙ୍କ ପାଖରେ ରହିବ। ଏହି ଚିହ୍ନ ଗୁଡିକ ସେମାନଙ୍କର ଅନୁବର୍ତ୍ତୀ ହେବ। ଯେଉଁମାନେ କି ବିଶ୍ୱାସ କରିବେ ସେମାନେ ମୁଁ ଆରମ୍ଭ କରିଥିବା ସେହି ନାମଧାରୀ ସଂସ୍ଥାର ଅନ୍ତର୍ଭୁକ୍ତ ହେବେ। ସେ କୌଣସିଟି ଆରମ୍ଭ କରିନାହାନ୍ତି। ଦେଖନ୍ତୁ ଯେ ରବ କିପରି ବିରୋଧାଭାସୀ ଅଟେ। ମାତ୍ର ଏହି ଚିହ୍ନ ଗୁଡିକ ସେମାନଙ୍କର ଅନୁବର୍ତ୍ତୀ ହେବ। ଯେଉଁମାନେ କି ବିଶ୍ୱାସ କରିବେ ମୋ ନାମରେ ସେମାନେ ଭୂତମାନଙ୍କୁ ଛଡାଇବେ। ଏଠାରେ ସେହି ବାକ୍ୟ ଅଟେ। ସେମାନେ ନୂତନ ନୂତନ ଭାଷାରେ କଥା କହିବେ, ସର୍ପଗୁଡିକୁ ଧରିବେ, ଯାହା ସେମାନଙ୍କର କୌଣସି କ୍ଷତି କରିବ ନାହିଁ। ଯଦି ସେମାନେ କୌଣସି ପ୍ରାଣନାଶକ ବିଷୟ ପାନ କରିବେ ଏହା ସେମାନଙ୍କୁ ବ୍ୟଥିତ କରିବ ନାହିଁ। ଯଦି ସେମାନେ ରୋଗୀମାନଙ୍କ ଉପରେ ନିଜର ହାତ ରଖିବେ ସେମାନେ ସୁସ୍ଥ ହେବେ। ଆଉ ଆପଣ ଏହି ବିଷୟଗୁଡ଼ିକୁ ପୁଣି ତା ସହିତ ଶାସ୍ତ୍ରର ବାକି ସମସ୍ତ ବିଷୟକୁ ଏକାଠି ମିଶାଇ ଦେଖନ୍ତୁ। ବର୍ତ୍ତମାନ କେବଳ ତାହା ଏକାକି ଏହାକୁ ସ୍ଥିରୀକୃତ କରିବ ନାହିଁ, ଆଦୌ ନୁହେଁ। ଠିକ ଏଇଠାରେ ଆମେ ପେଣ୍ଟିକୋଷ୍ଟାଲ ମାନେ ଭୁଲ ରାସ୍ତାରେ ଚାଲି ଯାଇଥାଉ। କଣ ଯୀଶୁ ଏହା କହିନାହାନ୍ତି କି ସେଦିନ ଅନେକ ମୋ ପାଖକୁ ଆସିବେ ଓ କହିବେ, ହେ ପ୍ରଭୁ, କଣ ମୁଁ ତୁମ ନାମରେ ଶକ୍ତିଯୁକ୍ତ କାର୍ଯ୍ୟ କରିନାହିଁ କି? କଣ ମୁଁ ତୁମ ନାମରେ ଭବିଷ୍ୟତବାଣୀ କରିନାହିଁ କି? କଣ ମୁଁ ଏହିସବୁ ତୁମ ନାମରେ କରିନାହିଁ କି? ଆଉ ଯୀଶୁ କହିଲେ, ହେ ଅଧର୍ମାଚାରୀମାନେ, ମୋ ଠାରୁ ଦୂର ହୁଅ, ମୁଁ ତୁମକୁ କେବେ ହେଁ ଜାଣିନାହିଁ। କଣ ଆପଣମାନେ ଦେଖୁଛନ୍ତି ମୋ ଭଉଣୀମାନେ ଏବଂ ମୋର ଭାଇମାନେ, ମୁଁ କାହିଁକି ଏହି ପିଢ଼ିକୁ ଏତେ ନିନ୍ଦା କରୁଅଛି ଓ ଦୋଷ ଦେଉଅଛି? ଆପଣମାନେ ପୁରୁଷମାନଙ୍କ ଏବଂ ଦୂତମାନଙ୍କ ଭଳି ଭିନ୍ନ ଭାଷାରେ କଥା କହିପାରନ୍ତି। ଆପଣ ସମଗ୍ର ମଣ୍ଡଳୀର ଚାରିଆରେ ଆତ୍ମାରେ ନାଚିପାରନ୍ତି। ଏହାର ତା ସହିତ କୌଣସି ହେଲେ ସମ୍ବନ୍ଧ ନାହିଁ। ମୁଁ ତ ମୁସଲମାନ ଲୋକମାନଙ୍କୁ ସେହିପରି ଭାବରେ ଚାରିଆଡେ ନୃତ୍ୟ କରୁଥିବାର ଦେଖିଅଛି। ମୁଁ ତ ସେହି ଗୁଣିଆ ଗୁଣିଗାରୁଡି କରୁଥିବା ଯାଦୁକରଙ୍କ ଶିବିରରେ ଶୁଣିଅଛି, ସେହି ଯାଦୁକରମାନଙ୍କୁ ଛିଡ଼ା ହୋଇ ଭିନ୍ନ ଭାଷାରେ କଥା କହୁଥିବାର, ପୁଣି ତାହାର ଭାଷାନୁବାଦ କରୁଥିବାର ଦେଖିଅଛି ଏବଂ ତାହା ଅବିକଳ ଭାବେ କହୁଥିବାର ଦେଖିଅଛି ଯେ କଣ ଘଟିବାକୁ ଯାଉଅଛି, ଆଉ ତା ଠିକ ସେହିପରି ହିଁ ଘଟିଥାଏ। ମୁଁ ତ ଏପରିକି ଏକ ପେନ୍ସିଲକୁ ସୁଦ୍ଧା ଉପରକୁ ଉଠି ଅଜଣା ଭାଷାରେ ଲେଖୁଥିବାର ଦେଖିଅଛି ଏବଂ ସେଠାରେ କେବଳ ଜଣେ ହିଁ ମାତ୍ର ଅଛନ୍ତି ଯିଏକି ଏହାକୁ ପଢିପାରେ, ଆଉ ତାହା ହେଲା ଶୈତାନ। ଆପଣ ନିଜର ଅନନ୍ତକାଳୀନ ଗନ୍ତବ୍ୟ ସ୍ଥଳକୁ କୌଣସି ସମ୍ବେଦନା ଉପରେ ଆଧାରିତ କରିପାରନ୍ତି ନାହିଁ। ଶୈତାନ ତ ସେହି ଯେକୌଣସି ସମ୍ବେଦନାକୁ ନକଲ କରିପାରେ, ଏହା ତାହା ନୁହେଁ। ଏହା ତ ଖ୍ରୀଷ୍ଟଙ୍କୁ ଜାଣିବା ଅଟେ, ଏପରି କିଛି ଯାହାକି ଆପଣଙ୍କର ଜୀବନକୁ ପରିବର୍ତ୍ତନ କରିଥାଏ। ନିଜର ଜୀବନକୁ ଲକ୍ଷ୍ୟ କରନ୍ତୁ ଓ ତାହାକୁ ବାକ୍ୟ ସହିତ ମିଶାନ୍ତୁ ଏବଂ ଦେଖନ୍ତୁ ଯେ ଆପଣ କେଉଁଠାରେ ଅଛନ୍ତି। ନିଶ୍ଚିତ ଭାବରେ ତାହାର ହିସାବ ରଖିବା। ଏହି ସମସ୍ତ ଛଳନା ଗୁଡିକ, ଭଣ୍ଡ ରବ ଗୁଡିକ, ଭଣ୍ଡ ଭବିଷ୍ୟତ ବକ୍ତାମାନ, ଏହି ସମସ୍ତ ବିଷୟ ଗୁଡିକ ଯାହାକି ଉଠୁଅଛି, ତାହା ସତ୍ତ୍ୱେ ଏହି ସବୁର ସତ୍ତ୍ୱେ ଯୀଶୁ ତଥାପି କହିଲେ, ଯଦି କୌଣସି ବ୍ୟକ୍ତି ମୋର ରବ ଶୁଣିବ ଓ ମୋର ପଛେ ପଛେ ଅନୁଗମନ କରିବ, ସେ ହେଉଛନ୍ତି ବାକ୍ୟ। ଶୁଣନ୍ତୁ, ଏହି ସମସ୍ତ ରବଗୁଡିକ ମଧ୍ୟରେ ଆଜି ଆମମାନଙ୍କ ନିମନ୍ତେ ତାହାଙ୍କର କାର୍ଯ୍ୟଭାର, ଯାହାକି ମୁଁ କହିଲି ଯେ ଏହି ସମସ୍ତ ରବଗୁଡିକୁ ବାହାର କରିବାକୁ ହେଲେ ଘଣ୍ଟା ଘଣ୍ଟା ସମୟ ଲାଗିଯିବ, ଆଉ ଏହା ଲୋକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ। ଏହା ଏକ ଅତି ଦୟନୀୟ ବିଷୟ ଅଟେ। ପୁଣି ସର୍ବଶେଷରେ ଆପଣ ଦ୍ୱିତୀୟ ସୁଯୋଗ ପାଆନ୍ତି ନାହିଁ, ଆପଣଙ୍କୁ ତ ଏହାକୁ ବର୍ତ୍ତମାନ ହିଁ ନେବାକୁ ପଡିବ। ଆପଣ ଆଜି ରାତ୍ରିରେ ଏକ ସୁଯୋଗ ନ ପାଇପାରନ୍ତି, ଆପଣ ଆସନ୍ତାକାଲି ଏକ ସୁଯୋଗ ନ ପାଇପାରନ୍ତି। ଏହା ତ ବର୍ତ୍ତମାନ ହିଁ ଅଟେ। ଯେତେବେଳେ ତୁମେ ମୋର ରବ ଶୁଣ, ନିଜର ହୃଦୟକୁ କଠିନ କର ନାହିଁ ଯେପରିକି ପରୀକ୍ଷାର ଦିନ ଗୁଡିକରେ କରିଥିଲ, ବର୍ତ୍ତମାନ ହିଁ ସମୟ ଅଟେ। ଏହା ହିଁ ସେହି ଗ୍ରହଣ ଯୋଗ୍ୟ ସମୟ ଅଟେ ଯେ ଯଦି କୌଣସି ବ୍ୟକ୍ତି ମୋର ରବ ଶୁଣିବେ। ତାହା ଏହା ଦର୍ଶାଇବାକୁ ଯାଏ ଯେ ତାହାଙ୍କର ରବ ସମସ୍ତ ବିଶୃଙ୍ଖଳା ମଧ୍ୟରେ ସୁଦ୍ଧା ସେଠାରେ ରହିଥିବ। ତାହାଙ୍କଠାରେ ଏବେ ସୁଦ୍ଧା ଏକ ରବ ରହିଛି। କାହିଁକି? ତାହାଙ୍କ ରବ ତ ସର୍ବଦା ରହିବ, ତାହା ଏଠାରେ ଅଟେ। ସ୍ୱର୍ଗ ଓ ପୃଥିବୀ ଲୋପ ପାଇଯିବ, ମାତ୍ର ମୋହର ରବ ଲୋପ ପାଇବ ନାହିଁ, ତାହାଙ୍କର ବାକ୍ୟ। ତେବେ ଆସନ୍ତୁ ଆମେମାନେ କେବଳ ନେବା, ଧରନ୍ତୁ ଆଉ ପାଞ୍ଚ ମିନିଟ ଶୀଘ୍ର କରିବା। କଣ ଆପଣମାନେ କରିପାରିବେ? କଣ ଆପଣମାନେ ସେତିକି ଲମ୍ବା କିମ୍ବା ଅଳ୍ପ କେତେକ ମିନିଟ ରହିବେ? ତେବେ ମୁଁ ଶୀଘ୍ର କରିବି। ଆସନ୍ତୁ ତେବେ ଆମେମାନେ କେବଳ କେତେ ଜଣଙ୍କୁ ନେବା ଯେଉଁମାନେ କି ଏହି ରବକୁ ଶୁଣିଥିଲେ ଓ ତାହାକୁ ମାନିଥିଲେ। ଏହା ସେମାନଙ୍କୁ କିପରି ଭାବରେ ଆଚରଣ କରାଇଥିଲା କଣ ସେମାନଙ୍କୁ ଏହା କରିବାକୁ ପ୍ରବର୍ତ୍ତାଇଥିଲା। ତେବେ ମୁଁ ଏଠାରେ ବହୁତ ଗୁଡ଼ିଏ ଶାସ୍ତ୍ରାନ୍ତ ଛାଡ଼ିଦେବାକୁ ଯାଉଅଛି, ଯେପରିକି ଆପଣଙ୍କ ପାଖକୁ ଠିକ୍ ସିଧାସଳଖ ପହଞ୍ଚିହେବ। ଏହା କିପରି ସେମାନଙ୍କର ଜୀବନକୁ ବଦଳାଇ ଦେଇଥିଲା ଏବଂ ସେମାନଙ୍କ ବିଷୟରେ ଯାହା କିଛି ଥିଲା ସେସବୁକୁ ବଦଳାଇ ଦେଇଥିଲା। କିପରି ସେମାନେ ସେ ବିଚିତ୍ର ପାଣି ହେଲେ, ଯାହାକୁ ଆମେ ଏକ ବିଚିତ୍ର ପାଣି ବୋଲି କହିଥାଉ। ପ୍ରତ୍ୟେକ ବ୍ୟକ୍ତି ଯେ କେବେ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ ତାଙ୍କୁ ଏକ ବିଚିତ୍ର ପ୍ରାଣୀ ବୋଲି ବିବେଚନା କରାଯାଉଥିଲା। କାରଣ ଯଦି ଆପଣ ଜଗତର ଢାଞ୍ଚା ଅନୁସାରେ ଅଛନ୍ତି, ତେବେ ଆପଣଙ୍କ ସହିତ କିଛି ଗୋଟାଏ ଭୁଲ ଅଛି। ଗୋଟିଏ ଖ୍ରୀଷ୍ଟାନ ହେବା ପାଇଁ ଆପଣଙ୍କୁ ତ ଏକ ବିଚିତ୍ର ପ୍ରାଣୀ ହେବାକୁ ପଡ଼ିଥାଏ। କାରଣ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଧାର୍ମିକ ଆଚରଣ କରି ବସବାସ କରନ୍ତି, ସେମାନେ ଜଗତର ନିର୍ଯାତନା ଗୁଡ଼ିକୁ ସହ୍ୟ କରିବେ। ସେ ଜଗତରେ ଥିଲେ ଏବଂ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଏବଂ ଜଗତ ତାହାଙ୍କୁ ଜାଣିଲା ନାହିଁ। ଶୀଘ୍ର କରିବା, ଯେତେବେଳେ ଆମେମାନେ ସମାପ୍ତ କରୁଅଛୁ, ଧ୍ୟାନ ଦେଇ ଶୁଣନ୍ତୁ। ଆଦମ ସନ୍ଧ୍ୟାର ଶୀତଳତାରେ ତାହାଙ୍କର ରବ ଶୁଣିଥିଲେ ଏବଂ ତାହାଙ୍କ ସହିତ ସହଭାଗିତା କଲେ। ଆଦମଙ୍କ ପ୍ରତି କୌଣସି ନିନ୍ଦା ନଥିଲା। ସେ ପରମେଶ୍ୱରଙ୍କ ରବ ଶୁଣିଲେ ଓ ସେ କହିଲେ, ପିତା, ବର୍ତ୍ତମାନ ମୁଁ ନିଦ୍ରା ଯିବା ନିମନ୍ତେ ଶୋଉଅଛି। ଆଉ ସେ ଶୟନ କଲେ ଏବଂ ତାଙ୍କ ବାହୁ ଉପରେ ହବା, ସିଂହ, ବାଘ ଓ ଜଙ୍ଗଲୀ ପଶୁମାନେ ଠିକ୍ ତାଙ୍କର ଚାରିପାଖରେ ଶୋଇ ରହିଲେ। କୌଣସି କ୍ଷତି ହେଲା ନାହିଁ, ଅସୁସ୍ଥ ହେବାର କୌଣସି ପ୍ରଶ୍ନ ନାହିଁ, ଆଶ୍ଚର୍ଯ୍ୟ ହେବାର କୌଣସି ବିଷୟ ନାହିଁ ଯେ ସେ ସକାଳେ ଉଠିବେ କି ନାହିଁ। ସେମାନେ ତ ଉଠିବାକୁ ହିଁ ଯାଉଅଛନ୍ତି। ଆଦମ ତାହାଙ୍କ ରବ ଠିକ୍ ସେ ପ୍ରକାର ଶୁଣିଥିଲେ ଯେପରିକି ତାଙ୍କୁ ତାହା ଶୁଣିବାର ଉଚିତ ଥିଲା। ମାତ୍ର ଦିନେ ସେ ତାଙ୍କର ପତ୍ନୀର ରବ ଶୁଣିଲେ। ଉତ୍ତମ ହେବ ଯେ ମୁଁ ତାହାକୁ କିଛି ସମୟ ପାଇଁ ଏକାକି ଛାଡ଼ିଦିଏ। ମାତ୍ର ସେ ଭୁଲ ରବକୁ ଶୁଣିଥିଲେ, ତଥାପି ଏହା ତାଙ୍କର ପତ୍ନୀ ଥିଲେ, ପୃଥିବୀରେ ରହିଥିବା ତାଙ୍କର ସବୁଠାରୁ ନିକଟତମ ବନ୍ଧନ। କାହିଁକି ସେ ଆୟୁବ ପରି କହିଲେ ନାହିଁ, ତୁମ୍ଭେ ମୁଢ଼ା ସ୍ତ୍ରୀ ପରି କଥା କହୁଅଛ? ଯଦି ତାହା ହୋଇଥାନ୍ତା, ତେବେ ସମଗ୍ର ମାନବ ଜାତି ମରିବା ପରିବର୍ତ୍ତେ ବଞ୍ଚି ରହିଥାନ୍ତେ। ଏହା ତ ମନୁଷ୍ୟର ଗତିକୁ ଏବଂ ସମୟର ଗତିକୁ ବଦଳାଇ ଦେଲା। ମାତ୍ର ସେ ପରମେଶ୍ୱରଙ୍କ ଏକ ରବ ଶୁଣିଥିଲେ, ତାହାଙ୍କ ସହିତ ସହଭାଗିତା କରିଥିଲେ। ମାତ୍ର ଯେତେବେଳେ ସେ ବୁଲି ପଡ଼ିଲେ, ସେ କିପରି ଜାଣିଲେ ଯେ ତାଙ୍କର ପତ୍ନୀ ଭୁଲ ଅଛନ୍ତି? ମନେ ରଖନ୍ତୁ ଯେ ତାହା ତ ମନୋହର ଥିଲା। ଆମେ ଆଜି ଭାବୁ ଯେ ଆମର ସଂଗଠନ, ମଣ୍ଡଳୀ, ଆମେ ଭାବୁ ଯେ ଆଜି ଆମର ସମୃଦ୍ଧି ଏହା ଯେ ପରମେଶ୍ୱର ଆମ ଉପରେ ମୁଡ଼ୁକି ହସୁଛନ୍ତି। ଏହା ଭଲ ଦେଖାଯାଏ। ଏହା ସେତେବେଳେ ଭଲ ଦେଖାଯାଇଥିଲା ଯେତେବେଳେ ମିଖାୟ ସେଠାରେ 400 ଭବିଷ୍ୟତ ବକ୍ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ଆଉ ସମଗ୍ର ଦେଶ ସେମାନଙ୍କର ରହିଥିଲା। ପୁଣି ପଲେଷ୍ଟିୟମାନେ ତାହା ଉପରେ ଅଧିକାର କରିଥିଲେ, କିଓବା ଅରାମୀୟମାନେ। ଏହା ଭଲ ଦେଖାଯାଇଥିଲା। ଏହି ଭବିଷ୍ୟତ ବକ୍ତାମାନେ କହୁଥିଲେ, ସେଠାକୁ ଯାଅ, ତାହା ଆମର ଅଟେ, ତାହାକୁ ଅଧିକାର କରିନିଅ। ମାତ୍ର ତାହା ପରମେଶ୍ୱରଙ୍କ ରବ ନଥିଲା। ଆଉ ମିଖାୟ ବୁଲି ପଡ଼ିଲେ ଓ ସେହି ରବକୁ ଅଭିଶାପ ଦେଲେ। ପୁଣି ସେ ତାହା ସେହିପରି କରିବାକୁ କିପରି ଜାଣିଲେ? କାରଣ ତାହାଙ୍କର ଦର୍ଶନ ଠିକ୍ ବାକ୍ୟ ଅନୁସାରେ ଥିଲା। ଆଜି ଏହାକୁ ଭରସା କରିବା ପାଇଁ ଏବଂ ଏହାକୁ ଦେଖିବା ପାଇଁ ତାହା ହେଉଛି ଏକମାତ୍ର ଉପାୟ। ଏହାକୁ ତ ବାକ୍ୟ ଉପରେ ହିଁ ରହିବାକୁ ଅଛି। ତାପରେ କଣ ଆପଣମାନେ ଧ୍ୟାନ ଦେଲେ କି, ଆଦମ ପରମେଶ୍ୱରଙ୍କ ରବ ବ୍ୟତୀତ ଅନ୍ୟ ଏକ ରବ ଶୁଣିବା ପରେ ତାଙ୍କର ନିଜର ପତ୍ନୀ ଆଉ ମଣ୍ଡଳୀ ତାର ସଂଗଠନ ରବକୁ ଶୁଣୁଅଛି। ସେମାନଙ୍କ ମଧ୍ୟରେ ବାକ୍ୟ ବଦଳେ ମତ ସିଦ୍ଧାନ୍ତ ଗୁଡ଼ିକୁ ଯୋଗ କରୁଅଛି। ସେମାନେ ଯେପରି ଉପାୟରେ ଚାହାନ୍ତି ସେମାନଙ୍କୁ ସେହିପରି ରହିବାକୁ ଦେଉଅଛି। ଯେପର୍ଯ୍ୟନ୍ତ ସେମାନେ ମଣ୍ଡଳୀକୁ ଯାଆନ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀର ସଦସ୍ୟ ହୋଇ ରହିଥାନ୍ତି, ତାହିଁ ସବୁକିଛି ସମସ୍ତ ବିଷୟ ଅଟେ। ସେମାନଙ୍କ ପାଇଁ ବିଶ୍ୱାସୀର ସବୁଠାରୁ ନିକଟତମ ସମ୍ବନ୍ଧ ଯାହାକି ଏହି ପୃଥିବୀରେ ରହିଥାଏ ତାହା ହେଉଛି ମଣ୍ଡଳୀ। ମାତ୍ର ସେହି ବିଶ୍ୱାସୀ, ସେହି ପ୍ରକୃତ ବିଶ୍ୱାସୀ ପାଇଁ ସବୁଠାରୁ ନିକଟତମ ସମ୍ବନ୍ଧ ହେଉଛି ପବିତ୍ର ଆତ୍ମା, ପରମେଶ୍ୱରଙ୍କ ବାକ୍ୟ। ଏଣୁ ଆପଣ ଏହା ପାଆନ୍ତି ଯେ ଆଦମ ତାଙ୍କର ଅବସ୍ଥାକୁ ଜାଣିଲେ ଏବଂ ସେ ପୁନର୍ବାର ପରମେଶ୍ୱରଙ୍କ ରବକୁ ତାଙ୍କୁ ଡାକ ଦେଉଥିବାର ଶୁଣିଲେ। ଆଉ ସେତେବେଳକୁ ସେ ଡିମ୍ବିରି ପତ୍ର ମଧ୍ୟରେ ଥିଲେ। ମାତ୍ର ତାହା ଏକ ନିନ୍ଦାର ରବ ଥିଲା, ତୁମେ ଏହା କାହିଁକି କଲ? ମୁଁ ଆଶ୍ଚର୍ଯ୍ୟ କରେ ଯେ ଆଜି ଆମେରିକା କିଓବା ସେହି ଜଗତ ତାହାର ଧାର୍ମିକ ଉନ୍ମାଦରେ ଯେପରିକି ତାହା ରହିଅଛି, ଆଉ ଆମେରିକା ଗିଳି ପକାଉଅଛି, ସେଥିରେ ବିଲୀନ ହୋଇଯାଉଅଛି, ଏହା ଖୁବ୍ ଶୀଘ୍ର ଏକ ଜାତୀୟ ଧର୍ମ ହୋଇଯିବ। ମୋ ସମ୍ମୁଖରେ କିଏ ବସିଛନ୍ତି? ମୁଁ ଜାଣେ ଯେ ଏହା ଟେପ୍ ଗୁଡିକ ଅଟେ ଏବଂ ଏହା ସମଗ୍ର ଜଗତକୁ ଯିବ। ଆମର ଟେପ୍ କାର୍ଯ୍ୟକ୍ରମ ମାନ ରହିଛି ଯେପରିକି ପ୍ରତ୍ୟେକଟି ବାର୍ତ୍ତା ସମଗ୍ର ଜଗତକୁ ଅନ୍ୟ ସମସ୍ତ ଦେଶଗୁଡ଼ିକୁ ପହଞ୍ଚିବ। ମାତ୍ର ଯଦି ଆପଣ ଅନାଇବେ ଓ ଦେଖିବେ, ତେବେ ଆପଣ ତ ଡିମ୍ବିରି ପତ୍ରରେ ଠିକ୍ ଛିଡ଼ା ହୋଇଛନ୍ତି। ଯେତେବେଳେ ପରମେଶ୍ୱରଙ୍କ ପ୍ରକୃତ ରବ ବାହାରି ଆସିଥାଏ, ସେମାନେ ତାହା ବିଷୟରେ କ'ଣ କରିବେ ଜାଣନ୍ତି ନାହିଁ। ତାହା ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ। ସେମାନେ ଜାଣନ୍ତି ନାହିଁ ଯେ କ'ଣ କରିବେ। ଶୀଘ୍ର କରିବା। ନୋହ ପରମେଶ୍ୱରଙ୍କ ରବ ଶୁଣିଲେ, ଏହା ତାର ଜୀବନକୁ ବଞ୍ଚାଇବା ପାଇଁ ପ୍ରସ୍ତୁତି କରୁଥିଲା ଏବଂ ସେ ନିର୍ଦ୍ଦେଶାବଳୀ ଅନୁସରଣ କଲେ ଓ ସେ ଛିଡ଼ା ରହିଲେ। ଯଦି ଜଣେ ବ୍ୟକ୍ତି ରବ ଶୁଣେ, ବର୍ତ୍ତମାନ ଧ୍ୟାନ ସହକାର ଶୁଣନ୍ତୁ, ଏହାକୁ ଭଲ ଭାବରେ ଧରନ୍ତୁ, ବିଫଳ ହୁଅନ୍ତୁ ନାହିଁ। ଯଦି ଜଣେ ବ୍ୟକ୍ତି କୌଣସି ବିଷୟରେ ରବ ଶୁଣନ୍ତି ଏବଂ ଯଦି ତା ପରମେଶ୍ୱରଙ୍କ ରବ ବୋଲି ପ୍ରମାଣିତ ହୋଇଥାଏ ଏବଂ ସମୟ ଅନୁସାରେ ଥାଏ ଆଉ ତାପରେ ତାହା ମନୁଷ୍ୟଠାରୁ ଆଗତ ହୋଇଥାଏ, ତାହେଲେ ଆକାଶ ଓ ପୃଥିବୀ ଲୋପ ପାଇଯିବ, ମାତ୍ର ସେହି ରବ ଲୋପ ପାଇପାରିବ ନାହିଁ। ନୋହ ରବକୁ ଶୁଣିଲେ ଓ ଜଗତକୁ ନିନ୍ଦା କଲେ ଆଉ ସେମାନେ ତାହାଙ୍କର ମୁହଁରେ ହସିଲେ, କାରଣ ତାଙ୍କର ବାର୍ତ୍ତା ସେମାନଙ୍କର ବୈଜ୍ଞାନିକ ଉପଲବ୍ଧି ଗୁଡ଼ିକ ସହିତ ଏକମତ ନଥିଲା। ମାତ୍ର ତାହା ବର୍ଷା ହେଲା ଓ ସମଗ୍ର ଜଗତକୁ ଧ୍ୱଂସ କରିଦେଲା। ବୁଝିଲେ, ତାହାଙ୍କ ରବ ଯାହାକି ବାହାରିଥିଲା ବୀଜ ସେଠାରେ ପଡି ରହିଥିଲା। ପ୍ରତ୍ୟେକ ଯୁଗରେ ତାହା ସେହି ସମାନ ପ୍ରକାର ହିଁ ରହିଅଛି। ସାମୁଏଲ ଯେତେବେଳେ ସେ ପରମେଶ୍ୱରଙ୍କ ରବକୁ ଶୁଣିଲେ, ଭୟଭୀତ ହୋଇଯାଇଥିଲେ ଯେ ତାହାଙ୍କୁ ଥିଲା ଏଲିଙ୍କୁ ଯାଇ ନିନ୍ଦା କରିବାକୁ ଥିଲା। ସେହି ବ୍ୟକ୍ତିଙ୍କୁ ଯିଏକି ତାଙ୍କ ଲାଳନ ପାଳନ କରିଥିଲେ, ସେହି ବ୍ୟକ୍ତି ଯିଏକି ତାଙ୍କ ପାଇଁ ଏକ ବାପା ତୁଲ୍ୟ ଥିଲେ ଏବଂ ତାଙ୍କୁ ପାଳି ପୋଷିଥିଲେ ଓ ତାଙ୍କର ପ୍ରତିପୋଷଣ କରିଥିଲେ। ସେବକ ଭାଇମାନେ, କଣ ମୁଁ କହିବି, ସେବକମାନେ ଅନେକ ଥର ସେମାନଙ୍କର ନାମଧାରୀ ପୃଷ୍ଠଭୂମି ଏବଂ ମତଗୁଡ଼ିକ ଉପରେ ସେମାନଙ୍କର ମୁଣାରେ ଥିବା ସେମାନଙ୍କର ପ୍ରମାଣପତ୍ର ଗୁଡ଼ିକ ଆଧାରରେ, ଯାହାକି ଠିକ୍ ସେହି ପୈତୃକ ଠିକ୍ ସେହି ସଂଗଠନର ଅଟେ ଯିଏକି ସେମାନଙ୍କୁ ଲାଳନ ପାଳନ କରିଥିଲା ଏବଂ ସେମାନଙ୍କର ପ୍ରତିପୋଷଣ କରିଥିଲା ଓ ସେମାନଙ୍କୁ ପାଳି ପୋଷି ବଢ଼ାଇଥିଲା ଏବଂ ସ୍ଥିତିଗତ ଭାବରେ ସେମାନଙ୍କୁ ମଣ୍ଡଳୀରେ ସ୍ଥାପନ କରିଥିଲା ଓ ସେମାନଙ୍କୁ ଏକ ସହଭାଗିତାରେ ରଖିଥିଲା। ଆପଣଙ୍କୁ ତ ତାହାକୁ ପ୍ରତ୍ୟାଖ୍ୟାନ କରି ଅସ୍ୱୀକାର କରିବାକୁ ଥାଏ ଯାହା ସେମାନେ ଶିକ୍ଷା ଦେଇଥାନ୍ତି। ବୁଝିଲେ, ପରମେଶ୍ୱରଙ୍କ ଜଣେ ପ୍ରକୃତ ସେବକ ନିମନ୍ତେ ଏହା କେତେ ଭୟଙ୍କର ବିଷୟ ହେବ ଯେ ସେ ପରମେଶ୍ୱରଙ୍କ ରବକୁ ଶୁଣିଥାଏ ଓ ତାହାକୁ ଠିକ୍ ସେହି ସମାନ ମାତୃ ସଂଗଠନ ନିକଟକୁ ଫେରି ଆସିବାକୁ ପଡ଼ିଥାଏ ଓ ଏହା କହିବାକୁ ପଡ଼ିଥାଏ ଯେ ତୁମେ ନିନ୍ଦିତ ଅଟ, କାରଣ ତୁମେ ଏହି ବାକ୍ୟକୁ ଗ୍ରହଣ କରୁନାହଁ। ଏହା କି ଏକ ବିଷୟ ଅଟେ। ଏହା ସାମୁଏଲଙ୍କ ପାଇଁ କଠିନ ଥିଲା, ମାତ୍ର ସେ ଜଣେ ଭବିଷ୍ୟବକ୍ତା ଥିଲେ, ତାହାଙ୍କୁ ତ ତାହା କରିବାକୁ ହିଁ ଥିଲା। ଏଥିରେ କିଛି ଜାୟସ ନାହିଁ ଯେ ଏହା କଷ୍ଟ ହୁଏ କି ନାହିଁ, ତାହାଙ୍କୁ ତ ତାହା ଯେକୌଣସି ପ୍ରକାର ହେଲେ କରିବାକୁ ହିଁ ଥିଲା। ମୋସା ପରମେଶ୍ୱରଙ୍କ ରବ ଶୁଣିଲେ, ସେ ଧର୍ମଶାସ୍ତ୍ର ଜ୍ଞାନରେ ପରିପୂର୍ଣ୍ଣ ଥିଲେ, ସେ ତ ତାର ସମସ୍ତ ଭିତର ଏବଂ ବାହାର କଥା ଜାଣିଥିଲେ, ମାତ୍ର ତାହା ବିଫଳ ହୋଇଥିଲା। ସେ ଯେବେ ପରମେଶ୍ୱରଙ୍କ ରବ ଶୁଣିଲେ, ମୋସା ଆଉ କେବେ ବି ସେହି ସମାନ ପ୍ରକାର ହୋଇ ରହିନଥିଲେ ଆଉ କୌଣସି ମଣିଷ କେବେ ବି ସମାନ ହୋଇ ରହିବେ ନାହିଁ। ହୋଇପାରେ ଆପଣ ନିଜ କାନରେ ସେହି ରବକୁ କଥା ହେଉଥିବାର ଶୁଣିଥିବେ, ମାତ୍ର ଯେତେବେଳେ ତାହା ଆପଣ ନିଜ ହୃଦୟରେ ସେହି ରବକୁ କଥା ହେଉଥିବାର ଶୁଣିବେ, ଦେଖନ୍ତୁ, ତାପରେ ଯାଇ ଆପଣ ଶୁଣିଥାନ୍ତି। ଆପଣ ନିଜ ଆଖିରେ ତାହା ଦେଖନ୍ତି ନାହିଁ, ଆପଣ ନିଜ ଆଖିରେ ତାହା ଅନାନ୍ତି, ଆପଣ ନିଜ ହୃଦୟରେ ତାହା ଦେଖନ୍ତି। ଆପଣ କିଛି ବିଷୟକୁ ଦେଖନ୍ତି, କୁହନ୍ତି ମୁଁ ତ ଏହାକୁ ଦେଖେ ନାହିଁ। ଆପଣଙ୍କ କହିବାର ଅର୍ଥ ଆପଣ ତାହା ବୁଝନ୍ତି ନାହିଁ, ଆପଣ ନିଜ କାନରେ ତାହା ଶୁଣନ୍ତି ନାହିଁ, ଆପଣ ନିଜ ହୃଦୟରେ ତାହା ଶୁଣନ୍ତି। ଅନେକ ଥର ଆପଣଙ୍କର କାନ ପରମେଶ୍ୱରଙ୍କ ପ୍ରକୃତ ରବକୁ ଶୁଣିଥାଏ ଏବଂ ତାହା ଆପଣଙ୍କ ଠାରୁ ଏକ ବତକ ପିଠିରୁ ପାଣି ଖସିଯିବା ପରି ଖସି ଯାଇଥାଏ, ମାତ୍ର ଯେତେବେଳେ ଆପଣ ପ୍ରକୃତରେ ଶୁଣନ୍ତି, ଆପଣ ନିଜ ହୃଦୟରେ ତାହା ଶୁଣିଥାନ୍ତି। ଆଉ ମୋସାଙ୍କ ଠାରେ ଯାହା ସମସ୍ତ ଧର୍ମଶାସ୍ତ୍ରର ଜ୍ଞାନ ରହିଥିଲା, ସେଥିରେ ସେ ପରମେଶ୍ୱରଙ୍କ ରବକୁ ଶୁଣିନଥିଲେ। ମାତ୍ର ଦିନେ ପରମେଶ୍ୱର ଏହି 80 ବର୍ଷର ମେଷ ଚରୁଆଳକୁ ଗୋଟିଏ ପାର୍ଶ୍ୱକୁ ଡାକିଲେ ଓ ତାଙ୍କ ସହିତ କଥା ହେଲେ ଆଉ ସେ ଏହାକୁ ଧରି ପକାଇଲେ। ସେ ପ୍ରମାଣ କଲେ ଯେ ସେ ପରମେଶ୍ୱର ଅଟନ୍ତି। ପ୍ରଥମ ବିଷୟ ଯାହା ସେ ମୋସାଙ୍କ ସହିତ କଲେ, ତାହା ଥିଲା ତାହାଙ୍କର ବାକ୍ୟକୁ ପ୍ରମାଣିତ କରିବା। ମୁଁ ତଳକୁ ଯାଉଅଛି, ମୋର ମନେ ଅଛି ଯାହା ମୁଁ ପ୍ରତିଜ୍ଞା କରିଅଛି। ଆଉ ଏହା ହିଁ ତାହା ଅଟେ ଯାହା ସେ ଶେଷ ଦିନ ମାନଙ୍କ ପାଇଁ ପ୍ରତିଜ୍ଞା କରିଅଛନ୍ତି। ସେ ବିଜାତୀୟ ମାନଙ୍କ ଠାରୁ ଏକ ଗୋଷ୍ଠୀକୁ ଉଠାଇବେ ଏବଂ ସମସ୍ତ ପ୍ରତିଜ୍ଞା ମାନ, ଏହା ମୁଁ ପ୍ରତିଜ୍ଞା କରିଅଛି। କହିଲେ, ମୋସା ତୁମର ପାଦୁକା କାଢ଼, ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହାକୁ ସମ୍ମାନ ଦିଅ, ବର୍ତ୍ତମାନ ତୁମର ଜଷ୍ଠିକୁ ଫୋପାଡ଼ି ଦିଅ। ଆଉ ମରୁଭୂମିର ଗୋଟିଏ ଶୁଖିଲା ବାଡ଼ି ଏକ ସର୍ପ ହୋଇଗଲା ଏବଂ ମୋସା ତାହାକୁ ଧରିଲେ, ପୁଣି ଏହା ତାର ପୂର୍ବ ସ୍ଥିତିକୁ ଆସିଗଲା। ବୁଝିଲେ, ସେ ଜାଣିଲେ ଯେ ତାହା ପରମେଶ୍ୱର ଅଟନ୍ତି। କାରଣ ପରମେଶ୍ୱର କହିଲେ, ପରମେଶ୍ୱରଙ୍କ ସେ ବାକ୍ୟ ଯାହା ସେ କହୁଥିଲେ, କହିଲେ ତୁମ ହାତରେ ଥିବା ଯଷ୍ଟିକୁ ଫିଙ୍ଗି ଦିଅ, ତାହା ହେଉଛି ପରମେଶ୍ୱରଙ୍କ ବାକ୍ୟ। ସେ ସମାନ ବିଷୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ, ତାହା ଆପଣଙ୍କ ପାଇଁ ପରମେଶ୍ୱରଙ୍କ ବାକ୍ୟ ନୁହେଁ, ତାହା ତ ମୂଷାଙ୍କ ପାଇଁ ପରମେଶ୍ୱରଙ୍କ ବାକ୍ୟ ଅଟେ। ପରମେଶ୍ୱରଙ୍କ ବାକ୍ୟ ଆପଣଙ୍କ ପାଇଁ ଏଠାରେ ଅଟେ, ବାଡ଼ିକୁ ତଳେ ଫିଙ୍ଗି ଦିଅନ୍ତୁ, ଏହା ଏକ ସର୍ପରେ ପରିଣତ ହୋଇଗଲା। କହିଲେ, ବର୍ତ୍ତମାନ କଣ ତୁମେ ଏହାକୁ ଭୟ କରୁଅଛ, ଏହାକୁ ଲାଞ୍ଜରେ ଧରି ଉଠାଅ। ଆଉ ତା ପୁଣି ଥରେ ତାର ପୂର୍ବାବସ୍ଥାକୁ ଫେରିଗଲା, ତାହାଙ୍କ ପାଇଁ ପରମେଶ୍ୱରଙ୍କ ବାକ୍ୟ ଥିଲା। ସେ କଣ କଲେ, ପରମେଶ୍ୱର ଆପଣ ବାକ୍ୟକୁ ସୁପ୍ରମାଣିତ କଲେ। ମୋ ପାଖକୁ ଏଠାରେ କିଛି ମାସ ପୂର୍ବେ ଏକ ଟେଲିଫୋନ୍ ଡାକରା ଆସିଥିଲା, ପ୍ରାୟ ହୋଇଥିବ ପ୍ରାୟ ଏକ ବର୍ଷରୁ ଅଧିକ ହୋଇଥିବ। ଟେଲିଫୋନ୍ ସଂଯୋଗର ଆରପଟରେ ଜଣେ ସାନ ମହିଳା ଥିଲେ, ଜଣେ ବାପ୍ଟିଷ୍ଟ ପ୍ରଚାରକ ଏବଂ ଜଣେ ପେଣ୍ଟିକୋଷ୍ଟ ପ୍ରଚାରକଙ୍କ ସହିତ। ସେ କହିଲେ, ଭାଇ ବ୍ରାନହାମ, ପ୍ରଭୁ ମତେ ଜଣେ ଭବିଷ୍ୟତ ବକ୍ତ୍ରୀ କରିଅଛନ୍ତି। କହିଲି, ଉତ୍ତମ। କହିଲେ, କଣ ଆପଣ ଜାଣନ୍ତି, ମତେ କୁହାଯାଇଛି ଯେ ଆପଣ କହିଥିଲେ ଯେ ଆପଣ ଏଥିର ସାକ୍ଷୀ ଅଟନ୍ତି ଯେ ମୋର ସେବା କାର୍ଯ୍ୟଟି ପରମେଶ୍ୱରଙ୍କ ଆଡୁ ଅଟେ। ତେବେ ମୁଁ ତାହା କରିପାରେ ନାହିଁ, ତାହା ତ ବାକ୍ୟର ବିରୁଦ୍ଧରେ ଅଟେ। ଏଣୁ ମୁଁ କହିଲି, ମହିଳା, ତାହା ଏକ ତ୍ରୁଟି ଅଟେ, ମୁଁ ତ ଆପଣଙ୍କୁ ଜାଣେ ସୁଦ୍ଧା ନାହିଁ। ଆଉ ସେଇ ବାପ୍ଟିଷ୍ଟ ପ୍ରଚାରକ, ମୁଁ ତାଙ୍କୁ କହୁଥିବାର ଶୁଣିଲି, ମୁଁ ପେଣ୍ଟିକଷ୍ଟର ପ୍ରଚାରକୁ ଶୁଣିଲି। ସେଇ ମହିଳା କହିଲେ, ତେବେ ମୁଁ ଏଠାରେ ଏକ ସଭା କରୁଅଛି, ଏବଂ କହିଲେ, ପ୍ରଭୁ ବହୁତ ମହାନ କାର୍ଯ୍ୟମାନ କରୁଅଛନ୍ତି। ମୁଁ କହିଲି, ମୁଁ ଏଥିପାଇଁ କୃତଜ୍ଞ ଅଟେ। ସେ କହିଲେ, ମୁଁ କହିଲି, କଣ ସେ ଅପର୍ଯ୍ୟନ୍ତ ଆପଣଙ୍କୁ କିଛି କହିଛନ୍ତି କି? କହିଲେ, ହଁ, ମୋ ହାତରେ ଏକ ବହୁତ ବଡ କାର୍ଯ୍ୟକ୍ରମ ରହିଛି। ମୁଁ କହିଲି, ଅଦ୍ଭୁତ। ମୁଁ ପଚାରିଲି, ତେବେ ଆପଣଙ୍କର କାର୍ଯ୍ୟକ୍ରମଟି କଣ? ମୁଁ କହିଲି, ପ୍ରଭୁ ଆପଣଙ୍କୁ କଣ କହିଛନ୍ତି? ସେ କହିଲେ, ଏକ ନିର୍ଦ୍ଦିଷ୍ଟ ତାରିଖରେ ଫିନିକ୍ସ ଆରିଜୋନାକୁ ଯାଅ, ଆଉ ତାପରେ ମୁଁ ତୁମକୁ ହଜିଯାଇଥିବା ଡଚ୍ମ୍ୟାନ୍ ସୁନା ଖଣି ଦେବାକୁ ଯାଉଅଛି, ଓ ତୁମେ ସେଠାରେ ମିଳିଥିବା ଏହି ସୁନାକୁ ନେବାକୁ ଯାଉଅଛ, ଏବଂ ତୁମେ ସମଗ୍ର ବିଶ୍ୱରେ ମିଶନାରୀମାନଙ୍କୁ ପ୍ରାୟୋଜିତ କରିବାକୁ ଯାଉଅଛ, ଯେତେବେଳେ ଆମେ ସମସ୍ତେ ଜାଣୁ ଯେ ହଜିଯାଇଥିବା ଡଚ୍ମ୍ୟାନ୍ ଖଣି ଏକ କିମ୍ବଦନ୍ତୀ ଅଟେ। ତେଣୁ ସେ କହିଲେ, ମୁଁ କହିଲି, ତେବେ ଠିକ୍ ଅଛି, ମୁଁ ଆପଣଙ୍କୁ କହିବି ଯେ ଆପଣ ଏହା କିପରି ଜାଣିବେ ଯେ ତାହା ପରମେଶ୍ୱର ଅଟନ୍ତି କି ନୁହେଁ। ମୁଁ କହିଲି, ଆପଣ ସେଦିନ ସେଠାରେ ଉପସ୍ଥିତ ରୁହନ୍ତୁ, ଏବଂ ଯଦି ଏହା ଅଟେ ଯେ ଆପଣ ହଜିଯାଇଥିବା ଡଚ୍ମ୍ୟାନ୍ ଖଣି ଖୋଜି ପାଆନ୍ତି, ତାହେଲେ ଏହା ପରମେଶ୍ୱର ଅଟନ୍ତି। ଯଦି ଆପଣ ହଜିଯାଇଥିବା ଡଚ୍ମ୍ୟାନ୍ ଖଣି ଖୋଜି ନ ପାଆନ୍ତି, ତାହେଲେ ଅନୁତାପ କରନ୍ତୁ ଓ ସେହି ମିଥ୍ୟା ଆତ୍ମାକୁ ଆପଣଙ୍କଠାରୁ ଦୂର କରିଦିଅନ୍ତୁ। ଏହି ପ୍ରକାର ହିଁ ଜାଣିବାର ଉପାୟ ଅଟେ ଯେ ତା ପରମେଶ୍ୱର ଅଟନ୍ତି କି ନୁହେଁ। ପରମେଶ୍ୱର କହିଲେ, ମୋସା, ବାଡ଼ିଟିକୁ ଫିଙ୍ଗି ଦିଅ, ଆଉ ତାହା ଏକ ସର୍ପରେ ପରିଣତ ହୋଇଯିବ। ସେ ତାହା କଲେ। ସେ କହିଲେ, ଏହାକୁ ଉଠାଇ ନିଅ, ଏବଂ ଏହା ପୁଣି ଥରେ ଏକ ବାଡ଼ି ହୋଇଯିବ। ସେ ତାହା କଲେ। ଯେତେବେଳେ ପରମେଶ୍ୱର ଶେଷ ଦିନ ମାନଙ୍କରେ ଏକ ସେବା କାର୍ଯ୍ୟର ପ୍ରତିଜ୍ଞା କରନ୍ତି, ସେ ଏହାକୁ ଠିକ୍ ସେହି ପ୍ରକାର ସ୍ଥିରୀକୃତ କରିବେ ଯେପରିକି ସେ ଏହାକୁ କରିବେ ବୋଲି କହିଥାନ୍ତି। ତାପରେ ଆପଣମାନେ ଜାଣନ୍ତି ଯେ ଆପଣ ସଠିକ୍ ରବ ପାଇଅଛନ୍ତି, ଆପଣ ସଠିକ୍ କଥାକୁ ଶୁଣୁଛନ୍ତି, କାରଣ ଏହା ତ ବାକ୍ୟ ସ୍ଥିରୀକୃତ ହେଉଥାଏ। ବୁଝିଲେ? ଓ କିପରି, ମୁଁ ଦୁଃଖିତ ଅଟେ। ମୁଁ ଠିକ୍ ଅଛି, ମୂଷା ଭିନ୍ନ ଭାବରେ ବ୍ୟବହାର କଲେ। ଦେଖନ୍ତୁ କି ଏକ ମଜାଦାର ବିଷୟ ମୂଷା କଲେ। ତେବେ ସର୍ବଦା ଯେତେବେଳେ ବି ଆପଣ ପରମେଶ୍ୱରଙ୍କ ରବ ଅନୁସରଣ କରୁଥାନ୍ତି, ଆପଣ ଜଗତ ଦୃଷ୍ଟିରେ ପାଗଳ ଅଟନ୍ତି। ତହିଁର ପରବର୍ତ୍ତୀ ଦିନ ମୂଷା ଦେଖାଯାଆନ୍ତି ତାଙ୍କର ପତ୍ନୀ ସହିତ, ଯିଏକି ଗୋଟିଏ ଖଚର ଉପରେ ବସିଥିଲେ, ଏବଂ ତାଙ୍କ ଜଙ୍ଘରେ ଏକ ସାନ ପିଲା ଥିଲା, ଅବା ତା ଦକ୍ଷିଣାଞ୍ଚଳରେ ଯେପରି କୁହାଯାଏ ଶିଶୁଟିଏ ତାଙ୍କ ଜଙ୍ଘ ଉପରେ ଥିଲା, ଏବଂ ସେମାନେ ସେଠାରେ ଚାଲି ଆସୁଥିଲେ। ଏହି ବୃଦ୍ଧ ବ୍ୟକ୍ତି ଜଣକ, ଯାହାଙ୍କର ଦାଢ଼ି ଏପରି ଝୁଲି ରହିଥିଲା ଏବଂ ତାଙ୍କର ଅନାବୃତ ମୁଣ୍ଡ ଉଜ୍ଜଳ ହୋଇ ଚମକୁଥିଲା, ହାତରେ ଗୋଟିଏ ବାଡ଼ି ଥିଲା, ଗୋଟିଏ ସାନ ଗଧକୁ କଢେଇ ନେଇ ଠିକ୍ ମିଶର ଆଡ଼କୁ ଯେତିକି ଜୋରରେ ପାରିଥିଲେ ସେତିକି ବଳ ଶକ୍ତିରେ ସେ ଚାଲିଥିଲେ। କେହି ଜଣେ ପଚାରିଲେ, ମୋସା, ତୁମେ କେଉଁଠାକୁ ଯାଉଅଛ? ମିଶରକୁ ଯାଉଅଛି ସେହି ବିଷୟକୁ ଅଧିକାର କରିବା ପାଇଁ, ଯେଉଁଥିରେ କି ସେ ଜଣେ ଯୁବା ଲୋକ ଭାବରେ ବିଫଳ ହୋଇଥିଲେ, ସେ ଜଣେ ସାମରିକ ଲୋକ ଭାବରେ ବିଫଳ ହୋଇଥିଲେ, ମାତ୍ର ଏଠାରେ ସେ ଅଧିକାର କରିବାକୁ ଯାଉଥିଲେ। ଏବଂ ସେ ତାହା କଲେ, କାହିଁକି? ସେ ପରମେଶ୍ୱରଙ୍କ ରବ ଶୁଣିଥିଲେ ଓ ତାହାକୁ ତାଙ୍କର ଦିନ ପାଇଁ ସୁପ୍ରମାଣିତ ହୋଇଥିବାର ଦେଖିଥିଲେ, କାରଣ ଯେଉଁ ସବୁ ବିଷୟ ତାହାଙ୍କର ଦିନରେ ହେବାକୁ ଥିଲା ସେ ତାହା ଦେଖିଥିଲେ। ପାଉଲ, ଜଣେ ଆତ୍ମଘୋଷିତ ଫାରୁସୀ, ଯେତେ ସମ୍ଭବ ଧର୍ମଶାସ୍ତ୍ର ଜ୍ଞାନରେ ପରିପୂର୍ଣ୍ଣ ହୋଇପାରିଥିଲେ ସେତିକି ସେ ଥିଲେ, ମାତ୍ର ଦିନେ ସେ ପରମେଶ୍ୱରଙ୍କ ରବ ଶୁଣିଲେ, ସେ ଏକ ଅଗ୍ନିସ୍ତମ୍ଭକୁ ଦେଖିଲେ, ଏବଂ ସେ ଜାଣିଲେ ଯେ କିଛି ଗୋଟାଏ ଭିନ୍ନ ବିଷୟ ଅଛି। ଏହା ତାଙ୍କର ଜୀବନକୁ ବଦଳାଇ ଦେଇଥିଲା। ଏଥିରେ କିଛି ଯାଏ ସେ ନାହିଁ ଯେ କେତେ ଫାରୁସୀମାନେ, କେତେ ଗମଲିଅଲମାନେ କିମ୍ବା ଅନ୍ୟ କୌଣସି ବିଷୟ ପାଉଲଙ୍କୁ ଏହା କେତେ ଚିତ୍କାର କରିପାରିଥିଲେ, ତୁମେ ଭୁଲ ଅଟ, ତୁମେ ଭୁଲ ଅଟ। ପାଉଲ ତ ପରମେଶ୍ୱରଙ୍କ ରବ ଶୁଣିଥିଲେ, ସେ ଜାଣିଥିଲେ ଯେ ତାହା ସତ୍ୟ ଅଟେ। ପିତର ଯଥାସମ୍ଭବ ଧାର୍ମିକ ସେ ହୋଇପାରିଥିଲେ, ସେ ଥିଲେ ପ୍ରାଚୀନମାନଙ୍କର ପରମ୍ପରାକୁ ପାଳନ କରିବାକୁ ଯାଇ ସେ କୌଣସି ମାଂସ ଖାଉନଥିଲେ, ନା ଆଜ୍ଞା, ତାହାର ତ ସେହି ବିଷୟରେ ଆଦୌ କିଛି ହେଲେ କରିବାର ନଥିଲା। ସେ ତ ପ୍ରକୃତରେ ପ୍ରାଚୀନମାନଙ୍କର ପରମ୍ପରା ଗୁଡ଼ିକୁ ପାଳନ କରୁଥିଲେ, ବାକ୍ୟର ଠିକ୍ ଅକ୍ଷର ପର୍ଯ୍ୟନ୍ତ। କଣ ହେଲା, ଦିନେ ସେ ପରମେଶ୍ୱରଙ୍କ ରବ ଶୁଣିଲେ, ସେହି ବିଷୟକୁ ସାଧାରଣ ଓ ଅଶୁଚି ବୋଲି କୁହ ନାହିଁ ଯାହା ମୁଁ ସୂଚୀ କରିଛି। ସେ ଜଣେ ପରିବର୍ତ୍ତିତ ବ୍ୟକ୍ତି ଥିଲେ, ସେ ଯେକୌଣସି ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ଥିଲେ ଯେଉଁଠାକୁ କି ପ୍ରଭୁ ତାଙ୍କୁ ପଠାଇଥିଲେ। ସମାପ୍ତ କଲାବେଳେ ମୁଁ ଏହା କହିପାରେ, ଥରେ ଗୋଟିଏ ବ୍ୟକ୍ତି ଥିଲେ ଯେ କି ଜଣେ ବିଶ୍ୱାସୀ ଥିଲେ। ସେ ଚାରିଦିନ ହେଲା ମୃତ ଥିଲେ। ସେ ସମାଧିରେ ଦୁର୍ଗନ୍ଧ ସଢି ଯାଇଥିବା ଅବସ୍ଥାରେ ଥିଲେ, ମାତ୍ର ସେ ପରମେଶ୍ୱରଙ୍କ ରବକୁ ଏହା କହୁଥିବାର ଶୁଣିଲେ, ଲାଜାର ବାହାରି ଆସ। ଆଉ ତାହା ଯଦି ଜଣେ ମନୁଷ୍ୟକୁ ଯିଏକି ମୃତ ପଚି ସଢି ଯାଇଥିଲେ ତାପରେ ତାକୁ ବାହାର କରି ଆଣିଥିଲା, ତେବେ ସେଇ ମଣ୍ଡଳୀ ସହିତ ଏହା କଣ କରିବା ଉଚିତ ଯାହାର କି ଏବେ ସୁଦ୍ଧା ଜୀବନ ଅଛି? ଏହାକୁ ତ ସେମାନଙ୍କୁ ଏହି ସମସ୍ତ ରବ ଗୁଡିକର ଗଣ୍ଡଗୋଳ ମଧ୍ୟରେ ପୁନରୁତ୍ଥାନ କରିବା ଉଚିତ ଅଟେ, ଯାହା ବିଷୟରେ ଆମେମାନେ ଆଲୋଚନା କରୁଅଛୁ, ଯଥା ଧାର୍ମିକ ରାଜନୀତି, ହଲିଉଡ, ସମସ୍ତ ଭଣ୍ଡ ଭବିଷ୍ୟତବାଣୀମାନ ଏବଂ ବିଷୟମାନ ଯାହାକି ବାହାରି ଅଛି। ଏହି ସବୁ ବିଷୟଗୁଡିକ ମଧ୍ୟରେ ପରମେଶ୍ୱରଙ୍କ ପ୍ରକୃତ ରବ ଜଣେ ମନୁଷ୍ୟକୁ ଯିଏକି ପାପ ଏବଂ ଅପରାଧରେ ମରିଯାଇଥାଏ ପୁନର୍ବାର ଜୀବନ ମଧ୍ୟକୁ ଡାକିବ। ଏହାକୁ ତ ଏକ ପଶ୍ଚାତଗାମୀ ମଣ୍ଡଳୀକୁ ନେବା ଉଚିତ ଓ ତାକୁ ପୁନର୍ବାର ଜୀବନ ମଧ୍ୟକୁ ଡାକିବା ଉଚିତ ଅଟେ ନିଶ୍ଚିତରେ। ମନେ ରଖନ୍ତୁ, ସମାପ୍ତ କରିବା ବେଳେ ମୁଁ ଏହା କହେ ଏବଂ ତାପରେ ମୁଁ ବନ୍ଦ କରିଦେବି। ଯୀଶୁ କହିଲେ, ସମୟ ଆସିବ ଯେତେବେଳେ କବରରେ ଥିବା ସମସ୍ତ ଲୋକେ ପରମେଶ୍ୱରଙ୍କ ରବକୁ ଶୁଣିବେ। ଆଉ ଆପଣ ତାହା ଶୁଣିବାକୁ ଯାଉଛନ୍ତି, ଏଥିରେ କିଛି ଜାୟସେ ନାହିଁ ଯେ ଆପଣ କେଉଁ ଅବସ୍ଥାରେ ଅଛନ୍ତି, ଆପଣ ଯେକୌଣସି ପ୍ରକାର ହେଲେ ତାହା ଶୁଣିବାକୁ ଯାଉଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ କେତେକେ ଯେଉଁମାନେ କି କବରରୁ ବାହାରନ୍ତି ନିନ୍ଦାର ପାତ୍ର, ସେମାନେ ରବ ଶୁଣନ୍ତି ମାତ୍ର ତାହା ନିନ୍ଦା କରୁଥାଏ। ପୁଣି ଆଜି ଯଦି ଆପଣ ଏହା ଶୁଣନ୍ତି, ଆଜି ଏତେ ଦିନ ଉତ୍ତାରେ ଯେତେବେଳେ ତୁମେ ମୋର ରବ ଶୁଣ, ନିଜର ହୃଦୟ ଗୁଡିକ କଠିନ କର ନାହିଁ ଯେପରିକି ତୁମେ ପରୀକ୍ଷାର ଦିନମାନଙ୍କରେ କରିଥିଲ। ଆଉ ଯଦି ତୁମେ ପେଣ୍ଟିକୋଷ୍ଟାଲ ଲୋକମାନେ ପୁଣି ଥରେ ନିଜକୁ ମତ ସିଦ୍ଧାନ୍ତ ଗୁଡିକରେ ଜାଗତିକତାରେ ଭକ୍ତିର ଏକ ଭେକ ଧରନ୍ତି ଏବଂ ତାହାର ଶକ୍ତିକୁ ଅସ୍ୱୀକାର କରନ୍ତି, ରୁଣ୍ଡ କରୁଅଛ ଏହା ପୂର୍ବେ କି ତୁମମାନଙ୍କୁ ନିନ୍ଦିତ ହେବା ନିମନ୍ତେ ପୁନରୁତ୍ଥାନରେ ଉଠିବାକୁ ଅଛି, କାରଣ ପରମେଶ୍ୱରଙ୍କ ରବ ଯାହାକି ବର୍ତ୍ତମାନ ତୁମମାନଙ୍କ ସହିତ ବାକ୍ୟ ମାଧ୍ୟମରେ କଥା ହେଉଅଛନ୍ତି ସେଦିନ ତୁମମାନଙ୍କୁ ନିନ୍ଦା କରିବେ। ଯଦି ଆପଣ କେବଳ ଜଣେ ଈଶଦୃଷ୍ଣ ବିଶ୍ୱାସୀ ଅଟନ୍ତି, ତେବେ ଏହି ସକାଳରେ ପରମେଶ୍ୱରଙ୍କ ରବ ଆପଣଙ୍କ ହୃଦୟରେ କ୍ରନ୍ଦନ କରେ, ତୁମେ ଜଣେ ଈଶଦୃଷ୍ଣ ବିଶ୍ୱାସୀ ଅଟ, ଉତ୍ତମ ହେବ ଯେ ଆପଣ ଅନୁତାପ କରି ନିଅନ୍ତୁ। ଆପଣ ପୁରୁଷମାନେ, ମହିଳାମାନେ, ପୁଅମାନେ କିମ୍ବା ଝିଅମାନେ ଯେଉଁମାନେ ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନଯାପନ କରୁନାହାନ୍ତି, ପୁଣି ପରମେଶ୍ୱରଙ୍କ ରବ ଆପଣଙ୍କୁ ତାହାଙ୍କର ବାକ୍ୟ ମାଧ୍ୟମରେ କଥା କହେ ଓ ଏହା କହିଥାଏ, ତାହା କରିବା ବନ୍ଦ କର, ତେବେ ଉତ୍ତମ ହେବ ଯେ ଆପଣ ତାହା କରିନିଅନ୍ତୁ, କାରଣ ଆପଣ ତାହା ଗୋଟିଏ ଦିନ ପୁଣି ଥରେ ଶୁଣିବାକୁ ଯାଉଛନ୍ତି ଆଉ ସେତେବେଳେ ତାହା ଆପଣଙ୍କୁ ନିନ୍ଦା କରିବ। ଆପଣ ଏହାକୁ ଅସ୍ୱୀକାର କରିପାରିବେ ନାହିଁ, ଏହା ତ ବର୍ତ୍ତମାନ ଆପଣଙ୍କୁ କହୁଅଛି ଏବଂ ମନେ ରଖନ୍ତୁ, ଏହା ରେକର୍ଡ ହେଉଅଛି। ଏବଂ ସେମାନେ ଯେଉଁମାନେ କି ଠିକ ଆଚରଣ କରନ୍ତି ଓ ତାହାଙ୍କ ରବ ଶୁଣନ୍ତି, ସେମାନେ ଧାର୍ମିକତାରେ ଉପରକୁ ଉଠିବେ, ମହିମାରେ ଉଠିବେ, ସ୍ୱର୍ଗକୁ ଉନ୍ନୀତ କରାଯିବେ। ଏଣୁ ଆପଣ କୌଣସି ସମୟରେ ପରମେଶ୍ୱରଙ୍କ ରବ ଶୁଣିବାକୁ ଯାଉଛନ୍ତି, ହୋଇପାରେ ଆଜି ସକାଳରେ ତାହା ହାଲୁକା ଭାବରେ ଆପଣଙ୍କ ହୃଦୟକୁ କହୁଥାଏ ଯେ ଆପଣ ଚାଲି ଯାଉଥିବା ମାର୍ଗରୁ ଆପଣଙ୍କୁ ଫେରିଯିବା ଉଚିତ ଅଟେ, ପରମେଶ୍ୱରଙ୍କ ନିକଟକୁ ଫେରିଯିବା ଉଚିତ ଅଟେ। ବର୍ତ୍ତମାନ ମନେ ରଖନ୍ତୁ ଯେ ସେମାନେ ସେହି ରବକୁ ସ୍ୱର୍ଗରେ ରେକର୍ଡ କରିବେ ଯାହାକି ଆପଣଙ୍କ ହୃଦୟ ସହିତ କଥାବାର୍ତ୍ତା କରୁଅଛି। ଆଉ କୌଣସି ଏକ ଦିନ ଯେତେବେଳେ ଯୀଶୁ ଡାକିବେ, ପୁଣି ସେ ସମସ୍ତେ ଯେଉଁମାନେ କି କବରରେ ଅଛନ୍ତି ସମସ୍ତେ ଠିକ ଏବଂ ଭୁଲ ଉଠି ଆସିବେ। ଆଉ ତେବେ ଠିକ ଏହି ସମାନ ରବ ଆପଣଙ୍କୁ ପୁନର୍ବାର ଫୁସ୍ଫୁସ୍ କରି କହିବ, ଫିନିକ୍ସ ଏରିଜୋନାରେ ଏକ ନିର୍ଦ୍ଦିଷ୍ଟ ରବିବାର ସକାଳରେ ଯେତେବେଳେ ସେହି ସେବକ ତୁମକୁ ରବ ଉପରେ କଥା କହୁଥିବା ବେଳେ ଏତେ ଦୀର୍ଘ ସମୟ ଧରି ରଖିଥିଲେ, ମୁଁ ତୁମ ସହିତ କଥା ହୋଇଥିଲି, ସ୍ତ୍ରୀମାନଙ୍କୁ ତୁମକୁ ଲମ୍ବା କେଶ ବଢିବାକୁ ଦିଅ ବୋଲି କହିଥିଲି, ଅନୈତିକ ପୋଷାକ ପିନ୍ଧିବା ଛାଡ଼ିଦିଅ ବୋଲି କହିଥିଲି, ପୁରୁଷମାନଙ୍କୁ ତୁମକୁ ସେ ମିଛ କହିବା, ଧୂମ୍ରପାନ କରିବା ଛାଡ଼ିଦିଅ ବୋଲି କହିଥିଲି, ପ୍ରଚାରକମାନଙ୍କୁ ତୁମକୁ ପରମେଶ୍ୱରଙ୍କ ବାକ୍ୟ ନିକଟକୁ ଫେରିଯିବାକୁ କହିଥିଲି। କଣ ଆପଣମାନେ ମୋର କହିବା ବିଷୟକୁ ବୁଝୁଛନ୍ତି? ତାହା ଠିକ ଅଟେ। ସେଇ କ୍ଷୁଦ୍ର ରବ କୁହେ, ଏହା ଠିକ ହୋଇପାରେ, ଯଦି ମୋତେ ନିକୁଦୁମ ପରି ଆସିବାକୁ ପଡେ ତଥାପି ମୁଁ ସେଠାରେ ପହଞ୍ଚିବାକୁ ଚେଷ୍ଟା କରିବି, ମୁଁ ତାହାଙ୍କ ନିକଟକୁ ଆସିବି ଏବଂ ମରୁଭୂମିରେ ଏଠାରେ କୌଣସି ସ୍ଥାନକୁ ଯିବି ଓ କହିବି, ପ୍ରଭୁ ପରମେଶ୍ୱର, ମୁଁ ଏଠାରେ ଅଛି, ମୋତେ ବର୍ତ୍ତମାନ ପରିବର୍ତ୍ତନ କର, ତୁମ ଅନୁରୂପ ଢାଞ୍ଚାରେ ମୋତେ ଗଢ, ବାକ୍ୟ ନିକଟକୁ ଫେରି ଆସନ୍ତୁ। କେଉଁଠାରେ ଯେତେବେଳେ ଆପଣ ଏହା ଦେଖନ୍ତି ଯେ ଆପଣ ବାକ୍ୟରୁ ଓହରି ଯାଉଛନ୍ତି, ସେହି ସ୍ଥାନକୁ ଠିକ ଫେରି ଆସନ୍ତୁ, କାରଣ ଗୋଟିଏ ଜଞ୍ଜିର ତାହାର ସବୁଠୁ ଦୁର୍ବଳ ଶୃଙ୍ଖଳାରେ ସବୁଠୁ ମଜବୁତ ଥାଏ। ଆଉ ଆପଣଙ୍କ ଜୀବନରେ ଯେଉଁଠାରେ ବି ଯଦି ଆପଣ ଏକ ପରମ୍ପରାକୁ ସେବା କରିବା ନିମନ୍ତେ ପରମେଶ୍ୱରଙ୍କ ଆଜ୍ଞାକୁ ଛାଡ଼ି ଦେଇଥାନ୍ତି, ତେବେ ସେହିଠାରେ ଆପଣଙ୍କର ଜଞ୍ଜିର ଛିଣ୍ଡିଯିବ। ଏଥିରେ କିଛି ଜାୟସେ ନାହିଁ ଯେ ଆପଣ ଅନ୍ୟାନ୍ୟ ବିଷୟଗୁଡ଼ିକ ଉପରେ କେତେ ଦୃଢ଼ ରହିଥାନ୍ତି, ପରମେଶ୍ୱରଙ୍କ ଅପରିବର୍ତ୍ତନୀୟ ହାତକୁ ଧରି ନିଅନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ଆଜି ଏତେ ଦିନ ଉତ୍ତାରେ ପ୍ରଭୁ, ତୁମେ କହିଥିଲ ଯେ ତୁମେ କହିବ, ତୁମେ ତୁମର ବ୍ୟବସ୍ଥାଗୁଡ଼ିକୁ ହୃଦୟର ପ୍ରସ୍ତର ଫଳକ ଉପରେ ଲେଖିବ, ମୁଁ ଜାଣେ ନାହିଁ ଯେ ମୋ ସମ୍ମୁଖରେ କଣ ରଖା ହୋଇଅଛି। କେବଳ ଗୋଟିଏ ବିଷୟ ମୁଁ ଜାଣେ ଯେ କରିବାକୁ ଅଛି, ତାହା ହେଲା ତୁମର ବାକ୍ୟକୁ ନେବା ଓ ତାହାକୁ ବିସ୍ତାର କରିବା। ନିଶ୍ଚିତ ଭାବରେ କୌଣସି ଠାରେ ଏହା କିଛି ପଥର ତଳେ ରହିଯିବ। ମୁଁ ପ୍ରାର୍ଥନା କରେ ପରମେଶ୍ୱର ଯେ ତୁମେ ପ୍ରତ୍ୟେକ ଯୁବକ, ପ୍ରତ୍ୟେକ ମଧ୍ୟବୟସ୍କ ବୃଦ୍ଧ ବ୍ୟକ୍ତିଙ୍କ ସହିତ କଥା ହେବ ୟା ଯାହା କିଛି ବି ହୋଇଥାଉ। ହେ ପ୍ରଭୁ, ମୋ ହୃଦୟ ସହିତ କଥା କୁହ, ଏହି ସେବକମାନଙ୍କ ହୃଦୟ ଗୁଡିକ ସହିତ କଥା କୁହ, ମଣ୍ଡଳୀର ହୃଦୟ ସହିତ କଥା କୁହ। ପିତା, ଆମେ ପ୍ରାର୍ଥନା କରୁଛୁ ଯେ ଆଜି ଆମେ ତୁମ ରବକୁ ଶୁଣିବୁ, ଆଉ ଆମେ ଜାଣୁ ଯେ ଏହା ଯେପରି ସାମୁଏଲଙ୍କ ଦିନଗୁଡ଼ିକରେ ଥିଲା, ଗୋଟିଏ ପ୍ରକାଶ୍ୟ ଦର୍ଶନ ଏକ ବିରଳ ବିଷୟ ଥିଲା ଏବଂ ଏହା ଲୋକମାନଙ୍କୁ ଚକିତ କରିଦେଇଥିଲା। ଆଜି ମଧ୍ୟ ତାହା ସେହିପରି ଅଟେ। ଆମ ପାଖରେ ସ୍ୱପ୍ନମାନ ଏବଂ ସ୍ୱପ୍ନକାରମାନେ ଅଛନ୍ତି, ଆମ ପାଖରେ ବକ୍ତାମାନେ ଏବଂ ଅନୁବାଦକମାନେ ଅଛନ୍ତି। ମାତ୍ର ଏକ ପ୍ରକାଶ୍ୟ ଦର୍ଶନ, ପ୍ରଭୁଙ୍କର ବାକ୍ୟ ସହିତ ଆସିବା ଏବଂ ସଂଶୋଧନ କରିବା। ସ୍ୱର୍ଗୀୟ ପିତା, ଆମେ ପ୍ରାର୍ଥନା କରୁଅଛୁ ଯେ ସେହି ରବ ଯାହାକି ପ୍ରାନ୍ତର ମଧ୍ୟରେ ଚିତ୍କାର କରୁଥିଲା, ପ୍ରଭୁଙ୍କ ପାଇଁ ମାର୍ଗ ପ୍ରସ୍ତୁତ କର। ଆମେ ବିଶ୍ୱାସ କରୁ ଯେ ପବିତ୍ର ଆତ୍ମା ଆଜି ପୁଣି ଥରେ ସେହି ରବକୁ ଦେଉଅଛନ୍ତି, ପ୍ରଭୁଙ୍କର ଆଗମନ ପାଇଁ ପ୍ରସ୍ତୁତ ହୁଅ। ଆଉ ଏହା କେତେ ବିଚିତ୍ର ଅଟେ, କାରଣ ସେଠାରେ ଏହାକୁ ପ୍ରତିକ୍ରିୟା ଶୂନ୍ୟ କରିବା ପାଇଁ ଏବଂ ଏହାକୁ ବାହାର କରିଦେବା ପାଇଁ ଅନ୍ୟାନ୍ୟ କେତେ ଗୁଡିକ ରବମାନ ଅଛି। ମାତ୍ର ଯେଉଁମାନେ ଏହାକୁ ଶୁଣନ୍ତି ସେମାନଙ୍କ କାନରେ ଏହା ଅନୁଗ୍ରହଶୀଳ ଅଟେ। ମୁଁ ପ୍ରାର୍ଥନା କରେ ଯେ ପବିତ୍ର ଆତ୍ମା ବର୍ତ୍ତମାନ ଆମ ସମସ୍ତଙ୍କ ହୃଦୟ ଗୁଡିକରେ କାର୍ଯ୍ୟ କରିବେ। ଆଉ ଯେତେବେଳେ ଆମେମାନେ ମସ୍ତକ ନତ କରିଅଛୁ, ଏବଂ ମୁଁ ବିଶ୍ୱାସ କରେ ଯେ ଆମମାନଙ୍କର ହୃଦୟ ଗୁଡିକ ନତ ଅଟେ, ଯଦି ଆପଣ ଏହା ଜାଣିଛନ୍ତି ଯେ ଆପଣ ନିଜ ଜୀବନରେ କୌଣସି ଠାରେ କେବେ ଆଜ୍ଞା ପାଳନ କରିନାହାନ୍ତି, ଏପରି କିଛି ଶାସ୍ତ୍ର ଜାଣନ୍ତି ଯାହାକି ଆପଣ ଜାଣିଛନ୍ତି ଯେ ତାହା ବାଇବଲର ଶିକ୍ଷା ଅଟେ, ଯାହା ସହିତ ଆପଣ ସହଯୋଗ କରିନାହାନ୍ତି, କାରଣ କିଛି ଗୋଟାଏ ବିଷୟ ହଲିଉଡ୍ ରବ ଆପଣଙ୍କୁ କିଛି ଅଲଗା ବିଷୟ କରାଇବା ପାଇଁ ବାଧ୍ୟ କଲା। କେତେକ ସ୍ଥାନ ଯାହାକି ଆପଣ ସେବକମାନେ ବାଇବଲରେ ଏକ ସ୍ଥାନ ପାଇଅଛନ୍ତି ଯାହାକି ପ୍ରକୃତରେ ସତ୍ୟ ଅଟେ, ମାତ୍ର ଆପଣ ଜାଣନ୍ତି ଯଦି ତାହା ଆପଣ ଶିଖାଇବେ ତାହେଲେ ଆପଣଙ୍କର ସଂସ୍ଥା ଆପଣଙ୍କୁ ବାହାର କରିଦେବ, ଆଉ ଆପଣ ଜାଣନ୍ତି ଯେ ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଆପଣ ଲୋକମାନେ ଯେଉଁମାନେ କି ଭୁଲ ବିଷୟ ଗ୍ରହଣ କରିନିଅନ୍ତି, ଭୁଲ ଜୀବନଯାପନ କରନ୍ତି, ଆପଣ ପିତାମାନେ ଓ ମାତାମାନେ ଯେଉଁମାନେ କି ନିଜର ପିଲାମାନଙ୍କୁ ସଂଶୋଧନ କରିବାକୁ ଚେଷ୍ଟା କରୁନାହାନ୍ତି, ସେମାନଙ୍କୁ ପାଳନ ପୋଷଣ କରିବାକୁ ଚେଷ୍ଟା କରୁନାହାନ୍ତି, ଆପଣ ନିଜ ଯଥାସମ୍ଭବ ଚେଷ୍ଟା କରିପାରନ୍ତି ଆଉ ସେମାନେ ତ ଯାହା କିଛି ହେଲେ ବି ସାଂସାରିକ ମାର୍ଗରେ ଯାଉଅଛନ୍ତି, ମାତ୍ର ଆପଣ ସେମାନଙ୍କ ସମ୍ମୁଖରେ ଉଦାହରଣ ରଖୁଅଛନ୍ତି। ଆଉ ଯଦି ଆପଣ ତାହା କରୁନାହାନ୍ତି, ତେବେ ପରମେଶ୍ୱରଙ୍କ ରବ ଆପଣଙ୍କୁ କହୁଅଛି ତାହା କର ନାହିଁ। ଆଉ ବର୍ତ୍ତମାନ ପ୍ରତ୍ୟେକ ମସ୍ତକ ନତ ଥିବା ଓ ସମସ୍ତ ଆଖି ବନ୍ଦ ଥିବା ବେଳେ ପୁଣି ଏହା ହେଉ ଯେ ସ୍ୱର୍ଗର ପରମେଶ୍ୱର ତଳକୁ ସେହି ବ୍ୟକ୍ତିଙ୍କ ହୃଦୟ ଗୁଡିକ ଅନାନ୍ତୁ ଯେଉଁମାନେ କି କ୍ଷୁଧିତ ଅଟନ୍ତି, ଏବଂ ଏହି ସ୍ଥାନକୁ ଖୋଜି ପାଇଯାଆନ୍ତୁ ଯେଉଁଠାରେ କି ସେମାନେ ଭୁଲ ଅଟନ୍ତି, ଏବଂ ପରମେଶ୍ୱରଙ୍କ ଆଡକୁ ଏକ ହାତ ଉଠାନ୍ତୁ ଓ କୁହନ୍ତୁ, ପ୍ରଭୁ, ମୁଁ ପ୍ରକୃତରେ ଇଚ୍ଛା କରୁଛି ଯେ ତୁମର ରବ ସମସ୍ତ ଅବିଶ୍ୱାସକୁ ବାହାର କରିନେଉ ଓ ସେ ସମସ୍ତ ବିଷୟ ଗୁଡିକୁ ବାହାର କରିନେଉ ଯାହାକି ତୁମ ପରି ନାହିଁ, ଏବଂ ମୋତେ ସେହିପରି କରୁ ଯେପରିକି ମୁଁ ହୁଏ ବୋଲି ତୁମେ ଇଚ୍ଛା କର। କଣ ଆପଣମାନେ ନିଜ ନିଜର ହାତ ଗୁଡିକୁ ଉଠାଇବେ କି? ଯେତେବେଳେ କି ଆପଣ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତେବେ ବାଇବେଲ କହେ, ଯୀଶୁ କହିଲେ, ଆଉ ଅନ୍ୟାନ୍ୟ ସମସ୍ତ ରବ ଗୁଡିକ ଥିବା ସତ୍ତ୍ୱେ ତଥାପି ଯଦି ଜଣେ ଲୋକ ମୋର ରବ ଶୁଣିବ ତାହାଙ୍କ ପଛରେ ଅନୁସରଣ କରନ୍ତୁ। ଆପଣ ନିଜ ଇଚ୍ଛା ବିଷୟ ପାଇବାକୁ ଯାଉଅଛନ୍ତି, ପ୍ରଭୁ ସମୟ ଶେଷ ହେଉଅଛି, ମାତ୍ର ବାଇବେଲ ଏହା କହେ ଯେ ଯେତେ ଲୋକ ବିଶ୍ୱାସ କଲେ ବାପ୍ତିଜିତ ହେଲେ। ହେ ସ୍ୱର୍ଗୀୟ ପିତା, ମୁଁ ପ୍ରାର୍ଥନା କରେ ଯେ ପ୍ରତ୍ୟେକ ସେମାନେ ଯେଉଁମାନେ କି ସେମାନଙ୍କର ବାସ୍ତବିକ ସ୍ୱୀକାରୋକ୍ତିରେ ହାତ ଉଠାଇଲେ ଯେ ପରମେଶ୍ୱର ବାକ୍ୟ ଯାହା ସେମାନେ ପାଠ କରିଅଛନ୍ତି ଏବଂ ଦେଖିଅଛନ୍ତି ଯେ ସେମାନେ ଭୁଲ ରହିଥିଲେ, ମୁଁ ସେମାନଙ୍କ ମଧ୍ୟରୁ ଅଧାକୁ ବି ଦେଖିନାହିଁ, ତାହା ଦେଖିବା ମୋର କାମ ନୁହେଁ, ଏହା ଦେଖିବା ତ ପ୍ରଭୁ ତୁମର ହିଁ କାମ ଅଟେ। ତୁମେ ଏହି ହାତ ଯାହା ଉଠିଅଛି ତା ପଛରେ ଥିବା ଉଦ୍ଦେଶ୍ୟକୁ ଏବଂ ମୂଳ ବିଷୟକୁ ଜାଣ। ଏହା ହେଉ ଯେ ସେମାନେ ଠିକ ଏହି ଘଟିକାରୁ ସେମାନଙ୍କର ହୃଦୟରେ ଏହା ନିଶ୍ଚିତ କରି ନିଅନ୍ତୁ ଯେ ଏହି ଦିନଠାରୁ ପରଠାରୁ ମୁଁ ପରମେଶ୍ୱରଙ୍କ ବାକ୍ୟ ଏବଂ ପରମେଶ୍ୱରଙ୍କ ରବକୁ ଗ୍ରହଣ କରିବି ଓ ତାହାକୁ ଅନୁସରଣ କରିବି, ଯାହା ମୂଲ୍ୟ ହୋଇଥାଉ ନା କାହିଁକି। ଏବଂ ଯେତେବେଳେ ସେମାନେ ଯାଉଥାନ୍ତି, ସେମାନଙ୍କ ମନରେ ଏହି କବିଙ୍କର ଗୀତକୁ ଧାରଣ କରନ୍ତୁ, ଯୀଶୁ କଣ ଏକାକୀ କୃଷ ବହନ କରିବେ ଏବଂ ସମଗ୍ର ଜଗତ ଉନ୍ମୁକ୍ତ ରହିଥିବ? ନା, ସମସ୍ତଙ୍କ ପାଇଁ ଏକ କୃଷ ଅଛି, ମୋ ପାଇଁ ଏକ କୃଷ ଅଛି, ଏବଂ ଏହି ପବିତ୍ର କୃଷ ମୁଁ ବହନ କରିବି ଯେପର୍ଯ୍ୟନ୍ତ କି ମୃତ୍ୟୁ ମୋତେ ମୁକ୍ତ ନ କରେ। ତାପରେ ଯେତେବେଳେ ପରମେଶ୍ୱରଙ୍କ ରବ କଥା କହିଥାଏ, ମୁଁ ତାହାଙ୍କର ଧାର୍ମିକତାରେ ଆଗମନ କରିବି, କାରଣ ମୁଁ ତାହାଙ୍କର ରବ, ତାହାଙ୍କ ବାକ୍ୟର ରବ ଅନୁସରଣ କରିଛି। ପ୍ରଭୁ, ମୁଁ ବର୍ତ୍ତମାନ ସେମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମ ନିକଟରେ ସମର୍ପଣ କରୁଛି। ବର୍ତ୍ତମାନ ଯେତେବେଳେ ଆମମାନଙ୍କର ମସ୍ତକ ଗୁଡିକ ନତ ଅଛି, ଆପଣମାନେ ନିଜ ନିଜର ସ୍ୱୀକାରୋକ୍ତି ଏବଂ ପ୍ରତିଶ୍ରୁତି ଦେଉଅଛନ୍ତି। ମୋଠାରେ ବସିଥିବା ଏକ ଛୋଟ ବାଳକକୁ ଦେଖି ଆଶ୍ଚର୍ଯ୍ୟ ହେଉଅଛି, ଯିଏକି ନିଜ ମୁଣ୍ଡକୁ ଘୁରାଉଅଛି ଏବଂ ମଣ୍ଡଳୀ ପାଇଁ ଏକ ରବ ଅଛି, ମୁଁ ସଦାପ୍ରଭୁ ଯିଏକି ତୁମର ସମସ୍ତ ରୋଗକୁ ସୁସ୍ଥ କରେ। ମଣ୍ଡଳୀରେ ତାହା ଏକ ରବ ଅଟେ ଏବଂ ଆପଣମାନେ ସମସ୍ତେ ଯେଉଁମାନଙ୍କର ସୁସ୍ଥତାର ପ୍ରୟୋଜନ ଅଛି ଆଉ ଆପଣମାନେ ପରମେଶ୍ୱରଙ୍କ ପ୍ରତ୍ୟେକ ବାକ୍ୟ ପ୍ରତି ଏକ ପବିତ୍ରୀକୃତ ଜୀବନଯାପନ କରୁଅଛନ୍ତି ଯେତିକି ଠିକ ଅଟେ ବୋଲି ଆପଣ ଜାଣିଛନ୍ତି ଏବଂ ଆପଣଙ୍କର ଏକ ସୁସ୍ଥତାର ପ୍ରୟୋଜନ ଅଛି, ମୁଁ ଆଶ୍ଚର୍ଯ୍ୟ କରେ ଯଦି ଆପଣ କେବଳ ନିଜର ହାତକୁ ଉଠାଇବେ କି। ନିଜର ହାତ ଉଠାନ୍ତୁ, ପ୍ରଭୁ ମୋତେ ସୁସ୍ଥତାର ଏକ ପ୍ରୟୋଜନ ଅଛି। ଠିକ ଅଛି, ତେବେ ସେ ରବକୁ ନିଜ ହୃଦୟରେ ରଖିଥାନ୍ତୁ, ମୁଁ ସଦାପ୍ରଭୁ ଯିଏକି ତୁମର ସମସ୍ତ ରୋଗକୁ ସୁସ୍ଥ କରେ। ମନେ ରଖନ୍ତୁ, ଯେତେବେଳେ ବାକ୍ୟ କୁହାଯାଇଥାଏ ଏହାକୁ ଘଟିବାକୁ ହିଁ ଅଛି। ଯୀଶୁ କହିଲେ ମାର୍କ 11:22, ଯଦି ତୁମେ ଏହି ପର୍ବତକୁ କୁହ ଘୁଞ୍ଚି ଯା ଏବଂ ନିଜ ହୃଦୟରେ ସନ୍ଦେହ ନ କର, ବରଂ ବିଶ୍ୱାସ କର ଯେ ଯାହା ତୁମେ କହିଛ ତାହା ସଫଳ ହେବ, ତାହେଲେ ତୁମେ ଯାହା କୁହ ତାହା ପ୍ରାପ୍ତ କରିପାରିବ। ତେବେ ପ୍ରତ୍ୟେକ ବର୍ତ୍ତମାନ ନିଜ ନିଜ ଉପାୟରେ ନିଜର ମସ୍ତକ ନତ କରନ୍ତୁ, ନିଜର ସ୍ୱୀକାରୋକ୍ତି କରନ୍ତୁ, ହେ ପ୍ରଭୁ ମୁଁ ତୁମର ବାକ୍ୟକୁ ବିଶ୍ୱାସ କରେ, ମୁଁ ତୁମର ରବକୁ ମୋତେ ଏହା କହୁଥିବାର ଶୁଣେ ଯେ ତୁମେ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟ। ମୁଁ ତଳକୁ ଚାଲିକରି ଯିବାକୁ ଯାଉଅଛି ଏବଂ ଏହି ପିଲା ଉପରେ ହାତ ରଖିବାକୁ ଯାଉଅଛି, କାରଣ ସେ ଜାଣିବା ହେତୁ ଅତି ସାନ ଅଟେ ଯେ ଏହା ସବୁ କଣ ଅଟେ। ମୂଲ୍ୟବାନ ଛୋଟ ବାଳକଟି ପ୍ରାୟ ଆକାରରେ ଏବଂ ବୟସରେ ମୁଁ ଛୋଟ ଜୋସେଫ ପରି ହେବ, ଆଉ ମୁଁ ଚାହେଁ ଯେ ଆପଣମାନେ ସମସ୍ତେ ପ୍ରାର୍ଥନା କରନ୍ତୁ, ପ୍ରାର୍ଥନା କରୁଥାନ୍ତୁ, ହେ ପ୍ରଭୁ ମୁଁ ତୁମର ରବ ଶୁଣିଛି, ମୁଁ ବିଶ୍ୱାସ କରୁଛି। ସ୍ୱର୍ଗୀୟ ପିତା, ଆମେମାନେ ଏହି ଶ୍ରୋତାବର୍ଗଙ୍କୁ ସେମାନଙ୍କ ଶରୀରର ଆରୋଗ୍ୟତା ନିମନ୍ତେ ତୁମ ନିକଟକୁ ଆଣୁଅଛୁ ଏବଂ ହେ ପ୍ରଭୁ ଏଠାରେ ଏକ ଗରିବ ଛୋଟ ପିଲାଟିଏ ବସିଅଛି, ସେ ସମଗ୍ର ବାର୍ତ୍ତା ସାରା ମୋର ଧ୍ୟାନକୁ ଆକର୍ଷଣ କରିଅଛି। ସେହି ଛୋଟ ପିଲାଟିକୁ ତାର ପିତାମାତା ମଧ୍ୟରୁ ଜଣେ ସେଠାରେ ଧରିକି ବସିଥିବାର ଦେଖେ, ଡାକ୍ତରୀ ବିଜ୍ଞାନ ଜରିଆରେ ସେହି ଛୋଟ ପିଲା ପାଇଁ କୌଣସି ଆଶା ନାହିଁ, ମାତ୍ର ପରମେଶ୍ୱରଙ୍କ ଏକ ରବ ଅଛି ଯାହାକି ସବୁକିଛି ବିଷୟ ଉପରେ ଅଧିକାର କରିଥାଏ। ଆଉ ଯେତେବେଳେ ଏହି ମଣ୍ଡଳୀ ଏକତ୍ର ହୋଇ ପ୍ରତ୍ୟେକ ଆଜ୍ଞାକୁ ପ୍ରସ୍ତୁତ କରନ୍ତି ଯାହାକି ମୁଁ ଜାଣିଛି କିପରି କରିବାକୁ ଅଛି, ତେବେ ହେ ପିତା ବାକି ସମସ୍ତ କିଛି ବିଷୟ ତୁମର ଅଧୀନସ୍ଥ ଅଟେ। ମୁଁ ତଳକୁ ଯାଉଅଛି ଓ ସେହି ପିଲା ଉପରେ ହାତ ରଖୁଅଛି। ପିତା ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ଏହାକୁ ଧମକ ଦିଏ, ଏହା ହେଉଛି ପରମେଶ୍ୱରଙ୍କ ଶକ୍ତି, ପରମେଶ୍ୱରଙ୍କ ଆରୋଗ୍ୟତା। ଏହା ହେଉଛି ପରବର୍ତ୍ତୀ 5 ମିନିଟରେ ତାହା ଭିତରେ ଏପରି କିଛି ପାର୍ଥକ୍ୟ ହେଉ, ହେଉଛି ସେମାନେ ସମସ୍ତେ ତୁମରି ଗୌରବ ନିମନ୍ତେ। ସ୍ୱର୍ଗୀୟ ପିତା, ତୁମେ ପ୍ରତିଜ୍ଞା ଦେଇଅଛ, ତାହା ହିଁ ହେଉଛି ସବୁକିଛି ଯାହା ମୁଁ ଜାଣେ। ତୁମେ ପ୍ରତିଜ୍ଞା ଦେଇଅଛ, ଏହା କରାଯାଇଅଛି ଯେପରିକି ତାହା କୁହାଗଲା। ଯଦି ତୁମେ ଏହାକୁ କୁହ ଆଉ ମୁଁ ଅସୁସ୍ଥତା କିମ୍ବା ଦୁଃଖ ପୀଡ଼ାର ପ୍ରତ୍ୟେକ ଶୈତାନକୁ ଏହା କହୁଅଛି ଯାହାକି ଏହି ଶ୍ରୋତାବର୍ଗଙ୍କୁ ବାନ୍ଧି ଅଛି, ଯାହାକି ଏହି ଲୋକମାନଙ୍କୁ ବନ୍ଧନରେ ବାନ୍ଧି ଅଛି, ଅବିଶ୍ୱାସର ପ୍ରତ୍ୟେକଟି ଆତ୍ମାକୁ ମୁଁ କହୁଅଛି ଯୀଶୁଖ୍ରୀଷ୍ଟଙ୍କ ନାମରେ ଲୋକମାନଙ୍କ ଠାରୁ ଦୂରେଇ ଯା। ତେବେ ଆମେମାନେ ଜାଣୁ ଯେ ଏହା ଲେଖା ହୋଇଛି ଏବଂ ବର୍ତ୍ତମାନ ଏହା କୁହାଯାଇଅଛି, ପରମେଶ୍ୱରଙ୍କ ସମ୍ମାନ ଏବଂ ଗୌରବ ନିମନ୍ତେ ଏହା କରାଯାଉ ଏବଂ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହାକୁ ଯାଚନା କରାଯାଏ। ବର୍ତ୍ତମାନ ଆପଣମାନେ ଯେଉଁମାନେ କି ବିଶ୍ୱାସ କରିପାରନ୍ତି ଏବଂ ବିଶ୍ୱାସ କରନ୍ତି, ଏହା ଯାହା ହେଉ ନା କାହିଁକି ହେବା ଆବଶ୍ୟକ ନୁହେଁ, ସେହି ବୀଜ ସେଠାରେ ପଡିଲା ଆପଣଙ୍କ ଭିତରେ। ସେହି ଛୋଟ କିଛି, ସେହି ରବ, ଏହି ଶିଶୁର ମାତା ପିତା, ଶିଶୁର ଅବସ୍ଥା ଯାହା ହେଉ ନା କାହିଁକି, କଣ ଆପଣମାନେ ବିଶ୍ୱାସ କରନ୍ତି ଯେ ପରମେଶ୍ୱରଙ୍କ ବୀଜ ଆପଣଙ୍କ ହୃଦୟ ଭିତରେ ପଡିଲା, ଯେ ସେହି ବାଳକ ଭଲ ହୋଇଯିବ? ଅବଶିଷ୍ଟ ଆପଣମାନେ ପ୍ରାର୍ଥନା କରୁଥାନ୍ତୁ ଜଣେ ଅନ୍ୟ ପାଇଁ। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱରଙ୍କ ବୀଜ ଆପଣଙ୍କ ହୃଦୟ ଭିତରେ ପଡିଲା ଯେ ମୋର ଅସୁସ୍ଥତା ସମାପ୍ତ ହୋଇଅଛି? ତାହେଲେ ଆପଣଙ୍କ ନିମନ୍ତେ ବିଶ୍ୱାସର ପ୍ରାର୍ଥନା କରାଯାଇ ସାରିଛି, ସେହି ଖୁଣ୍ଟକୁ ଧରି ରହିଥାନ୍ତୁ। ଆଉ ଯଦି ଶୈତାନ କେବେ ଚେଷ୍ଟା କରେ, ଆପଣ ଠିକ ଫେରି ଆସନ୍ତୁ। ସ୍ପ୍ୟାନିଶ ମଣ୍ଡଳୀରେ ଛିଡା ହୋଇ ସେହି ରବିବାର ଦିନ ସକାଳରେ ମୋ ପାଇଁ ବିଶ୍ୱାସର ପ୍ରାର୍ଥନା କରାଯାଇଥିଲା ଏବଂ ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ବିଶ୍ୱାସର ପ୍ରାର୍ଥନା ରୋଗୀମାନଙ୍କୁ ଉଦ୍ଧାର କରିବ ଏବଂ ପରମେଶ୍ୱର ସେମାନଙ୍କୁ ଛିଡ଼ା କରିବେ। ଏହାକୁ ଘଟିବାକୁ ହିଁ ଅଛି। କଣ ଆପଣମାନେ ଏହାକୁ ବିଶ୍ୱାସ କରନ୍ତି? କୁହନ୍ତୁ ଆମେନ୍। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ମୁଁ ସେବାକୁ ଭାଇ ରୋଜଙ୍କୁ ହାତରେ ଦେଉଅଛି। ମୁଁ ଭାବୁଛି ଏଠାରେ ଭାଇ ଜୁଏଲ ରୋଜ